ॐ ज्ञानतिमिरान्धस्य ज्ञानञ्जनशलाकया चक्षुरुन्मीलितं येन तस्मै श्रीगुरवे नमः नमो विष्णुपदाय कृष्णप्रेष्ठाय भूतले श्रीमते गौरगोविन्द स्वामिनिति नामिने नमो विष्णुपदाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनिति नामिने नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देश तारिणे हे कृष्णा करुणा सिंधु दीनबंधु जगतपते गोपेश गोपिका कांत राधा कांत नमस्तुते तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरि प्रिये नमो महाबदान्याय कृष्ण प्रेम प्रदायते कृष्णाय कृष्ण चैतन्य नामने गौरतिसे नमः जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद हरे कृष्णा 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 हरे 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 राम हरे राम 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 हरे हरे लीलाम्बुजस्य मलकोमलाङ्गम् सीतासमारोपितवामभागम् पाणो महासायक चारुचापम् नमामि रामम् रघुवंशनाथम् नमामि रामम् रघुवंशनाथम् रामम् रामानुजम् सीताम् भरतम् भरतानुजम् सुग्रीवं वायुसुनुं च प्रणमामि पुनः पुनः
प्रणमामि पुनः पुनः
ॐ नमो भगवते वासुदेवाय
ॐ
नमो भगवते वासुदेवाय ॐ नमो भगवते वासुदेवाय सर्वप्रथम भगवान परमाराध्य गुरुदेव श्री श्रीमद गौर गोविंद गोस्वामी गुरुदेवंकर अभय चरण कमलें प्रणाम निवेदन करी कृपा प्रार्थना करी समर्पित हो पूज्यपाद भक्ति स्वरूप दामोदर गोस्वामी महाराज चरण कमलें प्रणाम निवेदन करी कृपा प्रार्थना करी संस्थार संस्थापक आचार्य कृष्ण कृपा श्रीमूल सुषमद अभय चरण अरविंद भक्ति वेदानंद स्वामी प्रभुपाद महाराज चरण कमल प्रणत निवेदन कर कृपा प्रार्थना करी समस्त साधु गुरु वैष्णव आचार्य चरण कमल प्रणत निवेदन पूर्वक कृपा प्रार्थना पूर्वक उपस्थित श्रोता वैष्णव मान प्रणत निवेदन कर प्रभु श्री श्री राम लक्ष्मण सीता हनुमानजी महाराज महत्कृपार आमे मैंने पवित्र रामनवमी महोत्सव उपलक्षे श्रीमद वाल्मीकि रामायण एवं रामचरितमानस मर्यादा पुरुषोत्तम भगवान श्री रामचंद्र महाप्रभु चित्रकूट कि भरत सहित मिलन होती श्रवण करुचे तेज गत काली कथा जो विश्राम थे किंचित स्मरण कर आगे जा ଭରତ ମହାରାଜ ପିତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରିବା ପରେ ସଭାସଦମାନଙ୍କୁ ଆଦେଶ ଦେଇଛନ୍ତି ଯେ ସମସ୍ତେ ଆମେ କାଲି ପ୍ରାତଃ ମୁହୂର୍ତ୍ତରେ ବନକୁ ଯିବା ଏବଂ ରାମଚନ୍ଦ୍ର ମହାପ୍ରଭୁଙ୍କୁ ମୁଁ ବନରେ ହିଁ ଅଭିଷିକ୍ତ କରିକି ରାଜତିଳକ ଦେଇ ତାଙ୍କୁ ଅଯୋଧ୍ୟାକୁ ଫେରିବି। କିନ୍ତୁ ଗୁରୁଦେବ ବଶିଷ୍ଠ ଏ ସମ୍ବାଦକୁ ଜାଣନ୍ତିନି। ପ୍ରାତଃ ମୁହୂର୍ତ୍ତରେ ଭରତ ମହାରାଜଙ୍କୁ ଡାକିଛନ୍ତି ଏବଂ ଭରତ ମହାରାଜଙ୍କୁ ଗତକାଲି ଆମେମାନେ ଶୁଣୁଥିଲେ କିଭଳି ସୁନ୍ଦର ସୁଶୀଳ ଉପଦେଶ ଦେଉଥିଲେ ଯେ ଗୁରୁଙ୍କର ବଚନଙ୍କୁ ମାନିବା ଆବଶ୍ୟକ। ଯେ ଗୁରୁଦେବ ଯାହା କହୁଛନ୍ତି, ପରମ୍ପରା ଆଚାର୍ଯ୍ୟମାନେ ଯାହା କହିଛନ୍ତି, ଯଦି ଏକ ସୁନ୍ଦର ପରମ୍ପରାର ଶିକ୍ଷକ ବଶିଷ୍ଠ ମହାରାଜ ଭରତଙ୍କ ଆଗରେ ପ୍ରତିପାଦନ କରୁଛନ୍ତି, କିନ୍ତୁ ଭରତଙ୍କର ଏ ଗୁରୁଦେବଙ୍କୁ ଉପେକ୍ଷା କରିକି ଯେଉଁ ବଚନ କହିବେ, ଏ ଗୁରୁ ଅପରାଧ ନୁହେଁ, ଗୁରୁବା ଅପରାଧ ନୁହେଁ। କାରଣ ଭରତଙ୍କର ବିଚାର ଥିଲା, ଭରତ କେବଳ ବିଚାର କରୁଥିଲେ ମୋର ଗୋଟିଏ କୁମାତା ନିକଟରୁ ଜନ୍ମ ଏବଂ ବିଧାତା ମୋତେ ପ୍ରତିକୂଳ ହେଇଛି, ସେଥିପାଇଁ ମୋତେ ଆଜି ମୁଁ ସେବକ ହେଇକି ମୋତେ ପ୍ରଭୁଙ୍କର ସିଂହାସନକୁ ଅର୍ପଣ କରାଯାଉଛି। ଇଏ ହେଉଛି ଶିଷ୍ୟ ଯେତେବେଳେ ଗୁରୁଦେବଙ୍କର ଆସନକୁ ଆସନ ବା ମନ୍ଦିରରେ ସେ ମହନ୍ତ ହୁଏ, ଗୁରୁପଦ ବିକି ଯାଏ, ତାର ଭାବଟା ଭରତଙ୍କର ଭାବ। ସେ ଗୁରୁଙ୍କର ଆସନକୁ ଗ୍ରହଣ କରେ ନା, ଗୁରୁଙ୍କର ସେବା ପାଇଁ ଗୋଷ୍ଠୀ ବର୍ଦ୍ଧନ କରେ। ଭରତଙ୍କର ଗୋଟେ ସୁନ୍ଦର ଭାବକୁ ଏଠି ପ୍ରତିପାଦନ କରୁଛନ୍ତି, ଯଦି ଭରତ ରାଜା ହେଇଥାନ୍ତେ, କେବେ ସ୍ୱୀକାର କରିନେଇଥାନ୍ତେ, ତାହେଲେ ଅଯୋଧ୍ୟାବାସୀ କେବେ ହେଲେ ଭରତଙ୍କୁ ଭଲ ପାଇନଥାନ୍ତେ। ବଶିଷ୍ଠ ଯାହା ଜାଣିନାହାନ୍ତି ଭରତ ତା ଜାଣିଛନ୍ତି। ଜ୍ଞାନରେ ବଶିଷ୍ଠ ସେ କହୁଛନ୍ତି, ସମଗ୍ର ପୃଥିବୀକୁ ଯିଏ କରତଳରେ ବଦରୀ ଫଳ ଭଳି ରଖିପାରନ୍ତି, ମୋର ଗୁରୁ ହେଉଛନ୍ତି ସେଇ ଗୁରୁ। କିନ୍ତୁ ସେ ଆଜି ମୋର ବାମ ହେଇଯାଇଛନ୍ତି, ସେ ମୋର ଆଜି ପ୍ରତିକୂଳ ହେଇଯାଇଛନ୍ତି, କାରଣ ମୋତେ କହୁଛନ୍ତି ରାଜ୍ୟ ସିଂହାସନ ଗ୍ରହଣ କରିବା ପାଇଁ। ବଶିଷ୍ଠଙ୍କର ଜ୍ଞାନ ବହୁତ ଉଚ୍ଚା ହେଇପାରେ, କିନ୍ତୁ ଭରତଙ୍କର ପ୍ରେମ ତତୁଧିକ ଉଚ୍ଚା, ଯେଭଳି ଉଦ୍ଧବଙ୍କର ଜ୍ଞାନକୁ ଶାସ୍ତ୍ରରେ କେହି ନ୍ୟୁନ କରିପାରିବେନି। ସୁଖଦେବ ଗୋସ୍ୱାମୀ ଭଳି ମହାତ୍ମା ତାକୁ ମାନିଛନ୍ତି, ଭଗବାନ ବି ମାନିଛନ୍ତି, କିନ୍ତୁ ଗୋପୀମାନଙ୍କର ଜ୍ଞାନ ନାହିଁ, କିନ୍ତୁ ତାଙ୍କ ପ୍ରେମର ସୀମା ଉଦ୍ଧବଙ୍କୁ ସ୍ୱୀକାର କରିବାକୁ ପଡ଼ିବ। ବଶିଷ୍ଠଙ୍କର ପ୍ରେମ ଏ ବଶିଷ୍ଠଙ୍କର ଜ୍ଞାନର ସୀମା ନାହିଁ, କିନ୍ତୁ ଭରତଙ୍କର ପ୍ରେମର ସୀମା ନାହିଁ। ଭରତ ଯଦି ଆଜି ଅଯୋଧ୍ୟା ସିଂହାସନରେ ବସିଯାଇଥାନ୍ତେ, ତାହେଲେ ସେ ରାମ ହୃଦୟକୁ ଜିତିପାରିନଥାନ୍ତି କି ଅଯୋଧ୍ୟାବାସୀଙ୍କୁ ଜିତିପାରିନଥାନ୍ତି। ଭରତ ଚାହୁଁଥିଲେ, ମୁଁ ଏକ ଏଭଳି ଏକ ନୂତନ ପରମ୍ପରା ସେବକ ଇତିହାସରେ ସୃଷ୍ଟି କରିବି, ଯେଉଁଥିରେ ସମଗ୍ର ସେବକ ସମାଜ ମୋତେ ଅନୁସରଣ କରିବେ। ଇଏ ରାମଙ୍କର ଇଚ୍ଛା, କାରଣ ଭରତ ଯଦି ସିଂହାସନରେ ବସିଥାନ୍ତେ, ଅଯୋଧ୍ୟାବାସୀମାନେ ନିଶ୍ଚିତ ଭାବରେ ମନେ କରିଥାନ୍ତେ ଭରତଙ୍କର ଏଇଟା ଭାବ, ଯେ ବଡ଼ ଭାଇ ବଣକୁ ଯାଇଛନ୍ତି, ଯାହାଙ୍କର ମା ଏକ କୁଟଚକ୍ରାନ୍ତରେ ଏ ସିଂହାସନକୁ ପୁତ୍ର ପାଇଁ ରଖିଛନ୍ତି, ସେଇ ସିଂହାସନକୁ ଭୋଗ କଲେ କିଏ? ଭରତ। ଭରତଙ୍କର ଦୋଷ ନଥିଲେ ବି ଭରତଙ୍କ ପ୍ରତି ଆକ୍ଷେପ ଆସିବ ସମାଜର, ସମାଜର ମୁଖ ଏତେ ବଡ଼, ତାକୁ କେହି କେତେ ମୁଖ ଦ୍ୱାରା ବନ୍ଦ କରିପାରିବେନି। କିନ୍ତୁ ଭରତ ଏକ ଏଭଳି ଏକ ସୁନ୍ଦର ସୁଶୀଳ ଭାବଧାରାରେ ଯାଇଛନ୍ତି, ଯାହାଦ୍ୱାରା ରାମଜୀଙ୍କ ହୃଦୟକୁ ଜିତି ନେଲେ, ରାମଜୀଙ୍କ ଠୁ ଭରତ ବଡ଼ ହେଇଗଲା। ଯଦି ଆଜି ରାମଜୀ ପାଖକୁ ଭରତ ନ ଯାଇକି ଅଯୋଧ୍ୟାରେ ବସିଥାନ୍ତେ, ତାହେଲେ କ'ଣ ହେଇଥାନ୍ତି ଜାଣିଛନ୍ତି? ସବୁଦିନ ପାଇଁ ରାମ ବଣ ରହିଥାନ୍ତି, ଏଟା ଭରତ ଜାଣନ୍ତି, କିନ୍ତୁ ବଶିଷ୍ଠ ଜାଣନ୍ତିନି, ଅଯୋଧ୍ୟାବାସୀ ଜାଣନ୍ତିନି। 14 ବର୍ଷ ପରେ ଫେରିନଥାନ୍ତି କେବେ ରାମ, କାହିଁକି ଫେରିନଥାନ୍ତେ? ନା, ରାମ ଏତେ ସୁଶୀଳ, ମୋ ଭାଇ ଭରତ ରାଜା ହଉଛି ନା, ଭରତ ପ୍ରାଣ ପ୍ରିୟ ପାପ ହିଁ ରାଜୁ, ବିଧି ମୋରେ ବିଧି ଆଜି ସମ୍ମୁଖ ଆଜୁ। ଇଏ ବଣ ଗଲାବେଳେ ଯେ ବାପାଙ୍କୁ ମାଙ୍କୁ କହିକିଙ୍ଗି ଏ କଥା କହିଥିଲେ, ମା ଆପଣ କାହିଁକି ଦୁଃଖ କରୁଛନ୍ତି, ଭରତ ପ୍ରାଣ ପ୍ରିୟ ପାପ ହିଁ ରାଜୁ, ମୋର ପ୍ରାଣର ପ୍ରିୟ ହଉଛି ଭରତ, ଭରତ ରାଜା ହେଲେ ମୁଁ ପ୍ରିୟ ହେବି, ମୋର ବହୁତ ଆନନ୍ଦ ହେଇଗଲା, ଆଉ ମୋତେ ବିଧି ଆଜି ଅନୁକୂଳ ହେଇଛନ୍ତି। ଆଉ ଯଦି ଭରତ ଆଜି ରାଜା ହେଇଯାଇଥାନ୍ତେ, ରାମଜୀ ଆଉ ବଣରୁ ଫେରିନଥାନ୍ତି, କାହିଁକି ନା, ରାମଜୀ ଯଦି ବଣରୁ ଫେରିବେ, ତା ରାମଜୀ କ'ଣ ଭରତଙ୍କ ସୁଖରେ ବାଧା ଦେବେ? ରାମଜୀ କ'ଣ କଦାପି ଚାହିଁଥାନ୍ତେ ଯେ ଭରତ ସିଂହାସନରେ ଓହ୍ଲାନ୍ତୁ, 14 ବର୍ଷ ପରେ ମୁଁ ସିଂହାସନରେ ବସିବି? କେବେ କରିନଥାନ୍ତି। କିନ୍ତୁ ଏଇଟାକୁ ସମାଜରେ କେହି ଜାଣନ୍ତିନି, ବଶିଷ୍ଠ ଜାଣନ୍ତିନି, ଅଯୋଧ୍ୟାବାସ ଜାଣନ୍ତିନି, ଜାଣନ୍ତି ଭରତ। ସେ ଭରତଙ୍କ ହୃଦୟ କେହି ବୁଝିପାରୁନାହାନ୍ତି। କାଲି କହୁଛନ୍ତି ତୁମେ ରାଜା ହୁଅ, ପରଶୁରାମ ପିତୁ ଆଜ୍ଞା ଅଜ୍ଞା ରଖି। ପରଶୁରାମଙ୍କର ଉଦାହରଣ ଦେଉଛନ୍ତି, ପୁରୁଙ୍କର ଉଦାହରଣ ଦେଉଛନ୍ତି, କିଏ ଗୁରୁ ବଶିଷ୍ଠ ମନା କଲେ। ଭରତ କହିଲେ ମୋର ଆପଣମାନେ ମୋତେ ବହୁତ ଉପଦେଶ ଦେଉଛନ୍ତି, କିନ୍ତୁ ଗୁରୁଙ୍କ ଆଗରେ ବଚନ କୁହାଯାଏ ନା, କିନ୍ତୁ ଆର୍ତି ବ୍ୟକ୍ତି ଗୁରୁଙ୍କ ଆଗରେ ବଚନ କହିବ। ଇଏ ଗୋଟେ ସୁନ୍ଦର ସିଦ୍ଧାନ୍ତ ଭରତ ମହାରାଜ ଦେଲେ। ଗୁରୁଜନଙ୍କ ଆଗରେ କିଏ ବଚନ କହିବେ, ଯେତେବେଳେ ଜଣଙ୍କର ଚିତ୍ତ ଆନ୍ଦୋଳିତ ହେଉଛି, ଯେଭଳି ଅର୍ଜୁନ ଶେଷରେ ଭଗବାନ ଶ୍ରୀକୃଷ୍ଣଙ୍କର ଆନ୍ଦୋଳିତ ଅବସ୍ଥାରେ ଗୀତାକୁ ପ୍ରଶ୍ନ ପଚାରିଲା, କାର୍ପଣ୍ୟ ଦୋଷ ଅପହତ ସ୍ୱଭାବ, ସମୂଢ଼ଚେତା ବ୍ୟକ୍ତିମାନେ ପ୍ରଶ୍ନ ପଚାରିପାରିବେ, ଜ୍ଞାନର ଅଭିମାନ ନେଇକି ଗୁରୁଙ୍କୁ ପ୍ରଶ୍ନ ପଚାରାଯାଏ। ଭରତ କହିଲେ ମୋର ଅବସ୍ଥା ଏମିତି ହେଇଯାଇଛି, ମୁଁ ବର୍ତ୍ତମାନ ବିଚାର କରିପାରୁନି ମୋର କେଉଁଥିରେ ହିତ ହବ, କିନ୍ତୁ ଗୁରୁଦେବ ମୁଁ ଗୋଟିଏ କଥା ବିଚାର କରି ଦେଖୁଛି, ହିତ ହମାରେ ରଘୁପତି ସେବକାଇ। ମୋର ହିତ କେବଳ ରଘୁପତିଙ୍କର ସେବକ ହେଲା ହବ। ଆପଣମାନେ ମୋର ହିତ ଜାଣୁଛନ୍ତି କି ନାହିଁ, ଆପଣ ସମାଜରେ ହିତ ଚାହୁଁଛନ୍ତି, ପ୍ରଜାମାନଙ୍କର ହିତ ଚାହୁଁଛନ୍ତି, ଗୁରୁଦେବ ବଶିଷ୍ଠଙ୍କୁ କହୁଛନ୍ତି, ଆପଣ ପ୍ରଜାଙ୍କର ହିତ ଚାହୁଁଛନ୍ତି, ଅଯୋଧ୍ୟାର ହିତ ଚାହୁଁଛନ୍ତି, ଭରତର ହିତ କେଉଁ ନା, ହିତ ହମାରେ ରଘୁପତି ସେବକା। ବଶିଷ୍ଠ ଏତେ ଆନନ୍ଦିତ ହେଲେ, ବଶିଷ୍ଠ ଭରତଙ୍କୁ କୋଳରେ ଲଗେଇଦେଲେ, କହିଲେ ଭରତ ତୁମେ ମୋ ହୃଦୟକୁ ଜିତିଗଲ, ତୁମେ ମୋ ହୃଦୟକୁ ଜିତିଗଲ, ତୁମେ ପ୍ରକୃତରେ କ'ଣ ଚାହୁଁଛ କୁହ। ଭରତଙ୍କର ଦିନତା ଶୁଣନ୍ତୁ, ଭରତ କହିଲେ ମୁଁ କେବଳ ଏତିକି ଚାହୁଁଛି,
ମୁଁ
ସମସ୍ତଙ୍କ ପାଦ ତଳେ ପଡିକି ଦିନ ତାରେ କହୁଛି, ସମସ୍ତଙ୍କ ପାଦ ତଳେ ପଡିକି ମୋତେ କହୁଛି, ମୋତେ ଏତିକି କୁହନ୍ତୁ, ଦେଖ ନ ବିନୁ ରଘୁନାଥ ପଦ ଜିଆଇ ଜିରନ ନା ଯା। ମୁଁ ଯଦି ରଘୁନାଥଙ୍କର ପାଦ ପଦ୍ମକୁ ନ ଦେଖିବି ତାହେଲେ ମୋ ପ୍ରାଣ ଯାଇଛି। ଗୁରୁ ବଶିଷ୍ଠଙ୍କ ଆଗରେ କହୁଛନ୍ତି, ମୋତେ ମୋର ରଘୁନାଥଙ୍କର ଚରଣ କମଳ ଦର୍ଶନ ନହେଲେ ଆପଣ ମୋତେ ସିଂହାସନ ଯାଉଛନ୍ତି, ସିଂହାସନ ମୋର ଆବଶ୍ୟକ, ମୋର ରଘୁନାଥଙ୍କର ଚରଣ କମଳ ଦରକାର। ଗତକାଲି କଥା ଏଠି ବିଶ୍ରାମ ଥିଲେ, ମୋର ଭାଗ୍ୟ ଏଭଳି, ମୋ ଠାରୁ ଭାଗ୍ୟବାନ ହେଲେ କିଏ, ଲକ୍ଷ୍ମଣ। ଗତକାଲି ଏଠି କଥା ବିଶ୍ରାମ ଥିଲେ,
ଜୀବନ ଲାହୁ ଲକ୍ଷ୍ମଣ ଭଲ ପାବା, ସବୁ ତେଜ ରାମ ଚରଣ ମନୁ ଲାବା।
ଜୀବନର ଲାଭ ଲକ୍ଷ୍ମଣ ପାଇଲେ, କାରଣ ସବୁକିଛି ତ୍ୟାଗ କରିକି ସେ ଭଗବାନ ଶ୍ରୀରାମଙ୍କର ମନଟାକୁ ଭଗବାନ ଶ୍ରୀରାମଙ୍କ ଚରଣ ସେବାରେ ଲଗେଇଦେଲେ। ମୋର ଜନ୍ମ ରଘୁବର ବନ ଲାଗି, ଝୁଟୁ କାହା ପଛ ତାଇ ଅଭାଗୀ, ମୋର ଜନ୍ମ ହେଇଛି କେବଳ ରଘୁବରଙ୍କୁ ବଣକୁ ପଠିଆ। ଆଉ ମୁଁ ଯେଉଁ କ୍ରନ୍ଦନ କରୁଛି, ଇଏ ହେଉଛନ୍ତି ରାଧାରାଣୀଙ୍କର ଭାବ, ଅବଶ୍ୟ ରାଧାରାଣୀଙ୍କର ମାଧୁର୍ଯ୍ୟ ଭାବ, ଭରତଙ୍କର ଦାସ୍ୟ ଭାବ, କିନ୍ତୁ ପ୍ରେମର ସ୍ୱାଭାବିକ ଧର୍ମ ହେଲା ତାଙ୍କର ଦୀନତାଟାକୁ ବି, ତାଙ୍କର କାର୍ପଣ୍ୟତାଟାକୁ ବି ସେ ନିଜର କାର୍ପଣ୍ୟତା ବୋଲି ମାନନ୍ତିନି। ଏଠି କହୁଛନ୍ତି, ଝୁଟ କହି ପଛ ତାଉ ଅଭାଗୀ, ମୁଁ ଏଭଳିଆ ଅଭାଗା, ମୁଁ ମିଛରେ କାନ୍ଦୁଛି, ମୋର କାନ୍ଦିବାର ବି ମୂଲ୍ୟ ନାହିଁ, କାହିଁକି ନା ମୋର ଜନ୍ମ। ଭରତଙ୍କର ତିନୋଟି ସୂଚନା ଥିଲା, ପ୍ରଥମ ସୂଚନା ହେଲା ମୋର ଜନ୍ମ ଗୋଟେ କୁମାତା ନିକଟ ରହିଛି, କୈକେୟୀ ନିକଟ ରହିଛି, ଏବଂ ଦ୍ୱିତୀୟ ମୋତେ ଜଣେ ସେବକକୁ ଆଜି ରାଜପଦ ଦିଆଯାଉଛି, ପ୍ରଭୁ ପଦ ଦିଆଯାଉଛି। ସଂସାରରେ ସମସ୍ତେ ଉଚ୍ଚ ପଦ ଚାହୁଁଛନ୍ତି, କିନ୍ତୁ ଭରତକୁ ଉଚ୍ଚ ପଦ ଦିଆଯାଉଛି, ଭରତ ଅନୁସୂଚନା କରୁଥିବେ। ଏବଂ ତୃତୀୟ ତାଙ୍କର ଭାବନା ଆସିବ, ଯେତେବେଳେ ବଣକୁ ଯିବେ, ତୃତୀୟ ଦୋଷ ଭରତଙ୍କ ଉପରେ ଆକ୍ଷେପ ଲାଗିବ, ସୈନ୍ୟମାନଙ୍କୁ ନେଇକି ଯାଉଛନ୍ତି, ଏଥିପାଇଁ ସମସ୍ତେ ତାଙ୍କୁ ଦୋଷୀ ଦେବେ, ସମସ୍ତେ ଭାବିବେ ଭରତ ଯାଉଛନ୍ତି ରାମଙ୍କୁ ମାରିବା। ପ୍ରଥମ ଦୋଷ କୈକେୟୀ, ଦ୍ୱିତୀୟ ଦୋଷ ରାଜପଦ, ତୃତୀୟ ଦୋଷ ସୈନ୍ୟମାନଙ୍କୁ ନେଇ, କିନ୍ତୁ ଭରତକୁ ନେଇ ବୁଝୁନାହାନ୍ତି।
ଭରତଙ୍କର ହୃଦୟ କେହି ବୁଝୁନାହାନ୍ତି। ଭରତ କହୁଛନ୍ତି ମୋ ଭାଗ୍ୟ ଏଭଳି ଦିନ ତାର ସେ ନିଜେ କାନ୍ଦୁଛନ୍ତି ଯେ ମୋ ଭାଗ୍ୟଟା ଏଭଳି ଯେ ମୋର ଜନ୍ମ କେବଳ ହେଇଛି ରାମଚନ୍ଦ୍ର ମହାପ୍ରଭୁଙ୍କୁ ବନକୁ ପଠାଇବା ପାଇଁ, ଆଉ ମୁଁ ଯେଉଁ କ୍ରନ୍ଦନ କରୁଛି ଏ କ୍ରନ୍ଦନ କିଛି ମୂଲ୍ୟ ନାହିଁ। ଠିକ ରାଧାରାଣୀ ଯେମିତି କହିଛନ୍ତି, ଚୈତନ୍ୟ ମହାପ୍ରଭୁ କହିଛନ୍ତି, ଦୂରେ ଶୁଦ୍ଧ ଦୂରେ ଶୁଦ୍ଧ ପ୍ରେମ ଗନ୍ଧ କପଟ ପ୍ରେମର ବନ୍ଧ, ଦୂରେ ଶୁଦ୍ଧ ପ୍ରେମ ଗନ୍ଧ କପଟ ପ୍ରେମର ବନ୍ଧ, ସେଇ ମୋର ନାହିଁ କୃଷ୍ଣ ପାୟ, ସେଇ ମୋର ନାହିଁ କୃଷ୍ଣ ପାୟ, ତବେ ଯେ କରି କ୍ରନ୍ଦନ ସୌଭାଗ୍ୟ ପ୍ରଖ୍ୟାପନ, ତବେ ଯେ କରି କ୍ରନ୍ଦନ ସୌଭାଗ୍ୟ ପ୍ରଖ୍ୟାପନ, କରିହାଁ ଜାନିଆ ନିଶ୍ଚୟ, ଦୂରେ ଶୁଦ୍ଧ ପ୍ରେମ ଗନ୍ଧ କପଟ ପ୍ରେମର ବନ୍ଧ ନାହିଁ ମୋର। ରାଧାରାଣୀ କହୁଛନ୍ତି କୃଷ୍ଣଙ୍କ ପାଦ ପଦ୍ମରେ ଶୁଦ୍ଧ ପ୍ରେମ ଗନ୍ଧ ବହୁତ ଦୂର, ମୋର ରାଧାରାଣୀ କୃଷ୍ଣଙ୍କ ପାଦ ପଦ୍ମରେ ମୋର କପଟ ପ୍ରେମର ଗନ୍ଧ ବି ନାହିଁ। ମୁଁ କପଟରେ ପ୍ରେମ କରିବା ବି ଶିଖେ, ପ୍ରେମର ଧର୍ମଟା ହେଉଛି ଏହା, ସିଦ୍ଧ ଅବସ୍ଥାରେ ପହଞ୍ଚିଲା ପରେ କେହି ନିଜକୁ ପ୍ରେମିକ ବୋଲି ଭାବିବେ, ସେ କହିବେ ମୋର ଶ୍ରୀକୃଷ୍ଣଙ୍କ ଚରଣରେ ପ୍ରେମ ନାହିଁ, ମୋର ରତି ନାହିଁ। ଇଏ ହେଉଛି ଭକ୍ତି ମହାରାଣୀଙ୍କର ଗୁରୁ କୃପାର ବୈଷ୍ଣବ କୃପାର ଶେଷ ଯାହା କୁହନ୍ତି ଆପଣ ସୋପାନ, ଜଣେ ପହଞ୍ଚିଗଲା ପରେ ସେଠି ସେ ନିଜକୁ ଦୀନତା ବୋଲି ଭାବିବ। ମୋର ଭରତ ମହାରାଜ ସେଇ କଥା କହୁଛନ୍ତି,
ମୋର ଜନମ ରଘୁବର ହିତ ଲାଗି, ମୋର ଜନମ ରଘୁବର ମନ ଲାଗି, ଝୁଟୁ କାହା ପଛତାଉଁ ଅଭାଗୀ,
ମୁଁ ମିଛରେ କାନ୍ଦୁଛି, ମୁଁ ଅଭାଗା। ରାଧାରାଣୀ ଯେମିତି କହିଲେ, ମୋର ସଖୀମାନେ ପଚାରନ୍ତି, ରାଧେ ତୁମେ କାହିଁକି କାନ୍ଦୁଛ? ସୋ ସୌଭାଗ୍ୟ ପ୍ରଖ୍ୟାପନ, ମୁଁ କାନ୍ଦିଲେ ସଂସାର କହିବ ରାଧାରାଣୀଙ୍କର କୃଷ୍ଣ ଚରଣରେ କେତେ ପ୍ରେମ, ସେ ଆଜି କାନ୍ଦୁଛି। ମୁଁ ଲୋକମାନଙ୍କ ନିକଟରୁ ସମ୍ମାନ ପାଇବା ଆଶାରେ କାନ୍ଦୁଛି, ଇଏ ବଡ଼ ଭାଗ୍ୟ। ଭକ୍ତ ନିଜକୁ ଭକ୍ତ କହିପାରିବ ନାହିଁ, ପ୍ରେମିକ ନିଜକୁ ପ୍ରେମିକ କହିପାରିବ ନାହିଁ। ସିଦ୍ଧ ଅବସ୍ଥାରେ, ସିଦ୍ଧ ଅବସ୍ଥାର ଧର୍ମ ହେଲା ଏହା, ସାଧକ ଅବସ୍ଥାରେ ଓଲଟା। ସାଧକ ଅବସ୍ଥାରେ ଭକ୍ତି ନଥିଲେ ଭକ୍ତିକୁ ଆମେ ଜବରଦସ୍ତି ଭକ୍ତ ବୋଲି ଆରୋପିତ ହବ। ମନ ମନ ବିଷୟରେ ଥିବ, କିନ୍ତୁ ମନ ଆମକୁ କ'ଣ କହିବ, ମୁଁ ହେଉଛି ବଡ଼ ଭକ୍ତ। କିନ୍ତୁ ସିଦ୍ଧ ଅବସ୍ଥାରେ ଓଲଟା, ମନରେ ବିଷୟ ନଥିବ, ମନ ଭାବିବ ମୁଁ ହେଉଛି ବିଷୟୀ। ମନରେ କୃଷ୍ଣ ଥିବେ, ମନ କ'ଣ କହିବ, କୃଷ୍ଣ ମୋ ମନରେ ନାହାନ୍ତି। ସିଦ୍ଧ ମନ ସାଧକ ମନର ଅବସ୍ଥା ହେଉଛି। ଭରତ ସେଇଆ କହୁଛନ୍ତି, ମୋର ଜନ୍ମ ରଘୁବର ବନ ଲାଗି, ଝୁଟ କାହା ପଛ ତା ଭାଗ। ହେ ଗୁରୁଦେବ, ମୋର ଜନ୍ମ କେବଳ ହେଇଛି ରଘୁବରକୁ ବଣକୁ ପଠାଇବା ପାଇଁ। ଗୁରୁଜୀ ଆଲିଙ୍ଗନ କରିଛନ୍ତି ବଶିଷ୍ଠ, ତୁମେ କ'ଣ ଚାହୁଁଛ? ନା ମୋ ପ୍ରାଣ ରହିବନି, ରଘୁବରଙ୍କର ଚରଣ କମଳକୁ ନ ଦେଖିଲେ ରହ। ଇଏ ସିଂହାସନ ବହୁତ ଉଚ୍ଚା କଥା, ଆପଣ ମୋତେ ରାଜପଦବୀ ଦେବେ, ତିଳକ ଦେବେ, ମୋ ପ୍ରାଣ ରହିଲେ ତ? ଭରତ ରାଜ ସିଂହାସନରେ ବସିବ, କିନ୍ତୁ ଆଗେ ତାର ପ୍ରାଣଟାକୁ ରଖିବାକୁ ଦିଅନ୍ତୁ, ମୁଁ ଟିକେ ଶ୍ରୀରାମଙ୍କର ଚରଣ କମଳକୁ ଦେଖେ, ତା ବିନା ମୋର ପ୍ରାଣ ରହିବନି। ଯଦି କେହି ଭରତଙ୍କୁ ପଚାରନ୍ତି, ତାପରେ ପଦରେ ବହୁତ ସୁନ୍ଦର ଭାବ, ଇ ପୁରା ଚୈତନ୍ୟ ଚରିତ୍ର ଚୈତନ୍ୟ ଭାଗବତର ଭାବ, ଯଦି କେହି ପଚାରନ୍ତି ଭରତ ତୁମର ମା ହେଉଛନ୍ତି କୈକେୟୀ, ସମସ୍ତେ କହୁଛନ୍ତି ତୁମ ପାଇଁ ହିଁ ରାମ ବଣକୁ ଯାଇଛନ୍ତି, ତାହେଲେ ତୁମେ ଯଦି ରାମଙ୍କ ଆଗକୁ ଯାଅ, ତୁମେ କ'ଣ ରାମଙ୍କର କୃପା ପାଇବ? ବର୍ତ୍ତମାନ ଏଇ ଚାରୋଟି ପଦରେ ସେବକର ଧର୍ମ, ସେବ୍ୟର ଧର୍ମ ଦେଖାଯାଉଛି। ତୁଳସୀ ମହାତ୍ମା ତୁଳସୀଦାସ ଦେଖୁଛନ୍ତି, ସେବକ ନିଜକୁ କ'ଣ ଭାବିବ, ଯେ ସାଧକ ସେ ନିଜକୁ କଣ ଭାବିବ ଭରତଙ୍କ କତିରୁ ଶିଖିବେ।
ଯଦ୍ୟପି ମେ ଅନଭଲା ପରାଧୀ ଭେ ମୋହି କାରଣ ସକଲ ଉପାଧି।
ଯଦ୍ୟପି ମେ ଅନଭଲା ଅପରାଧୀ, ବହୁ ବଡ଼ ଅପରାଧୀ, ବହୁ ବଡ଼ ପାପୀ, ଭେ ମୋହି କାରଣ ସକଲ ଉପାଧି। ଆଜି ଅଯୋଧ୍ୟାରେ ଯେତେ ଉପଦ୍ରବ ହଉଛି, ଆଜି ଅଯୋଧ୍ୟାର ଲୋକମାନେ ପୃଥିବୀ ବିଧବା ହେଇଯାଇଛନ୍ତି। ସେ କହୁଥିଲେ ଅବଧ ବିଧବା ପ୍ରଜାମାନଙ୍କର ଶୋକ, ଏ ଯାହା ସବୁ ହଉଛି ଏ ମୋର ଉପଦ୍ରବ ପାଇଁ ହଉଛି। କିନ୍ତୁ ମୁଁ ଏତେ ବଡ଼ ଅପରାଧୀ ହେଲେ ବି ଇଏ ହଉଛି ଭକ୍ତର ସେବକର ସ୍ୱଭାବ ଆଉ ସେବ୍ୟର ସ୍ୱଭାବ, ଏ ଚାରିଟି ପଦରେ ଦେଖାଯିବ।
ତଦପି ଶରଣ ମୁଖ ମହି ଦେଖି ଛମି ସବ କର କୃପା ବିଶେଷି।
କିନ୍ତୁ ଭଗବାନଙ୍କର ସ୍ୱଭାବକୁ କହିଲେ ମୁଁ ଅପରାଧୀ, କିନ୍ତୁ ମୁଁ ଯେତେବେଳେ ରାମଙ୍କ ସମ୍ମୁଖକୁ ଚାଲିଯିବି, ଇଏ ଭକ୍ତ ଶିଖିବେ ଭରତଙ୍କ ପାଖରୁ। ଆମେ କ'ଣ ଭାବୁଛେ ମୋର, ଆରେ ସିଦ୍ଧ ଅବସ୍ଥାକୁ ଗଲେ ସିଦ୍ଧ ସାଧକ ନିଜର ମନ ସଂସାରର ସମସ୍ତ ଦୋଷକୁ, ଯେଉଁ ଦୋଷ ନାହିଁ ସିଦ୍ଧ ସାଧକମାନେ ସେଇ ଦୋଷଟାକୁ ନିଜ ଉପରେ ଆରୋପିତ କରନ୍ତି। ସାଧକ ଅବସ୍ଥାରେ ସାଧକ କିଛି ଦିନ ଭଜନ ସାଧନ କଲା ପରେ ତାର ଦୋଷ ଗୁଡ଼ିକ ଭକ୍ତି ଦେବୀଙ୍କ କରୁଣା, ତାର ଦୋଷ ଗୁଡ଼ିକ ପ୍ରକଟ ହେଇଯିବ, ସେ ଦୋଷଟାକୁ ଦେଖି ସେ ନିରାଶ ହେଇଯାଏ, ସେ ସାଧୁସଙ୍ଗ ନ କରେ ନିରାଶ ହେଇଯିବ। ସାଧକ ଯେତେବେଳେ ନିଜ ଭଜନ କରିବ ଭକ୍ତି ଦେବୀ ଗୁରୁ ଗୁରୁଦେବ ତା ଦୋଷ ଗୁଡ଼ିକ ଦେଖେଇଦେବେ। ତା ଦୋଷ ଗୁଡ଼ାକ ଆସିଗଲେ ତାର ଦୁଇଟି ଅବସ୍ଥା ଆସିବ। ସାଧକ ଭଜନ କଲାବେଳେ ଦୋଷ ଦର୍ଶନ ତାର ଆସିଗଲା, ଏଟା ଗୁରୁଙ୍କର କୃପା, କିନ୍ତୁ ସେହି ସମୟରେ ତାର ଭକ୍ତି ରାସ୍ତାରେ ରହିପାରେ କିମ୍ବା ଭକ୍ତି ରାସ୍ତାରେ ପଳେଇ ଯାଇପାରେ। ମନେ ରଖିବ, ଇଏ ଗୋଟିଏ ଯାହା କୁହନ୍ତି ଛକ ଅବସ୍ଥା, ଛକ ରାସ୍ତା ନାହିଁ କି, ସେତେବେଳେ ତା ଦୋଷ ଗୁଡ଼ିକ ସବୁ ଭକ୍ତି ମହାରାଣୀ ଦେଖିଦେବେ। ଯଦି ସାଧୁ ସଙ୍ଗ ଠିକ ସେ କରି ଗୁରୁ ସେବା କରିପାରିଲା, ତାର ତା ଅନ୍ତରରେ ଦୈନ୍ୟତା ଆସିବ, କିନ୍ତୁ ସେଇ ସବୁ ତା ଦୋଷ ଦେଖା ହେଲା ବେଳେ ଯଦି କୁସଙ୍ଗ ହେଇଗଲା କଣ ହବ, ସଂସାର ଭିତରେ ପ୍ରବେଶ କରିଛ, ବିଷ ଭିତରେ ପ୍ରବେଶ କରିଛ। ଇଏ ଗୋଟେ ବଡ଼ ସୁନ୍ଦର ଅବସ୍ଥା। ବହୁତ ଦିନ ବହୁତ ଭକ୍ତ ପଚାରେ ମୁଁ ଏତେ ଦିନ ସେବା କଲି ମୋତେ କ'ଣ ଫଳ ମିଳିଲା, ତୁମର ଫଳ ମିଳିଲା ଭଗବାନ ତୁମକୁ ଦୟାକରି ତୁମର ଦୋଷଟାକୁ ଦେଖେଇଦେଲେ। ଆମକୁ ସଂସାର ବହୁତ ଦିନ ଦୋଷ ଦେଖେଇଲା ଆମେ ଦେଖିପାରିଲେ ନା, ଆମେ 20-25 ବର୍ଷ ମଠବାସ କରି ଗୁରୁଙ୍କ ପାଇଁ ସବୁକିଛି କରି ଆମେ ଯେତେବେଳେ 25-30 ବର୍ଷ ହିଁ କେଶ ପାଚିବାକୁ ଲାଗିଲା, ସେତେବେଳେ ଲାଭ କ'ଣ ହେଲା ନା, 30 ବର୍ଷର ସେବାର ଫଳ ହେଲା ଭଗବାନ ଆମର ଦୁର୍ବଳତାକୁ ଦେଖେଇଲେ। ଏଇଟା ବଡ଼ ଦୟା, ଏଇଟା ବଡ଼ ଦୟା, ଇଆଡ଼ୁ ଦୟା କ'ଣ ଅଛି। ଜୀବକୁ ଶୋଧନ, ସାଧକ ନିଜକୁ ନିଜେ ଶୋଧନ କରିବ ନା, ଏଇଟା ଭଗବାନଙ୍କର ବହୁତ ବଡ଼ ଦୟା। ଆମ ଦୋଷକୁ ଦେଖେଇଦେବେ, ସେ ଦୋଷକୁ ଦେଖେଇଦେଲେ ଜୀବନ ଗୋଟେ ସୁନ୍ଦର ଅବସ୍ଥା ଆସିବ। କେଉଁ ଅବସ୍ଥା, ସେ ଯଦି ସେଇ ସମୟରେ ଗୁରୁଙ୍କର ସେବାକୁ ଆହୁରି ଜାବୁଡ଼ିକି ଧରିବ, ଏଇଟା ମୁଁ ଛାଡ଼ିଦେଲେ ମୋର ଦୋଷ କେବେ ମାର୍ଜିତ, ଗୁରୁ ସେବା ଛାଡ଼ିଲେ, ସାଧୁସଙ୍ଗ ଛାଡ଼ିଲେ, ଗୁରୁ ଆଶ୍ରମ ଛାଡ଼ିଲେ, ଗୁରୁଙ୍କର ଆଦେଶକୁ ପାଳନ ଯଦି ନ କରିବି, ତାହେଲେ ମୋର ଦୋଷଟା ଆହୁରି ବଢି ବଢି ଚାଲିବ। ସେଇଟାକୁ ଧରିନେଲା ତାହେଲେ ବଞ୍ଚିଯିବ। ଆଉ ଏଇ ସମୟରେ ସେ ଦୋଷକୁ ଦେଖିକି 20-25 ବର୍ଷର ସେବା କରିକି, ଆମର ଗୋଟେ ସାଧାରଣ ଗାଁ ଗହଳିରେ କୁହନ୍ତିନି 12 ବର୍ଷ କଲେ ସେବା, ଗୁରୁ କହିଲେ କ'ଣ ଦେବେ, ଗୁରୁ ଗୁରୁ କହିଲେ କିଛି ଦେବା, 12 ବର୍ଷ ପରେ ଗୁରୁ ଦେବେ ତୁମକୁ ଦେବେ କ'ଣ ଦେବେ, ସାଧକ ଜାଣିବ ମୁଁ କେତେ ଗଭୀର ପାଣିରେ ଅଛି, ମୁଁ 12 ବର୍ଷର ସାଧନ କଲା ପରେ ମୋ ଅନ୍ତରରେ ଯେଉଁ କାମ କ୍ରୋଧ କ'ଣ ଅଛି ତାକୁ ଦେଖିବେ। ଆରେ ନିଜ ଅପରିଷ୍କାରଟା ନିଜକୁ ଦେଖା ନହେଲେ ସଫା କରିବ କିଏ, ଆପଣଙ୍କ ସାର୍ଟ ଯେତେବେଳେ ଆପଣଙ୍କୁ ଗନ୍ଧ ହେଉଛି, ଆପଣଙ୍କ ଦେହ ଯେତେବେଳେ ଆପଣଙ୍କୁ ଗନ୍ଧ ହେଉଛି, ସେତେବେଳେ ଆପଣ ଧୋଉଛନ୍ତି, ବାହାର ଲୋକ କହୁଥିବେ ଏ ଦେହଟା ଗନ୍ଧ ହେଉଛି, ଆମେ ଶୁଣୁନଥିବା, ମୁହଁରେ କହିବେନି, ସମାଜ ମୁହଁରେ କହିବେନି ତୁମର କ'ଣ ଦୋଷ ଅଛି, ପ୍ରଶଂସା କରିବେ, ମୁହଁରେ ଗୁଣ କହିବେ ପଛରେ ଦୋଷ କହିବେ, କିନ୍ତୁ ଗୁରୁଦେବଙ୍କର ଦୟା ଏଇଟା ଭିତରେ ତୁମର ଦୋଷ ଗୁଡ଼ିକ ସବୁ ଦେଖେଇଦେବେ, ସାଧୁଙ୍କର ଏଇଟା ଦୟା। ଭରତ କହିଲେ ମୁଁ ଅପରାଧୀ, ମୁଁ ହେଉଛି ଅନମଲ ଅପରାଧୀ, ମୁଁ ପାପୀ, ଅନଭଲ, ମୁଁ ପାପୀ ଆଉ ଅପରାଧୀ, କିନ୍ତୁ ମୁଁ ରାମଙ୍କ ସମ୍ମୁଖକୁ ଚାଲିଗଲେ, ରାମ କିନ୍ତୁ ରାମଙ୍କର ସ୍ୱଭାବ ଅଲଗା, ବହୁତ ସୁନ୍ଦର ସ୍ୱଭାବ, ଏଇଠି କହିଲେ ନା,
ତଦପି ଶରଣାସନ ମୁଖ ମହି ଦେଖି ଛମି ସବ କରାହିଁ କୃପା ବିଶେଷି।
ରାମଙ୍କର ଏଇଟା ଦୟା, ଭଗବାନଙ୍କ ସମ୍ମୁଖକୁ ଯିବାକୁ ପଡ଼ିବ। ଆମେ ଭଗବାନଙ୍କ ସମ୍ମୁଖରେ ଅଛେ ନା ପଛରେ ଅଛେ? ଆଜ୍ଞା ନା, ଜୀବ ସମ୍ମୁଖକୁ ଆସିବା, ଭଗବାନଙ୍କ ଆଗରେ ଠିଆ ହେଲେ ବି ଆମେ ଭଗବାନଙ୍କ ସମ୍ମୁଖରେ ନା ଅଛେ। ଭଗବାନଙ୍କ ସମ୍ମୁଖ ମାନେ କ'ଣ? ଇନ୍ଦ୍ରିୟ ମାନେ ଯେତେବେଳେ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ସବୁ ପାଞ୍ଚ ଜ୍ଞାନେନ୍ଦ୍ରିୟ ଭଗବାନଙ୍କ ଆଡ଼କୁ ଚାହାନ୍ତି, ଏଇଟା ଭଗବାନଙ୍କ ଆଗ। ବର୍ତ୍ତମାନ ଆମେ ଭଗବାନଙ୍କ ପଛ କରି ରହିଛେ ନା, ଆଗରେ ଠିଆ ହେଲେ କ'ଣ ହବ? ମନ ତ ଇନ୍ଦ୍ରିୟ ବିଷୟ ଆଡ଼କୁ ଅଛି, ଆଉ ଭଗବାନଙ୍କୁ ପଛ କରିଛେ। ଭରତ କହିଲେ ମୁଁ ଅପରାଧୀ, କିନ୍ତୁ ମୁଁ ଆଗରେ ଯାଇକି ଠିଆ ହେବି, ମୁଁ ତ ସମ୍ମୁଖ ହେଇଯିବି। ରାମଙ୍କର ଏଇଟା ସ୍ୱଭାବ, ରାମଙ୍କର ସ୍ୱଭାବ କ'ଣ? ମହାପୁରୁଷ ସେ କଥାଟା ମୁରାରୀ ଗୁପ୍ତକୁ କହିଲେ ନା, କିଏ ଭକ୍ତ କି ସିଏ ଭକ୍ତ? ଯେତେ ଦୋଷ ଦୁର୍ବଳତା ଆସିଲେ ବି ସେ ପ୍ରଭୁଙ୍କୁ ଛାଡ଼ିବେନି, ଏଇଟା ମଙ୍ଗଳମୟ ପଥ। ତାଙ୍କ ଚରଣ କମଳକୁ ଛାଡ଼ିଦେଲେ ଆଉ କେଉଁଠି ମଙ୍ଗଳ ମିଳିବ କି? ମୁଁ ଅପରାଧୀ, ମୁଁ ମାନୁଛି, ମୋତେ କୈକେୟୀ ପୁତ୍ର ଜନ୍ମ ହେଇଛି, ଏ କୁଟ କୈକେୟୀ ମନ୍ଥର କୁଟ ଚକ୍ରାନ୍ତରେ ମୋତେ ମୋତେ ରାଜ୍ୟାଭିଷେକ ଆସିଛି, ମୁଁ ଅପରାଧୀ। କିନ୍ତୁ ମୁଁ ରାମଙ୍କ ସମ୍ମୁଖକୁ ଚାଲିଗଲେ ରାମ ମୋତେ ଦୋଷ କର, ଦୋଷଟାକୁ ଦୂର କରିଦେ। କୃପା ବିଶେଷ କ୍ଷମି ଅପରାଧ, ରାମଙ୍କର କୃପାଟା। ସେଥିପାଇଁ ମହାପ୍ରଭୁ କହିଲେ ସେଇ ଭକ୍ତ ହେଉଛି ଧନ୍ୟ, ଯିଏ ଯେକୌଣସି ଅବସ୍ଥାରେ ପ୍ରଭୁଙ୍କର ଚରଣକୁ ଛାଡ଼ିବନି, ଯେତେ ନିଚ ଅବସ୍ଥାକୁ ଗଲେ ବି। ଆମର ପରମାରାଧ୍ୟ ଗୁରୁଦେବ କୁହନ୍ତି, ମୁଁ ଭଜନ କରି 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 ବରଂ ଏ ଅପରାଧ କରି ବରଂ ନର୍କକୁ ଯିବି, କିନ୍ତୁ ଭଜନକୁ ଛାଡ଼ିବି। ଅପରାଧ ହେଉଛି, କିନ୍ତୁ ଯଦି ଅପରାଧ ଭୟରେ ବିଷୟ ବାସନା ଭୟରେ ଆମେ ଭଜନକୁ ଛାଡ଼ିଦେବା, ଗୁରୁ ସେବାକୁ ଛାଡ଼ିଦେବା, ତାହେଲେ ମଙ୍ଗଳ କେମିତି ହବ? ଲୋକଲଜ୍ଜା ଭୟରେ ଯଦି ଆଜି ଭରତ ରାମଙ୍କ ସମ୍ମୁଖକୁ ଯାଇପାରିନଥାନ୍ତେ। ଆଚ୍ଛା, ଭରତ ତ ଚାହିଁଥିଲେ ଅଯୋଧ୍ୟାର ସିଂହାସନ ନ ବସନ୍ତୁ, ଭରତ ଅଲଗା କେଉଁ ବନକୁ ପଳାଇ ପାରିଥାନ୍ତେ, କିନ୍ତୁ ରାମଙ୍କ ସମ୍ମୁଖ କାହିଁ ଗଲେ ନା? ସଂସାର ଯେକୌଣସି ଭାବରେ ଦୋଷଟାକୁ ଘୋଷଣା କରିବ, ମୁଁ ରାମ ସମ୍ମୁଖ ଚାଲିଗଲେ, ରାମ ମୋତେ ସ୍ୱୀକାର କରିନେଲେ, ସେ କହିବେ ଭରତ ମିଳନ କାଲି ଶୁଣିବା, ଭରତ କହିବେ ପ୍ରଭୁ ସଂସାର ସବୁ ଲୋକ ମୋର ପ୍ରତିକୂଳ ହେଲେ ମୋର କିଛି ଭୟ ନାହିଁ, କିନ୍ତୁ ମୁଁ ଆଜି ଖୁସି, ରାମ ମୋ ଉପରେ ଆନନ୍ଦ। ମୋତେ କହୁଛନ୍ତି କୈକେୟୀର କୁଟ ସଂକ୍ରାନ୍ତ, ମନ୍ଥରାର କୁଟ ସଂକ୍ରାନ୍ତ, ମୋତେ ସମସ୍ତେ ଦୋଷ ଦେଉଛନ୍ତି, ମୋତେ ନିଶାଦରାଜ ଦୋଷ ଦେଲେ, ମୋତେ ଭରଦ୍ୱାଜ ଦୋଷ ଦେଲେ, କିନ୍ତୁ ଆପଣ ମୋତେ ଭଲ ପାଇଛନ୍ତି, ମୋର ୟାଠୁ ଆଉ ଜୀବନରେ ବଡ଼ ନାହିଁ, ମୋତେ ଆପଣ ସମ୍ମୁଖ ଅଛନ୍ତି। ସେଥିପାଇଁ ସେବକର ଧର୍ମଟାକୁ ଭରତ ଦେଖେଇଲେ, ଏଇଠି ମୁଁ ଅପରାଧୀ କି ମୁଁ ରାମଙ୍କ ସମ୍ମୁଖକୁ ଯିବି। ଜୀବ ତାର ଦୋଷ ଦୁର୍ବଳ, ତାପରେ ଆସୁଥିବା ଯେତେ ପ୍ରକାର ନିନ୍ଦା ଯାହା କିଛି ଅଛି ସମାଜର, ନିନ୍ଦା ଯାହା କିଛି ଭାବନା ଅଛି, ଭଗବାନଙ୍କ ସମ୍ମୁଖକୁ ଆସିବାକୁ ପଡ଼ିବ। ଭଗବାନଙ୍କର କାମ କ'ଣ ଆଉ ସେବକର ଧର୍ମ କ'ଣ? ନା ସେଇ ଭକ୍ତ ଧନ୍ୟ ଯେ ନା, ସେଇ ଭକ୍ତ ଧନ୍ୟ ଯେ ନା, ଛାଡ଼େ ପ୍ରଭୁ ଚରଣ, ସେଇ ଭକ୍ତ ଧନ୍ୟ ଯେ ନା, ଛାଡ଼େ ପ୍ରଭୁ ଚରଣ, ସେଇ ପ୍ରଭୁ ଧନ୍ୟ ଯେ ନା, ଛାଡ଼େ ନିଜ ଜନ, ସେଇ ପ୍ରଭୁ ଧନ୍ୟ ଯେ ନା, ଛାଡ଼େ ନିଜ ଜନ, ଦୁର୍ଦୈବ ସେବକ ଯଦି ଯାଏ ଅନ୍ୟ ସ୍ଥାନେ, ସେବ୍ୟର ଧର୍ମ ଆଉ ସେବକର ଧର୍ମ କହିଲେ, ସେଇ ଭକ୍ତ ଧନ୍ୟ ଜେନା, ଛାଡ଼େ ପ୍ରଭୁର ଚରଣ। ଆମର ଯେତେ ପ୍ରକାର ଦୋଷ ଦୁର୍ବଳତା ଅଛି ଭଗବାନଙ୍କ ପାଖରେ ଲାଗି ଲାଗି ରହିବ, କାରଣ ଭଗବାନ କୃପା ବିଶେଷ, ତାଙ୍କ କୃପା ବଳରେ ଦୋଷକୁ ଦୂର କରିବେ। ତାହେଲେ ଜୀବ ସାମର୍ଥ୍ୟ ବଳରେ ବା ଯେଉଁ ଦୁର୍ବଳତା ଆମର ଅଛି, ବିଷୟ ଦୁର୍ବଳତା ଅଛି, ଆମେ ବିଷୟକୁ ଭୋଗିକି ଆମ ଦୁର୍ବଳତାକୁ ଦୂର କରିପାରିବା ନା? ବିଷୟକୁ ଭୋଗୀ ଦୂର କରିପାରିବ, ବିଷୟ ଦୁର୍ବଳତା ଦୂର କରିପାରିବ ନା। ସାଧନ ଭଜନର ହାନି ଅଛି, ସାଧନ ଭଜନ ହଉନି। ଆମେ ଅଲଗା ପ୍ରଚେଷ୍ଟା କରିକି ପରିବେଶ ପରିସ୍ଥିତିକୁ ବଦଳେଇକି ଆମେ ସାଧନ ଭଜନ କରିପାରିବା ନା, କାରଣ ଜୀବନଟା ଦୁର୍ବଳ ନା। ଯେଉଁଠି ଦୁର୍ବଳ ଲୋକ କ'ଣ ଦରକାର? ଦୁର୍ବଳ ଲୋକକୁ ଯେମିତି ଗୋଟେ ଗଛ, ଗଛର ଜିନିଷ ତାହେଲେ ଗଛଟାକୁ ଆପଣ ପାଣି ଦେଇକି ବଞ୍ଚେଇକି ରଖିପାରିବେ, କିନ୍ତୁ ଗଛ ଫୁଳ ଫୁଲ କେତେବେଳେ ଦେବ? ସେ ମାଟିକି ଲାଗିଲେ ନା। ତା ଶକ୍ତିଟାକୁ ସେ ନିଜେ ଯେତେବେଳେ ଆହରଣ କରିବ, ତା ଚେରଟାକୁ ଯେତେବେଳେ ନିଜେ ମାଟିରେ ଲଗେଇକି ସେ ନିଜେ ଶକ୍ତି ଆହରଣ କରିବ, ସେତେବେଳେ ଫଳ ଫୁଲ ଦେବ। ପାଣି ଦେଲେ ଆପଣ ବଞ୍ଚିକି ରହିବେ। ସେଭଳି ସାଧକ ଯେତେ ପର୍ଯ୍ୟନ୍ତ ନିଜ ଭଜନ ସାଧନାରେ ତାର ଭରସା ଅଛି, ସେ ବଞ୍ଚିକି ରହିଛି କେବଳ। ଫଳ ଫୁଲ ପ୍ରେମ ଫଳ ଫୁଲ କି ଧରିବନି। ଏ କୃପାଟା ଭଗବାନଙ୍କର କୃପା, ଗୁରୁଙ୍କର କୃପା ହେଉଛି କ'ଣ? ବର୍ତ୍ତମାନ ଧରିଲା ଗଛର ଚେର ଧରିଲା। ଆପଣ ଦେଖିଛନ୍ତି ନା ପ୍ଲାଷ୍ଟିକ, ପ୍ଲାଷ୍ଟିକ କ'ଣ ସେଇଟା କହୁଛନ୍ତି, ପଲିଥିନ ଭିତରେ ରଖାଯାଉଛି ଛୋଟ ଛୋଟ ଗଛ, ସେ ତା ଭିତରେ ବି ଟିକେ କଢ଼ ହେଇଯାଉଥିବ, ପାଣି ଟିକେ ଟିକେ ଦିଆଯାଉଛି, ସେଥିରେ ଟିକେ କଢ଼ ହେଇକି ପୁଣି ସେ ଫୁଲ ଟଗର ଗଛଟା ଫୁଟି ଯାଉଥିବ, କିନ୍ତୁ ସେଇ ଗଛଟା ତାହେଲେ ମାଟିକି ଲାଗିଯାଉଛି, ସେ ସରସ ସୁନ୍ଦର ହେଇକି ତାର ପୂର୍ଣ୍ଣ ଶକ୍ତି ଚାଲିଯାଉଛି। ଆମର ଯେତେ ବିଷୟ ଦୁର୍ବଳତାକୁ ଆମେ ବିଷୟ ଭୋଗୀ କାଟିପାରିବାନି, ବା ଭଜନ ଦୁର୍ବଳତାକୁ ଆମେ ଆମର ସ୍ୱଚେଷ୍ଟାରେ ସ୍ୱପ୍ରଚେଷ୍ଟାରେ ସ୍ଥାନ ସ୍ଥିତି ପରିବେଶକୁ ପରିବର୍ତ୍ତନ କରିକି ଆମେ ଭଜନ କରିପାରିବା, ଦୁର୍ବଳ ଯିବ। ଆଉ ଭରତ କହୁଛନ୍ତି ମୋତେ ଯେଉଁ କୁହାଯାଉଛି ରାଜା ହେବା ପାଇଁ ମୁଁ ଅପରାଧୀ, କିନ୍ତୁ ମୁଁ ରାମଙ୍କ ସମ୍ମୁଖକୁ ଚାଲିଗଲେ ରାମଙ୍କ କୃପାରେ ମୋର ସଂସାର ପ୍ରତି ମୋର ଯେଉଁ ଆକ୍ଷେପ ଆସି ସମାଜ ମୋତେ ଆକ୍ଷେପ କରୁଛି, ଏଇଟା ଚାଲିବ ନହେଲେ ଯିବନି। ଆଉ ସେବକର ଧର୍ମ ହେଉଛି ସେ ଯେତେ ଆସିଲେ ବି ସେଇ ଭକ୍ତ ଧନ୍ୟ ଜେନା ଛାଡ଼େ ପ୍ରଭୁର ଚରଣ, ଆଉ ସେଇ ପ୍ରଭୁ ଧନ୍ୟ ଜେନା ଛାଡ଼େ ନିଜ ଜନ, ସେ ଭଗବାନ ଧନ୍ୟ ଯିଏ ନିଜ ଭକ୍ତକୁ କେବେ ଛାଡ଼ିବ। ଦୁର୍ଦେବ ସେବକ ଯଦି ଯାଏ ଅନ୍ୟ ସ୍ଥାନେ, ଯଦି ସେବକ କୁଆଡ଼େ ଚାଲିଗଲା ଛାଡ଼ିକି, ସେଇ ଠାକୁର ଧନ୍ୟ ତାର ଚୁଲି ଧରି ଆଣେ, ସେ ଭଗବାନ ଧନ୍ୟ ଚୁଟି ଧରି ନେଇ ଆସିବେ, ଛାଡ଼ିବି ଭଗବାନ। ଭରତ ବହୁତ ସୁନ୍ଦର କଥା କହୁଛନ୍ତି। ହଁ,
ଶିଲା ସଙ୍କୁଚ ସୁଠି ସରଳା ସୁଭାଉ କୃପା ସ୍ନେହା ସାଦନ ରଘୁରାଉ।
ଭରତ କହୁଛନ୍ତି ମୋ ପ୍ରଭୁ କାହିଁକି ମୋର ଯେତେ ଦୋଷ ଥିଲେ ବି ମୋତେ ପ୍ରଭୁ କ୍ଷମା କରିଦେବେ ନା, କାହିଁ କ୍ଷମା କରିବେ ନା? ଶିଲ ସଙ୍କୁଚ, ଭଗବାନ ଭକ୍ତକୁ କୃପା କରିକି ବି ସଙ୍କୁଚିତ ହେଇଯାଏ। ଦାନ କରିବା ଲୋକ କେବେ ସଙ୍କୁଚିତ ହୁଏ ନା? ହୁଏ। ଆପଣ ଟଙ୍କାଟେ ଦେଲା ପରେ ଆପଣଙ୍କ ମନ କ'ଣ ହେଉଛି? ଆପଣଙ୍କ ମନ ଉଦାର ହେଇଯାଏ, ମୁଁ ଟଙ୍କାଟେ ଦେଲି, କିନ୍ତୁ ଭଗବାନ ସର୍ବସ୍ୱ ଦେଇଛନ୍ତି, ତାଙ୍କ ମନ ପୁଣି ସଙ୍କୁଚିତ। ଗୋଟେ ଜୀବ ଆସିକି ତାହେଲେ ଭଗବାନଙ୍କ ଆଗରେ ହାତ ପତେଇକି ମାଗିଦିଏ, ଭଗବାନ ସଙ୍କୁଚିତ ହେଇଯା। ଏ ଭଗବାନଙ୍କର ଧର୍ମ, ସେ କାହିଁକି ମୋତେ କୃପା କରିବେ ନା? ଶିଲ ସଙ୍କୁଚ ସୁଟି ସରଳ ସ୍ୱଭାବ। ରାମଜୀ ବହୁତ ସରଳ, ବହୁତ ସରଳ, ଏତେ ସରଳ ଆମେ ଶୁଣୁଥିଲୁ ନା ଗତ ଥର ଲକ୍ଷ୍ମଣଙ୍କୁ କହିଦେଉଛନ୍ତି, ଲକ୍ଷ୍ମଣ ସୀତା ମାଙ୍କୁ ଦେଖି, ଲକ୍ଷ୍ମଣ ଏ ଝିଅଟାକୁ ଦେଖିଲା ପରେ, ଏଇ ଯୁବତୀକୁ ଦେଖିଲା ପରେ ମୋ ମନ କାହିଁକି, ମୋ ମନରେ କାହିଁକି ଆକର୍ଷଣ ଆସୁଛି? ଆଜ୍ଞା ଭାଇକି କହିଲେ କହିଲେ ଆସିକି ଗୁରୁଙ୍କୁ ବି କହିଦେଉଛନ୍ତି, ଗୁରୁଦେବ ଏମିତି ଗୋଟେ କନ୍ୟାକୁ ଦେଖିଲୁ, ସେ କନ୍ୟାରତ୍ନକୁ ଦେଖିଲା ପରେ ମୋ ମନଟା କାହିଁକି ଆକର୍ଷିତ ହେଇଯାଉଛି? ଏତେ ସରଳ, ଏତେ ସରଳ ରାମ, ସରଳ ସ୍ୱଭାବ। ଭଗବାନ ସରଳ, ଭଗବତ ଧର୍ମଟା ପ୍ରାପ୍ତ ହେବାକୁ ହେଲେ ଗୋଟେ ସରଳତା ଦରକାର। ଭାଗବତ ଧର୍ମକୁ ଯଦି କିଏ ପ୍ରାପ୍ତ ହେବାକୁ ଚାହୁଁ, ତାର ସବୁଠୁ ବଡ଼ ସମ୍ପତ୍ତି ହେଲା ସରଳତା। ଆଉ ସରଳତାକୁ କୌଣସି ସାଧନ ଦ୍ୱାରା କେହି ପାଇପାରିବେ, ସରଳତାର କୌଣସି ସାଧନ ନାହିଁ। ଫ୍ୟାନ୍ ବନ୍ଦ କରିଦେ, ଶବ୍ଦ ସରଳତାର କୌଣସି ସାଧନ ନାହିଁ। ସରଳତା ହେଉଛି ଏକ ଜନ୍ମଜାତ ସାଧୁସିଦ୍ଧ, ପୁରା କମେଇ ଦିଅ, କମେଇ ଦିଅ, ଯେମିତି ସାଉଣ୍ଡ ହେବନି, ତପସ୍ୟା କରିବ ନା। ଆଉ ଶୁଣିବାକୁ ପଡ଼ିଲା, ଆଉ କ'ଣ ସୁତ ଗୋସ୍ୱାମୀଙ୍କର ଫ୍ୟାନ୍ ଲାଗିଥିଲା ନା କେଉଁଠି ଫ୍ୟାନ୍ ଲାଗିଥିଲା? କ'ଣ କହୁଥିଲି, ସରଳତା, ସରଳତା ଗୋଟିଏ ଜନ୍ମସିଦ୍ଧ ସମ୍ପତ୍ତି। ଏଇଟା କେଉଁ କେଉଁ ସମ୍ପତ୍ତି? ପୂର୍ବର ସାଧୁଗୁରୁ ବୈଷ୍ଣବ, ପୂର୍ବର ପୁଣ୍ୟ, ପିତୃମାତୃ ସଂସ୍କାର, ଏଇଟା ଗୋଟେ ସମ୍ପତ୍ତି ନା। ଏହି ସମ୍ପତ୍ତିରେ ଭଗବାନ ଆପଣ ପାଇବେ ନା? ଆଉ ଇଏ ସମ୍ପତ୍ତି କେହି କ'ଣ କୁହନ୍ତି ସାଧନ କରିକି କିଏ ସରଳ ହେଇପାରିବେ? ଆମ ମନଟା କୁଟିଳ ନା, କୁଟିଳ ମନରେ ସାଧନ କରି କ'ଣ ସରଳ ହେବେ? ମନଟା କୁଟିଳ, ଆପଣ ଯେଉଁ ରାସ୍ତାରେ ଯିବେ କୁଟିଳ, ଆପଣ ଗୋଟେ କୁଟିଳ ଲୋକକୁ ପଚାରୁ ଯେକୌଣସି କଥା ସେ ଓଲଟା ଆଉ ଗୋଟେ କାମ କରିଦେବ, କାରଣ ତା ମନଟା କୁଟିଳ ନା। ସରଳ ହେଉଛି ଗୋଟେ ବହୁତ ବଡ଼ ସମ୍ପତ୍ତି। ଆମର ପରମାରାଧ ଗୁରୁଦେବ କୁହନ୍ତି, ତୁମେ ସରଳ ହେବା ପାଇଁ ଚାହୁଁଛ ତାହେଲେ ଗୋଟିଏ ସାଧନ ଅଛି, କ'ଣ? ତୁମେ ଗୋଟେ ସରଳ ଲୋକ ସାଙ୍ଗରେ ମିଶ। ଯେମିତି କିଏ କେତେ କୁଟିଳ ଲୋକ ହଉ, ସେ ଗୋଟେ ଛୁଆ ସାଙ୍ଗରେ ବି ସେ ସରଳ ହେଇଯିବ। ସେ ଛୁଆଟା ତାକୁ ଏମିତି ଖେଳେଇବ, ସେ ସେମିତି ଖେଳିବ, କାହିଁକି ସେ ସରଳ। ଗୁରୁଦେବ ଦ୍ୱିତୀୟ ଉଦାହରଣ ଦିଅନ୍ତି, ସଙ୍ଗଟା କିଭଳି ଗୋଟେ ବ୍ୟକ୍ତିକୁ ପରିବର୍ତ୍ତନ କରେ, ସଙ୍ଗଟା କିଭଳି ପରିବର୍ତ୍ତନ କରେ ନା, ଯେଭଳି ଶ୍ମଶାନକୁ ଗଲେ ସେଠି କାନ୍ଦିବା ଶିଖେଇବାଟା କାହାକୁ ପଡ଼େ ନା, ଶ୍ମଶାନକୁ ଗଲେ କାହାକୁ କହିବାକୁ ପଡ଼େ ତୁମେ କାନ୍ଦ ନା, ସେଠି ସଙ୍ଗର ପ୍ରଭାବ ଏଭଳି ଶ୍ମଶାନରେ ପହଞ୍ଚିଗଲେ ଏ ବ୍ୟକ୍ତି କିଏ, ତାର ଗୁଣ କ'ଣ, ତାର ରୂପ କ'ଣ ଆମେ ନ ଜାଣିଥିଲେ ବି ଆମେ କ'ଣ କରିବା, କାନ୍ଦିବା ନା, ସେ ପରିବେଶରେ ଯାଇଛି। ସେଭଳି ସରଳ ଲୋକ ସଙ୍ଗ, ସରଳ ଭକ୍ତଙ୍କର ସଙ୍ଗ କଲେ ଆମ ଅନ୍ତରଟା କ'ଣ ହେଇଯିବ, ସରଳ ହେଇଯିବ। ଇଏ ବହୁତ ବଡ଼ ସମ୍ପତ୍ତି, ଏହାକୁ ସାଧନ କରିକି ପାଇବେନି। ଆଉ ଏଇ ସମ୍ପତ୍ତିକି ସାଧୁଗୁରୁ ବୈଷ୍ଣବମାନେ, ଏ ଜନ୍ମଜାତ ସିଦ୍ଧ ସେମାନେ ସେମାନେ ଧରିକି ଆସନ୍ତି। ପୂଜ୍ୟପାଦ ଭକ୍ତସ୍ୱରୂପ ଦାମୋଦର ଗୋସ୍ୱାମୀ ମହାରାଜ ସମଗ୍ର ବିଶ୍ୱରେ ଦୁଇଟା କଣ୍ଟ୍ରାଡିକ୍ସନ୍, ଗୋଟେ କ'ଣ କ'ଣ କୁହାଯାଏ ଆମର, କ'ଣ କୁହାଯାଏ, ବିରୁଦ୍ଧ ସ୍ୱଭାବ। ଭକ୍ତି, ଭକ୍ତିର ଗୋଟେ ଅମୂଲ୍ୟ ସମ୍ପତ୍ତି କ'ଣ, ସରଳତା। ଆଉ ଜଗତର ଅମୂଲ୍ୟ ସମ୍ପତ୍ତି କ'ଣ, ଉଚ୍ଚ ପଦବୀ। କେହି ଉଚ୍ଚ ପଦବୀରେ ରହିକି ସରଳ ହେଇପାରିବେ, ହେଇପାରିବେ? ଗୋଟେ ବୈଜ୍ଞାନିକ ସରଳ ହେଇପାରିବ, ହେଇପାରିବ? ଗୋଟେ ବିରୁଦ୍ଧ ସ୍ୱଭାବ, କାହିଁକିନା ସେ ଗୋଟେ ଜନ୍ମଜାତ ସିଦ୍ଧ ସାଧକ, ଏତେ ଉଚ୍ଚ ପଦବୀରେ ଥାଇକି। ଆପଣ ଦେଖନ୍ତୁ ଆମ ଭିତରେ ଯେତିକି ଜଣ ବସିଛନ୍ତି, ସରଳ ଯଦି କେହି ପାଠ ନ ପଢ଼ିଥିବେ ସେ ସରଳ ହେଇଥିବ? ପଚାରନ୍ତୁ, କିଏ ଅଫିସର ଅଛନ୍ତି, କିଏ ବିଜନେସମ୍ୟାନ୍ ଅଛନ୍ତି, କିଏ ଏଠି ଯିଏ ସବୁଠୁ କମ୍ ଯୋଗ୍ୟତା ଥିବ ତାକୁ ପଚାରେ, ପାଠ ସାଠ ପଢ଼ୁନଥିବ ତାକୁ ଝାଡ଼ୁ ମାରିଲୁ, ଝାଡ଼ୁ ମାରିଦେବ, ଯାହା ବାସନ ମାଜିବୁ ବାସନ ମାରିଦେବ, ପଢ଼ା ପିଲା କହିବି ଜାଣି ବାସନ ମାଜିବୁ ବାସନ ମାଜିବୁ, ଗୋଟେ ଲେବର ନାହିଁ କି, ସେ ଆଗେ ପ୍ରଶ୍ନ କରେ ଲେବର ନାହିଁ, କାରଣ ତାର ମନଟା ଏଇ ଯେଉଁ ଯୋଗ୍ୟତା ତାକୁ କ'ଣ କରିଛି, ଏ ଯେଉଁ ଜଗତର ଯେଉଁ ସମ୍ମାନଟା ତାକୁ ଉଚ୍ଚା କରିଦେଇ ତା ମନଟାକୁ, ସେ ତଳୁ ଖସିପାରିବେ। ଯେଉଁମାନେ ଉଚ୍ଚ ପଦବୀରେ ଥାନ୍ତି, ଜନ୍ମୈଶ୍ୱର୍ଯ୍ୟ ସୁତ ଶ୍ରୀଭି ଏଧ ମାନ ମଦ ମାନ, ଏଧ ବର୍ଦ୍ଧିତ କରିବ ମାନ। କିନ୍ତୁ ଜଣେ ଉଚ୍ଚ ବିଶ୍ୱନାଥ ଚକ୍ରଧରଠାରୁ ସେ ଟୀକା ଲେଖିଲେ, ଯାହାର ଏ ଚାରିଟା ଜିନିଷ ଅଛି, ଯେଭଳି ଆମ ଗୋସ୍ୱାମୀମାନେ, ଏ ଚାରିଟା ଜିନିଷ ଅଛି କିନ୍ତୁ ଦୀନତା ସମ୍ପତ୍ତି ଅଛି, ଏଇଟା ଭଗବାନଙ୍କର ବିଶେଷ ଦୟା। ମାନେ ସରଳ ହବା, ଏଇଠି ସେ କହୁଛନ୍ତି, ଶୀଲ ସଂକୋଚ ସୃଷ୍ଟି ସରଳ ସ୍ୱଭାବ, କୃପା ସ୍ନେହା ସଦନ ରଘୁରାଉ। କୃପା ସଦନ, କୃପାର ଘର, ସେ କୃପାର ଭଣ୍ଡାର, ଇଏ ଭଗବାନ କୃପାର ଭଣ୍ଡାର।
ଅରିହୁକେ ଅନଭାଲ କି ନାରାମା ମେ ଶିଶୁ ସେବକ ଯଦ୍ୟପି ବାମା।
ବହୁତ ସୁନ୍ଦର, ଏଠି ସେବକର ଧର୍ମ ଦେଲେ, ସେବକ କ'ଣ ହବ, ମେ ଶିଶୁ ସେବକ। ସେବକ ଦୁଇ ପ୍ରକାର, ଶିଶୁ ସେବା, ଶିଶୁ ସେବକ, ପୌଢ଼ ସେବକ, ସେବକ ଦୁଇ ପ୍ରକାର ବା। ଶିଶୁ ଭଳିଆ ସେବା, ଶିଶୁ ସେବା କ'ଣ ବୁଝୁଛନ୍ତି ନା, ଶିଶୁ ମାନେ ତା ଭାବଟା ହେଉଛି ସରଳ ଭାବ, ସେ ସେବା କରିବ ମା ପୁଅରେ, ମନେ କି ମା ଗାଧେଇ ଦିଅ, ପୁଅ ଟିକେ ଲୁଗା ନେଇ ଆଇଲୁ, ମା ତାର ପଶିବ କେଉଁଠି, ପୋଖରୀ ଭିତରେ, ପୁଅ ଲୁଗା ନେଇ ଆଇଲୁ, ଲୁଗାଟାକୁ ଟାଣି ଟାଣି ମଳି କରି ସେ ଆଣିକି ମାକୁ ଦେବ, ସେ ସେବାର କିଛି ମୂଲ୍ୟ ଅଛି? ମା ଖୁସି ହେଇଯିବ, ମୋ ପୁଅଟି ଲୁଗା ଟିକେ ମୋତେ ଆଣିକି ଦେଲା। ଶିଶୁ ସରଳ ସ୍ୱଭାବରେ ତାର ଯେଉଁ ସ୍ୱାଭାବିକ ଧର୍ମର ଯେଉଁ ସେବାଟା କରେ ସେଟାକୁ ଶିଶୁ ସେବକ। ଯଦ୍ୟପି ବାମା, ମୁଁ କୁଟିଳ ଲୋକ କିନ୍ତୁ ରାମଙ୍କ ଦୃଷ୍ଟିରେ ମୁଁ ଶିଶୁ ସେବକ, କାହିଁକି ନା ଭରତ ନିଜକୁ ଜାଣିପାରୁଛି, ମୋର ତ କିଛି ଦୋଷ ନାହିଁ ନା, ମୁଁ ତ ରାମଙ୍କ ହୃଦୟ ସିଂହାସନରେ ବସେଇଛି, ତେଣୁ ମୋ ଉପରେ ଯେତେ ପ୍ରକାର ଦୋଷ ଆରାପ ଆସିଛି, କିନ୍ତୁ ଏଗୁଡ଼ିକ ରାମ ମୋତେ ଦେଖିଲା ମାନେ, ଯେଭଳି ବାପା ପୁଅକୁ ଦେଖିଲା ମାନେ କ'ଣ କରିବ, ତାର ଦୋଷକୁ ଦେଖେଇକି ତାର ବାତ୍ସଲ୍ୟ ଜିନିଷ ଆସିଯାଏ। ମହାପ୍ରଭୁ ହରିଦାସ ଆଉ ଠିକ ଏଇ ଏଇ ଶିଶୁ ସେବକ ସେବକକୁ ସେବା ଭଲ ଲାଗୁନି, କାହିଁକି ଭଲ ଲାଗୁନି ତାକୁ ଦେଖା କେଉଁଠି ଅପରିଷ୍କାର ହେଇଛି, କେଉଁଠି ମନ୍ଦିର କ'ଣ ହେଇଗଲା, ଏଠି ଏଠି ବଲ୍ ଜଳୁଛି, ଏଠି ଲାଇଟ୍ ଜଳୁଛି, ଏଠି କିଛି ଦେଖାଯାଉନି କାହିଁକି ତମେ, ସେ ପୌଢ଼ ସେବକ ହେଇଗଲା। ପୌଢ଼ ସେବକ କ'ଣ ତାର ଭାବନାଟା ସେବାର ସ୍ୱାଦ ନାହିଁ, ତାର କ'ଣ କୁହାଯାଏ ଅନ୍ତର ସରଳତା ନାହିଁ। ଯେଉଁ ସେବାଟା କରୁଛି ଯେମିତି ଗୋଟେ ଅଫିସର ତାର ଅଫିସରେ ସେବା କରୁଛି, ତାର କ'ଣ ପ୍ରୀତି ଅଛି ନା, ସେ ସମୟ ଅର୍ଥ ସମ୍ମାନ ଆକୁ ସବୁ ଆଖି ଆଗରେ ଜଗିକି ସେବା କରୁଛି। ଗୋଟେ ପିଅନ୍କୁ ଯଦି ଅଫିସର ତିନି ଥର ଡାକିଦେଲା, କି ଅଫିସର କେବେ ବଦଳି ହେବ, ସବୁବେଳେ ଚା ପାଇଁ ପଠାଉଛି, ସବୁବେଳେ ପାନ ପାଇଁ, ତାର ଏଟା ସେବା। ସେଭଳି ଆମକୁ ଯଦି କିଏ ତିନି ଥର ଡାକିଦେଲା, ଆରତୀ ସରିଲା ବାରଟା ଆରତୀ କରିବ, ଚା ଏତେଥର କ'ଣ କରିବା, ଏତେଥର କ'ଣ ଏ କାମଟା କରିବ, ଏ ସେବକ କି ଶିଶୁ ସେବକ ମେ ଶିଶୁ ସେବକ ଯଦ୍ୟପି ବାମା, ମୁଁ ବାମା ମୁଁ କୁଟିଳ ଲୋକ ମାନୁଛି, କିନ୍ତୁ ମୁଁ ଶିଶୁ, ମୋର କିଛି ଦୋଷ ନା। ଭଗବାନ ବାସ୍ତବିକ ସରଳ ସେବକମାନଙ୍କୁ ଭଗବାନଙ୍କର ଦୃଷ୍ଟି ସବୁବେଳେ ଶିଶୁ ଭଳି ଥାଏ, ପ୍ରମାଣ ହେଉଛନ୍ତି ହରିଦାସ ଆଉ ସନାତନ। ସନାତନ ଝାଡ଼ଖଣ୍ଡ ଝାଡ଼ିଖଣ୍ଡ ବନ ଦେଇକି ଆସିଛନ୍ତି ନା, ଝାଡ଼ିଖଣ୍ଡ ବନ ଦେଇକି ଆସିଛନ୍ତି, ଜଳରେ ସ୍ନାନ କରୁଛନ୍ତି, ଇଏ ସମାନ ରାମଚରିତ ମାନସରେ ଗୌଡ଼ିଆ ଭାବକୁ ପୁରା ଏଇ ଏଇ ପ୍ରସଙ୍ଗରେ ଗୌଡ଼ିଆ ଭାବଟାକୁ ଥୋଇଛନ୍ତି ଆମର ତୁଳସୀ ଦାସ। ମହାପ୍ରଭୁ ଦେଖିଦେଲେ ସନାତନ ସନାତନ ବାଟରେ ଚିନ୍ତା କରିକି ଆସିଛନ୍ତି, ଏ ସ୍ୱରଟାକୁ ତ୍ୟାଗ କରିଦେବା, ଏ ତ ଶରୀର ସବୁ କଣ୍ଡୁ ହେଇଗଲାଣି, ସହଜରେ ତ ଏ ମ୍ଳେଚ୍ଛ ଶରୀର ତା ଦେହରେ ସବୁ ଘା ହେଇକି ନସି ବୋହୁଛି, ଏଇଟା ଦେଖିଲେ ଭଗବାନ ଦେଖିଲେ ତ ଘୃଣା କରିବ। ମହାପ୍ରଭୁ ଧାଉଁଛନ୍ତି, ଆସି ପୁରୀରେ ପହଞ୍ଚିଲେ ମହାପ୍ରଭୁ ତାଙ୍କୁ ଆଲିଙ୍ଗନ କରିବା ପାଇଁ ଯାଉଛନ୍ତି। ସନାତନ ଚିନ୍ତା କଲେଣି ଛାଡ଼ିକି ପଳେଇବି, ବୃନ୍ଦାବନ ପଳେଇବି, କାହିଁକି ଏଠି ରହିବି। ମହାପ୍ରଭୁ ସେ ବୁଝେଇଲେ, କହିଲେ ହରିଦାସ ସନାତନ ତୁମେ ଶୁଣ, ମୋର ମନଟା ମୋ ଭକ୍ତ ପ୍ରତି କେମିତି, ଆଜ୍ଞା ଭଗବାନଙ୍କର କିଛି ପରିବର୍ତ୍ତନ ହେଇନି, ପରିବର୍ତ୍ତନ ଆମର ହେଇଗଲା ନା, ଭଗବାନ ପରିବର୍ତ୍ତନ ହେଇଛି। ରାମଜୀ କାଲି ଆମେ କଥାବାର୍ତ୍ତା ହଉଥିଲୁ ସେ ବିଶାଳ ପ୍ରଭୁ, ଆରେ ଭକ୍ତ ତ ଏଠି କେହି ନାହାନ୍ତି, ସେ ଗୋଟେ ଭଲ କଥା କହିଲେ, କହିଲେ ଭଗବାନ ରାମଙ୍କୁ ଖରାପ କିଛି ଲାଗିବନି, ସେ ଏକୁଟିଆ ଥିଲେ ଏଇଠି, ଆଉ ଏଠି ତ କେହି ନଥିଲେ, ଏଠି ଘାସ ଜଙ୍ଗଲ ହେଇଯାଇଥିଲା, ସେ ଏକୁଟିଆ ଥିଲେ, ମୁଁ କହିଲେ ସତ କଥା, ବଣ ରହିବା 14 ବର୍ଷ ବି ବଣ ରହିଥିଲେ ତାଙ୍କୁ ଖରାପ କ'ଣ ଲାଗିବ, ଏ ସବୁ ପଳେଇଲେ ବି ତାଙ୍କୁ କିଛି ଖରାପ ଲାଗିବନି, ତାଙ୍କ ଧର୍ମ ସେ ତାଙ୍କର କରୁଛନ୍ତି। ଏ କାଲି ସନ୍ଧ୍ୟାବେଳେ ଆପଣ ସବୁ ପଳେଇଛନ୍ତି, ମୁଁ ଆସିଲାଣି, କେହି ନାହାନ୍ତି, ସବୁ ଖୋଲା, ଏମିତି ସବୁ ଖୋଲା, ସେ ଠିଆ ତାଙ୍କୁ ତ କିଛି ଖରାପ ଲାଗିବ, ଅନ୍ୟ ଜଣେ ସେ ହସୁଛନ୍ତି। ଆରେ ଜଗତ ତୁମାର ନାଥ ତୁମି ସର୍ବମୟ, ସବୁଆଡ଼େ ସିଏ ଅଛନ୍ତି, ଆଉ ସବୁଆଡ଼େ ତାଙ୍କ ସିଏ ଅଛନ୍ତି, ତାଙ୍କ ଆଗକୁ ଆସିବା ଦରକାର। ଏଇ ଭରତ କଥା ମୁଁ ଆଗକୁ ଯିବି, ମନେ ପଡ଼ିଗଲା,
ଜଗତ ତୁମାର ନାଥ ତୁମି ସର୍ବମୟ, ଜଗତ ତୁମାର ନାଥ ତୁମି ସର୍ବମୟ, ତୁମା ପ୍ରତି ଅପରାଧ
ଯଦ୍ୟପି ମେ ଅନଭଲ ଅପରାଧୀ, ମୁଁ ଅପରାଧୀ, ଭେମୋହି କାରଣ ସକଳ ଉପାଧି, ତଦପି ସନମୁଖ ଶରଣମୟୀ ଦେଖି ଛେମି ଅପରାଧ କୃପା ବିଶେଷ, ଏଇ ମୁଁ ତାଙ୍କର ଆଗକୁ ଚାଲିଗଲେ ମୋତେ କ୍ଷମା କରିବି, ଏ ଗୁଡ଼ି ଭାବଟା ଏଇଠି ରହିଲା। କାହିଁକି ଆମେ ଯଦି ଭଗବାନ ଆଗକୁ ନ ଯିବା, ସଂସାର ଆମକୁ ଆଶ୍ରୟ ଦେଇପାରିବନି, ସଂସାର ଆମ ହୃଦୟକୁ ବୁଝିପାରିବନି, ଆମେ ପ୍ରଭୁଙ୍କ ପାଖରେ ରହିଛେ, ଯାହା ଦୋଷ ଦୁର୍ବଳତା ଯାହା କିଛି ଅଛି ସେହି ମାର୍ଜନ କରିବେ, ତାଙ୍କ ଛଡ଼ା ସଂସାର ଆମକୁ କିଛି ଦେଇପାରିବ ନାହିଁ। ଭରତ କହିଲେ ଯାହା ଦୋଷ ଆସୁ, ଯାହା ଅଛି, ମୁଁ ରାମଚରଣଙ୍କୁ ଯିବି, ତାଙ୍କ ସମ୍ମୁଖରେ ଠିଆ ହେବି, ମୋ ଅପରାଧକୁ ସିଏ କ୍ଷମା କରିବେ। କେମିତି କ୍ଷମା କରିବେ, ଭକ୍ତିର ଠାରୁ ତା ପଦରେ ଲେଖିଲେ,
ତୁମି ତାସ୍କାଳିତ ପଦ ଜନେର ଆଶ୍ରୟ, ତୁମି ତାସ୍କାଳିତ ପଦ ସେ ସେ ଦୟା ଭକତି ବିନୋଦ ଏବେ ଲଇଲା ଶରଣ ଭକତି ବିନୋଦ ଏବେ ଲଇଲା ଶରଣ ତୋୟା ପାଦେ କରେ ଆଜ ଆତ୍ମନିବେଦନ ତୋୟା ପାଦ କରେ ଆଜ ଆତ୍ମନିବେଦନ
ତୁମେ ତ ସ୍କଳିତ ପତି କୁମ୍ଭଡ଼ କଥା କି ଯଦ୍ୟପି ମେ ଅନଭଲ ଅପରାଧୀ ତୁମେ ତ ସ୍କଳିତ ପଦ ଜନେର ଆଶ୍ରୟ ଆଉ କ'ଣ ଅଛି କହିଲେ ଆମେ ରାସ୍ତାରେ ଯାଉଛେ ପଡ଼ିଲେ କେଉଁଠି ପଡ଼ିବା ପାଣିରେ ପଡ଼ିବା ଆମେ ପଥରେ ଯାଉଛେ ନା ଭୂମିରେ ପଡ଼ିଲେ କେଉଁଠି ପଡ଼ିବା ଭୂମିରେ ପଡ଼ିବା ଭୂମିରେ ଠିଆ ହେବା ଭୂମି ଆମର ଆଶ୍ରୟ ସେଠି ସାଧକର ଆଶ୍ରୟ କିଏ ଅପରାଧ କଲେ ବି ସିଏ ଆମର ଆଶ୍ରୟ ତୁମେ ତ ସ୍କଳିତ ପଦ ଜନେର ଆଶ୍ରୟ ଯିଏ ସ୍କଳନ ମାରିକି ପଡ଼ିଛି ଭକ୍ତି ପଥରେ ତାର ଆଶ୍ରୟ ବି ସେଇ ହରି ସଂସାର କେବେ ଆଶ୍ରୟ ଦେଇପାରିବ ନାହିଁ ସାଧକକୁ ସଂସାର ସାଧକୁ ପଛକୁ ନେଇଯିବ ଆଗକୁ ଜାଣିପାରିବେ ଏଠୁ ମୁଁ ପଳାଇଲି ଏଠିକି ଯଦ୍ୟପି ମେ ଶିଶୁ ମେ ଶିଶୁ ସେବକ ଯଦ୍ୟପି ବାମା ଅରିହୁକ ଅନଭଲ କିନ୍ନନ ରାମ ମୋ ରାମଙ୍କ ସ୍ୱଭାବକୁ ମୁଁ ଜାଣେ ଆଜ୍ଞା ଭକ୍ତ ସ୍ୱଭାବକୁ ଭଗବାନ ଜାଣନ୍ତି ଭଗବାନ ସ୍ୱଭାବକୁ ଭକ୍ତ ଆମେ ଭଗବାନଙ୍କୁ ଛାଡ଼ିଦେଉଛେ କାହିଁକି ଆମକୁ ଅର୍ଥ ଭଲ ଲାଗୁଛି ସମ୍ମାନ ଭଲ ଲାଗୁଛି ସେବା ଭଲ ଲାଗୁଛି ଭଗବାନଙ୍କ ସେବା ଭଲ ଲାଗୁନି ଭଗବାନଙ୍କ ନାମ କାହିଁକି ଭଲ ଲାଗୁନି ଭଗବାନଙ୍କ ସ୍ୱଭାବଟାକୁ ଆମେ ଜାଣିନେ ଅରି ସେ କହୁଛନ୍ତି ଶତ୍ରୁର ବି କେବେ ଅମଙ୍ଗଳ କରିନାହାନ୍ତି ରାମ ଯଦି ଶତ୍ରୁର ଅମଙ୍ଗଳ କରିନାହାନ୍ତି ମୁଁ ଭରତ ମୁଁ ତାଙ୍କର ଭାଇ ମୁଁ ତାଙ୍କ ଆଗକୁ ଚାଲିଗଲେ ଯଦ୍ୟପି ଶିଶୁ ସେବକ ମେ ଯଦ୍ୟପି ବା ମୁଁ କୁଟିଳ ମାନୁଛି କିନ୍ତୁ ମୁଁ ଶିଶୁ ସେବକ ଗୋଟେ ଶିଶୁର କୁଟିଳତାଟାକୁ ଦେଖିଛନ୍ତି ଗୋଟେ ଛୁଆ କ'ଣ କରେ ବାପା ଆଗରେ ବାପା ତାର ପକେଟ ଗାଧେଇବା ବେଳେ ସାର୍ଟ କାଢ଼ିଦେଇଥିବ କାଢ଼ିଦେଇକି ତା ପକେଟରେ ଟଙ୍କା ଅଛି ସେ ଗଣିକି ଟଙ୍କାଟାକୁ ରଖିଲା ଛୁଆ ଦେଖିଲା ଛୁଆ ସେଥିରୁ 10 ଟଙ୍କା କାଢ଼ିକି ନେଇ ଲୁଚେଇ ଦେଲା ବାପା ଆସିକି ଟଙ୍କା ଗଣିବ ପୁଅ ଟଙ୍କା କେଉଁଠି ରଖୁଛି ମୋତେ ନା ସେ ମାରେ ଆଜ୍ଞା ମାରିବ କି କିନ୍ତୁ ସ୍ତ୍ରୀ 10 ଟଙ୍କା କାଢ଼ି ନେଇଗଲେ ମୋତେ ନ ପଚାରେ କେମିତି କାଢ଼ିଲ ସେ ଛୋଟ ପିଲାଟିକୁ ପଚାରେ ଯେ ପୁଅ ଟଙ୍କାଟା କେଉଁଠି 10 ଟଙ୍କା ନେଇଗଲୁ ଆଣିକି ଦେ କାହିଁକି ନେଲୁ ବାପା ତ 10 ଟଙ୍କା କାଲି ଦେଇଥିଲି ସେଠି ସେ ହସିଦେବ ବାପା ମୋର ଆଉ ଚକୋଲେଟ୍ ଖାଇବି କିନ୍ତୁ ସ୍ତ୍ରୀ ଯଦି ନ ପଚାରିକି 10 ଟଙ୍କା ନେଇଯାଇଛି ତା ବୁଦ୍ଧିକୁ ଆମେ କୁଟିଳତା ବୋଲି ମନେ କରିବା କାହିଁକି ନା ଆଜି ମୋର 10 ଟଙ୍କା ନେଇଗଲା ବୋଧହୁଏ ମୋର 1000 ଟଙ୍କା ପୂର୍ବରୁ ଚୋରି ହେଇଥିଲା ସିଏ ନେଇଛି କି ଆମର ବୁଦ୍ଧି କୁଟିଳତା ଆସିଗଲା ତା ବୁଦ୍ଧିକୁ ଆମେ ମାପିଲେ କିନ୍ତୁ ଗୋଟେ ଛୋଟ ଚୋରି କରିଦେଲା ପରେ ତା ବୁଦ୍ଧିକୁ କୁଟିଳତା ବୋଲି ଭରତ ତାଙ୍କ ଯୋଗ୍ୟତାର ମୁଁ ସେ ପ୍ରତିପାଦନ କରିଦେଲେ ମେ ଶିଶୁ ସେବକ ମୁଁ ସେବା କରିଛି ମୋର କୁଟିଳତା କିଛି ନାହିଁ ଆ ଯଦିଓ ମୋର କୁଟିଳତା ଅଛି ମୁଁ ଶିଶୁ ସେବକ ମୋତେ ରାମ ହେଟା ଦେଖିବିନି ଆଉ ଭଗବାନଙ୍କର ପ୍ରକୃତର ସେବକ ପ୍ରତି ଏଇ ଭାବଟା ରୁହେ ଆମର ଭଗବାନଙ୍କ ପ୍ରତି ସେ ଭାବଟା ନାହିଁ କିନ୍ତୁ ଭଗବାନଙ୍କର ସବୁବେଳେ ଆମ ପ୍ରତି ଶିଶୁ ଭାବ ଅଛି ଶିଶୁ ଭାବ ନଥିଲେ ସକାଳ 9ଟାରେ ଗରମ ଅର୍ଣ୍ଣ ଚାଉଳର ଦାମ ହେଉଛି 60 ଟଙ୍କା ଅମାୟପୁରରୁ ଯେଉଁ ଚାଉଳ ଦେଉଛୁ ଆପଣମାନେ ତ ମଠରେ ଯେଉଁ ଜିନିଷ କିଣିନଥିବେ ଆମେ ବାହାରେ ରହୁଛୁ କିଣୁଛୁ ଏ 55 ଟଙ୍କା 50 ଟଙ୍କା ଚାଉଳ ଭଗବାନ ରାମଜୀ ଖାଇସାରିବେ ସାଙ୍ଗେ ସାଙ୍ଗେ ଗରମ ଗରମ ଅର୍ଣ୍ଣ ଡାଲମା ରାଜା ଖାଇନଥିବ କିଏ ଦେଉଛି ଭଗବାନ ଦେଉଛନ୍ତି ନା ଆ ଶିଶୁ 9ଟା ବାଜିଲା ଭୋକ ଲାଗିବ ଭଗବାନ ଦେଉଛନ୍ତି ଆମ ପାଇଁ ବ୍ୟବସ୍ଥା କରୁଛନ୍ତି ଭଗବାନଙ୍କର ଭାବ କେତେବେଳେ ବଦଳେନି ତାଙ୍କର ସବୁବେଳେ ଆମ ପ୍ରତି ଶିଶୁ ଜ୍ଞାନ ରହିଛି ଆମର ଭାବଟା ଆଉ ରହୁନି ଶିଶୁର ସବୁବେଳେ କ'ଣ ଭାବ ଥାଏ ଆଜ୍ଞା ମୋ ବାପା ମୋତେ ପୋଷିବ ବଡ଼ ହେଇଗଲେ ମୁଁ ନିଜେ ଟଙ୍କା ରୋଜଗାର କରିବି ଶିଶୁ ସେବକ କେତେବେଳେ ଜୀବନ ସାରା ଶିଶୁ ସେବକ ଭଗବାନ ମୋତେ ଭରଣ ପୋଷଣ ମୋ ରକ୍ଷଣ ସବୁ କରିବେ ଏ ଶିଶୁ ସେବକ ପୌଢ଼ ସେବକ ଏ ମୁଁ ଭଜନ ସାଧନ କରିକି ଯୁଆଡ଼େ ହେଲେ ଚଳିଯିବ ଏଥିରେ କଲ୍ୟାଣ ହବନି କହିଲେ ମେ ଶିଶୁ ସେବକ ସେବା ଗୋଟେ ବଡ଼ ଧନ ନା ଆଉ କୃଷ୍ଣ ସେବା 3 ପ୍ରକାର
ଭଜନ ତିନି ତିନି ପ୍ରକାର ଭିତରୁ ସେ ଶ୍ଳୋକରେ କୁହାଯାଉଛି, କୃଷ୍ଣ ସେବା ସଦାମ କାର୍ଯ୍ୟ ମାନସୀ ସା ପରାମତା, ମାନସୀ ସେବା ହେଉଛି ଶ୍ରେଷ୍ଠ ସେବା। ମନରେ ସେ ମନ ସେବାଟା ସିଦ୍ଧ ହବ କେମିତି ନା, ଚେତସ୍ତ ପ୍ରମାଣମ ସେବା ତତ୍ ସିଦ୍ଧ ହେ ତନୁ ବିହିତ ଯା, ତନୁ ସେବା ବିତ ସେବା, ଧନ ଦ୍ୱାରା ଆଉ ସର ଦ୍ୱାରା ଏ ସେବାଟା ନ କରିଥିଲେ ମାନସିକ ସେବାଟା ସିଦ୍ଧ ହବ। କଳିଯୁଗରେ କାହିଁକି ଏଇଟା ବନ୍ଦ ହେଇଗଲା କି, ପରମ୍ପରା ଠିକ, ରୂପ ସନାତନଙ୍କର ପରମ୍ପରା ଠିକ, କିନ୍ତୁ ସିଦ୍ଧ କେହି ପ୍ରାପ୍ତ ହେଇପାରିବେନି, ତୁମର ଦେହ ବଗଡ଼ା ଯାଇନି, ଆଉ ଟିକେ ଗରମ ହେଲାବେଳକୁ ଗରମ ଲାଗିଲାଣି, ଟିକେ ଥଣ୍ଡା ହେଲାକୁ ଥଣ୍ଡା ଲାଗିଲାଣି, କିରେ ଆମେ ତ ଦେହ ଧର୍ମରେ କୃଷ୍ଣଙ୍କୁ ସେବା କରିବା ପାଇଁ ଚାହୁଁନି, ଦେହ ଧର୍ମରୁ ଅତୀତ ହେଇପାରୁନି, ଆମେ ମାନସିକ ସେବା ସ୍ତରକୁ କେମିତି ଯିବା। ଏଠି କହିଲେ ସେଟା ମାନସିକ ସେବା ସ୍ତରଟା ସିଦ୍ଧ ହବ ଯେତେବେଳେ ତନୁ ଆଉ ବିତ, ଯାହା ଧନ ସମ୍ପତ୍ତି ସବୁ ଭଗବାନ ବାହାରେ ଲଗେଇ ଦିଆ, ଆଉ ଦେହଟାକୁ ଦିଆ, ଏଇ ଦୁଇଟାର ସିଦ୍ଧିଟା ମାନସିକ ଉପରେ ପ୍ରଭାବ ପଡ଼େ। ଆପଣ ଦେଖୁନାହାନ୍ତି, ଜଣେ ସଂସାରରେ ତାର ରୋଜଗାର ଧନକୁ ଦଉଛି, ତା ଶ୍ରମକୁ ଦଉଛି, ସେଥିପାଇଁ ତାର ପିଲା ଛୁଆ ଚିନ୍ତା ଆସୁଛି, ମୋ ପୁଅ ସୁଖ ରହିଲା କି ନାହିଁ, ମୋ ଘର ଠିକ ରହିଲା କି ନାହିଁ, କାରଣ ତାର ଶରୀରଟାକୁ ଶ୍ରମଟାକୁ ଦେଇଛି ଆଉ ଧନଟାକୁ ଦେଇଛି, ଆଉ ଏଇ ଶ୍ରମ ଧନ ଭଗବାନଙ୍କୁ ଦେଲା ପରେ ଜଣଙ୍କର ମାନସିକ ସେବାଟା ସିଦ୍ଧି ହୁଏ, ସେ ଶିଶୁ ସେବକ ହବ। ଜଣେ ଶିଶୁ ହବାକୁ ହେଲେ ଏ ସରଳ ଭାବନା ଆସିବାକୁ ହେଲେ ଏଇ ଦୁଇଟା ଜିନିଷ ତାକୁ ସବୁ ଦେଇଦେବାକୁ ପଡ଼ିବ, ଏଇ ସବୁଠୁ ବଡ଼ ଧନ ସେ ଶ୍ଳୋକରେ କୁହାଗଲା। ଲୋକାଦ୍ୱୟମ୍ ସ୍ୱଖ୍ୟୟୁତମ୍ ସୁଖେନମ୍, ସୁଖୟୁତମ୍ ସୁଖେନମ୍, କୋଟି କୋଟି ସୁଖ ଜଣେ ପାଇବ, ଲୋକଦ୍ୱୟମ୍ ଏ ଲୋକରେ ପରଲୋକରେ, କେଉଁଥିରେ ଆଉ କେଉଁଥିରେ, ବ୍ରହ୍ମ ସୁଖରେ ବି ନାହିଁ, କେଉଁଥିରେ, ଲୋକଦ୍ୱୟମ୍ ସୁଖୟୁତମ୍ ସୁଖେନମ୍, କୋଟି କୋଟି ଅୟୁତ ଅୟୁତ କୋଟି କୋଟି ସୁଖ ପାଇବ ଦୁଇ ଲୋକରେ। ଚେତୋପି ସାନନ୍ଦମୟ ବିଭାତି, ଜଣେ ଭକ୍ତ ପ୍ରଶ୍ନ କରୁଛି ମୋତେ ସୁଖ ଲାଗୁନି, ଆପଣ ତାକୁ ପଚାରିବେ, ଯେଉଁ ଭକ୍ତ କହୁଛି ମୋତେ ସୁଖ ଲାଗୁନି, ତାକୁ ଜଗି ଜଗି ଆପଣ ଦେଖିବେ, ଆପଣ ମୋ କଥାରେ ଟିକେ ଖରାପ ଲାଗିପାରେ, ତେଣୁ ଆମେ ବି 25 ବର୍ଷ ମଠବାସ କରିକି ଆଇଲୁ, ସେ ପିଲାର ଏନ୍ଗେଜମେଣ୍ଟ କିଛି ନଥିବ, ସେ ସେବକ ତା ଉପରେ ଋଣ ଚଢ଼ିଯାଉଛି, ସେ ଯେତିକି ପ୍ରସାଦ ପାଉଛି, ଯେଉଁ ଘର ଭଡ଼ା, ଯେଉଁ ଲାଇଟ୍, ତା ଡ୍ରେସ୍ ପତ୍ର ସବୁ ଭଗବାନଙ୍କ ଋଣ ଚଢ଼ିଗଲା, ସେତିକି ସେବା କରୁନି ଆଉ ଆନନ୍ଦ କେଉଁଠି ପାଇବ। ଆପଣ ଭଗବାନ ସେବା ନ କଲେ ଆପଣଙ୍କର କ'ଣ କ'ଣ କ୍ରେଡିଟ୍ ଗୋଟେ ଆଉ ଗୋଟେ ଡେବିଟ୍, ଏଇଟା କେଉଁଥିରେ ଯିବ, କେଉଁ କାର୍ଡ଼ ଆପଣ ଭଗବାନ ଦେବେ, ଗୋଟେ ଡେବିଟ୍ କାର୍ଡ଼ ଆଉ ଗୋଟେ କ'ଣ, କେଉଁ କାର୍ଡ଼ ଆପଣଙ୍କୁ ମିଳିବ, ଆପଣ ସେବା କରୁନାହାନ୍ତି, ଆପଣ ଭଗବାନ ପ୍ରଭୁଙ୍କ ଘରେ ରହିଛନ୍ତି, ମାର୍ବଲ ଘର, ଫ୍ୟାନ୍ ଲାଗିଛି, ପୁଣି ଫ୍ୟାନ୍ ଲାଇନ୍ କଟୁ କଟୁ କ'ଣ ସେଟା ଇନଭର୍ଟର୍, ନଟା ବାଜିଲେ ପ୍ରସାଦ, ଏ କେଉଁ କାର୍ଡ଼ ଆପଣଙ୍କୁ ମିଳିବ, ଡେବିଟ୍ ନା କ୍ରେଡିଟ୍, କ'ଣ ମିଳିବ ପ୍ରଭୁ, କ୍ରେଡିଟ୍ କାର୍ଡ଼, ଦା ବାପା ଖର୍ଚ୍ଚ କର, କିଛି ଅସୁବିଧା ନାହିଁ ନେ, କିନ୍ତୁ ସବୁ ଚଢ଼ିଲା ତ ଉପରେ ମାଇନସ୍ ପଏଣ୍ଟ, ମାଇନସ୍ ପଏଣ୍ଟ କ୍ରେଡିଟ୍ କାର୍ଡ଼ ସୁଝିବା କେଉଁ ବାଟେ, ହରେ କୃଷ୍ଣ ଯାହା କଲେ ସେ ତାଙ୍କର କୃଷ୍ଣ ତାଙ୍କ ନେଲେ, ସେବା କିଛି କରୁନି, ଯାହା ହରେ କୃଷ୍ଣ କରୁଛି, ଆଉ ହରେ କୃଷ୍ଣ ଯଦି କରୁଛୁ କର, ଏସବୁ ମଧ୍ୟ ସୁଖ କେଉଁଠୁ ଆସିବ, ସେବା ନାହିଁ ହବନି। ଏଇଟା କହିଲେ ଚେତୋପି ସାନନ୍ଦମୟ ବିଭାତି, ଦୁଇ ଲୋକରେ ସୁଖ, ଚିତ୍ତରେ ଆନନ୍ଦ ଆସିବ, ଏ ସେବାଧନ, ସେଥିପାଇଁ ଭରତ ଚାହୁଁଛ ନା ସେବାଧନ, ଆଉ ପାଦୁକାକୁ ଆଣିକି ବସେଇଦେବେ ନନ୍ଦଗ୍ରାମରେ, ମୋର ସେବା ଏ ରାମ ସେବା, ଆଉ ଗୁରୁମାନେ କାହିଁ କୃତାର୍ଥ ହେଇଛନ୍ତି କି, ଆମେ ଶିଷ୍ୟ କି କୃତାର୍ଥ ହେଇପାରୁନୁ, ଗୁରୁମାନେ କେମିତି କୃତାର୍ଥ ହେଲେ, ଆମର ଗୁରୁବାର କେମିତି କୃତାର୍ଥ ହେଲେ, ଏ ସେବାଧନରେ, ମୋ ଗୁରୁଙ୍କର ସେବା, ଏଇଟା ମୋତେ କରିବାକୁ ପଡ଼ିବ, ତାଙ୍କ ନିଜ ସୁଖଟା ଦେଖିନା, ସେଥିପାଇଁ ସେମାନେ କୃତାର୍ଥ ହେଇଛନ୍ତି। ଭରତ ଆଜି କୃତାର୍ଥ ହେଲେ ରାମଙ୍କ ସେବା କରେ, ଆମେ ଆମର ସୁଖଟା କ'ଣ ହେଲା, ମୋ ସୁଖଟା କେଉଁଠି ମିଳିବ, ମୋତେ କେଉଁ ସୁଖ ମିଳିବ, ଆମେ ଏଇଟା ଖୋଜୁଛେ, ଏଥିପାଇଁ ଚିତ୍ତରେ ସୁଖ ନା। ଏଇଠି କହିଲେ ଲୋକେନ ଦ୍ୱୟମ୍ ସୁଖୟୁତମ୍ ସୁଖେନମ୍ ଚେତୋପି ସାନନ୍ଦମୟ ବିଭାତି ଦୁଃଖାନି ଦୂରେ ପ୍ରଭବନ୍ତି ତେନମ୍, ଚିତ୍ତର ସୁଖ ଆସିବ ଦୁଃଖ ଦୂରକୁ ପଳେଇବ, ସେବକର ସେବକର ଦୁଃଖ ରହିବେ କି, ଦୁଃଖ ନାହିଁ, ଦୁଃଖାନି ଦୂରେ ପ୍ରଭବନ୍ତି, କୁଆଡ଼େ ଦୂରକୁ ପଳେଇବ, ସେବା ଧନମ ସର୍ବ ଧନମ ପ୍ରଧାନ, ସଂସାର ସବୁଠୁ ବଡ଼ ଧନ କ'ଣ, ସେବା ଧନ, ଆଉ ସେ ଧନ ତ ନାହିଁ, ଆଉ ଇଏ ଧନରୁ କ'ଣ ମିଳିବ, ଆଉ ଯେତେ ହରେ କୃଷ୍ଣ କଲେ ତା ଯାହା ସବୁ କ୍ରେଡିଟ୍ କାର୍ଡ଼ ନା କ'ଣ, ଡେବିଟ୍ ନା କ'ଣ ପଡ଼ିଲା, ଆପଣ କହିଲେ କ୍ରେଡିଟ୍ କାର୍ଡ଼, ମୁଁ ସେ କ୍ରେଡିଟ୍ ଡେବିଟ୍ଟା ଏତେ ମାନେ ବୁଝିପାରୁନି, କ'ଣ କ୍ରେଡିଟ୍ କ'ଣ ଡେବିଟ୍, ମୋତେ ଚାରିଥର ବୁଝାଗଲାଣି ସେ ମନ୍ଦିର ଆକାଉଣ୍ଟ, ମୋ ମୁଣ୍ଡରୁ କାହିଁ ଢୁକୁନି, ଆଉ କ୍ରେଡିଟ୍ ଡେବିଟ୍ ଇଏ କ'ଣ ଇଂଲିଶ ଶବ୍ଦ ଗୁଡ଼ାକ, ଆଉ
ଇଏ ଲାଗି ଯାଉଛି ଆଜ୍ଞା, କ୍ରେଡିଟ୍ କାର୍ଡ଼ ଭଗବାନ ଆମକୁ ଦେଇଦେଇଛନ୍ତି। ସୁଖ ଆସିବନି ସେବା, ସେବାଟା ନାହିଁ ଆଉ ସୁଖ ଆସିବନି, ସେବାର ଆନନ୍ଦ।
ସେବା ଧନମ ସର୍ବା ଧନମ ପ୍ରଧାନମ, ଏଇ ସରଳ ଚିତ୍ତରେ ସେବା କଲେ ଭଗବାନ ଆମ ପ୍ରତି ସବୁବେଳେ ଶିଶୁ ଭଳିଆ ଦୃଷ୍ଟି ଦେବେ। ଆଜ୍ଞା, ଛୁଆର ବ୍ୟାକୁଳତା ମା ପାଇଁ ଯେତିକି ନଥାଏ, ମାଆର ବ୍ୟାକୁଳତା ଛୁଆ ପାଇଁ ଥାଏ। କେତେବେଳେ ଥାଏ ଦେଖିଛନ୍ତି? ନୂଆ ବର୍ଷା ହେଇଛି, ଗାଈର କ'ଣ ଅବସ୍ଥା ଦେଖିଛନ୍ତି? ତାର କ୍ଷୀର ଯେତେବେଳେ ପନେଇବ ସେ କ'ଣ ହବ? ସେ ଘାସ ଚରିବନି, ଘାସକୁ ଦାନ୍ତରେ ରଖି ଖାଲି ହାମା ହାମା, ମୋ ପୁଅ କେଉଁଠି ଅଛି, ମୋ ଛୁଆ କେଉଁଠି ଅଛି, କାରଣ ତାର ବାସ୍ୟଲତା ଏତେ ବଢ଼ୁଛି ସେ ଛୁଆକୁ ଖୋଜୁଛି। ଭଗବାନ ନିତ୍ୟ ନିତ୍ୟ କ'ଣ କୁହନ୍ତି, ପ୍ରସୃତ ଗାଭୀ, ସେ ସବୁବେଳେ ସେ ବତ୍ସଳା। ଇଏ ଗାଈ କେତେ ତିନି ମାସ, କେତେ ବର୍ଷ, ଛଅ ମାସ କ୍ଷୀର ଦେବ ଭଗବାନଙ୍କର, କେତେବେଳେ ସବୁବେଳେ ସିଏ ପ୍ରସୂତ ପ୍ରସୂତି ଗାଭୀ, ସେ ସେବକୁ ଖୋଜୁଛନ୍ତି ନା। ମାର ଦେଖିଛନ୍ ନା, ବେଳେବେଳେ ଛୁଆ ଖାଇବନି ଖେଳୁଥିବ, ଯେମିତି ଗାଈଙ୍କର ସ୍ତନ୍ୟ ଅଧିକା ହେଇଗଲା ମାନେ ପୀଡ଼ା ହବ, ଦୁଗ୍ଧ ଅଧିକା ହେଇଗଲେ ସ୍ତନ୍ୟ ପୀଡ଼ା ହବ, ମାଆଙ୍କର ସେ ହେଇଯା, ମାଆ ଜବରଦସ୍ତି ଛୁଆଙ୍କୁ ଖୁଆନ୍ତି, ବାତ୍ସଲ୍ୟତା ଭଗବାନଙ୍କର ସେଇଭଳି। ଆମର ସେବା ଥିଲେ ଆମେ ନ ଚାହିଁଲେ ବି ଆମେ ଚାହିଁବା ମଠ ଛାଡ଼ିବା ପାଇଁ ଭଗବାନ ଛାଡ଼ିଦେବେ, ଆମେ ଚାହିଁବା ବିଷୟ ହେବା ପାଇଁ ଭଗବାନ ଛାଡ଼ିଦେବେନି, କେବେ କରିଦେବେନି, ଆମେ ସେବା କରୁଛେ ଆଉ ଛାଡ଼ିବେନି ସେ। ଭଗବାନଙ୍କର ସବୁବେଳେ ଶିଶୁ ଜ୍ଞାନ, ଏ ମେ ଶିଶୁ ସେବକ ଯଦ୍ୟ ପିବା ମା, ମହାପ୍ରଭୁ ଏଇଟା ଏଇ ମୁଁ ଏଇ କଥାରୁ ଏଇଟା ଏଣେ ପଳେଇଗଲି। ମହାପ୍ରଭୁ କହୁଛନ୍ତି, ମୁଁ ପରମାର୍ଥ କଥା କହୁଛି, ମୁଁ ବ୍ୟବହାରିକ କଥା କହୁନି ସନାତନ, ମୋର ଭକ୍ତ ପ୍ରତି କେମିତି ଭାବ ତୁମେ ଶୁଣ। ଏ ଚୈତନ୍ୟ ମହାପ୍ରଭୁଙ୍କ ଶିକ୍ଷା ଛଡ଼ା କେଉଁଥିରେ ଆପଣ ଯୁଆଡ଼େ ବୁଲିବେ ସବୁଆଡ଼େ ବଣା ହେବେ ଆଉ, ଏ କ୍ଲିଅର କଥାଟା କେଉଁଠି ନାହିଁ ବା, ସବୁ ମହାପ୍ରଭୁଙ୍କ ଭାଗବତର ଚରମ ସିଦ୍ଧାନ୍ତ ଚୈତନ୍ୟ ତୁମେ ଦିଆଗଲା। ଭଗବାନଙ୍କ ସବୁବେଳେ ଶିଶୁ ଭାବ ରହେ, ଲାଲ୍ୟ ତୁମାରେ ଲାଲ୍ୟ ଆପନା କେ ଲାଲ କଭି ମନା, ତୋମାର ଲାଲ୍ୟ ଆପନା କେ ଲାଲ କଭି ମନା, ଲାଲ କେର ଲାଲ୍ୟ ନହେ ଦୋଷ ପରି ଜ୍ଞାନ, ଲାଲ କେର ଲାଲ୍ୟ ନହେ ଦୋଷ ପରି ଜ୍ଞାନ, ଆପନାରେ ହଏ ମୋର ଅମାନ୍ୟ ସମାନ, ସବାର କରେ ମୁଇ ବାଲକ ଅଭିମାନ, ତୋମା ସବାର କରେ ମୁଇ ବାଲକ ଅଭିମାନ।
ମହାପ୍ରଭୁ କହୁଛନ୍ତି, ହରିଦାସ ସନାତନ କହୁଛି ଦେହ ଛାଡ଼ିଦବ, କାହିଁକି ତା ଦେହରେ କଣ୍ଡୁ ହେଇଛି, ସେ ମୁଁ ତାକୁ ଆଲିଙ୍ଗନ କରୁଛି ସେଗୁଡ଼ିକ ମୋ ଦେହରେ ଲାଗୁଛି, ସନାତନଙ୍କୁ ଘୃଣା ଲାଗୁଛି। ମହାପ୍ରଭୁ ଏଠି କହୁଛନ୍ତି, ତୁମାର ଲାଲ୍ୟ ଆପନା କେ ଲାଲ କଭିମା, ମୁଁ ବା ବାପା ତୁମେ ମୋର ପୁଅ ଭଗବାନ, ମୁଁ ମାନେ ଅବଶ୍ୟ କେତେ କଥା ମୁଁ ଦେଖେ କହିଦିଏ ପ୍ରବଚନରେ, ବେଳେବେଳେ ଟ୍ରେନ୍ରେ ମୁଁ ଯାଏ ଦେଖିଛି ସବୁ ଲୋକାଲ ଟ୍ରେନ୍ରେ ଗାଁରେ ସ୍ତ୍ରୀ ଲୋକମାନେ ଉଠନ୍ତି, ତାଙ୍କର ଛୋଟ ଛୋଟ ଛୁଆ ଥିବେ, ସର୍ବସମ୍ମୁଖରେ ସେ ମାଆର ବ୍ଲାଉଜକୁ ଧରିକି କାଢ଼ିବେ କ୍ଷୀର ପିଇବା ପାଇଁ, ମାର ଶାଢ଼ୀ ଟାଣିବା ମୁଁ କ୍ଷୀର ଖାଇବି। ଆଚ୍ଛା, ମା ତା ଦୋଷକୁ ନେଉଛି, ମା କ'ଣ କରିବ, ଲୋକ ବସିଥିଲେ ସେ ବୁଲି ପଡ଼ିବ, ସେ ବାଳକର ଯେତେବେଳେ ଏତେ ବଡ଼ ଗୋଟେ ଦୋଷ, ତାକୁ ମା କ'ଣ ଧରୁଛି କି, ମା ମାରୁଛି, ଚାପଟ ମାରୁଛି, ବେଳେବେଳେ କ୍ଷୀର ଖାଉଥିବ କ୍ଷୀର ଖାଇବନି, ମା ତାର ବସ୍ତୁ ଏଇ କ୍ଷୀରଟା ଖାଇସାରିଲେ ମୁଁ କାମ କରିବି, ସେ କ'ଣ କରିବ, ତାକୁ ଛାଡ଼ି ଦେଇ କାମକୁ ଯିବ। ଗୋଟେ ବାଳକର ଯେତେ ପ୍ରକାର ଦୋଷକୁ ମା କେବେ ଦେଖେ ନା, ସେବେଳେ ଗୋଟେ ସେବକ ଯଦି ବହୁ ବହୁ ମହା ମହା ଦୋଷ କରନ୍ତି ତାକୁ ଦେଖିବେନି, ଭଗବାନ ଦେଖିବେନି କେବେ, ଆଜ୍ଞା ଭଗବାନଙ୍କର ମନ ପଡ଼ିଗଲା, ଭଗବାନଙ୍କର ଏ କଥା କ'ଣ କହିବା, ଏ କଳିଯୁଗର ଲୀଳା ମୁଁ ଏଟା କହିଛି ଆଗରୁ ଭକ୍ତ ଲୀଳାରେ କହିଛି, ଭଗବାନ ଏତେ ଭକ୍ତ ବତ୍ସଳ, କିନ୍ତୁ ପ୍ରକୃତରେ ସେବକ ଯିଏ ସେବା କରିଛି ତାକୁ କେବେ ଭଗବାନ ଛାଡ଼ିବେ? ଆପଣ ପରୀକ୍ଷା କରି ଦେଖନ୍ତୁ ସେବାର ଏତେ ବଡ଼ ମୂଲ୍ୟ। ଦକ୍ଷିଣ ଭାରତ ରଙ୍ଗନାଥଙ୍କର କଥା, ରଙ୍ଗନାଥଙ୍କର ସେବକ ବ୍ରାହ୍ମଣ, ସିଏ ଯୁବକ ବ୍ରାହ୍ମଣ, ସିଏ ଆସିଥିଲେ ରଙ୍ଗନାଥଙ୍କୁ ଦର୍ଶନ କରିବା ପାଇଁ, ରଙ୍ଗନାଥଙ୍କୁ ଦର୍ଶନ ତାଙ୍କର ରୂପକୁ ଦର୍ଶନ କରିଦେଇକି, ରଙ୍ଗନାଥ ଶୋଇଛନ୍ତି ଏଇ ରୂପଟାକୁ ଦର୍ଶନ କରିଦେଇକି ତାଙ୍କର ସଂସାର ଭଲ ଲାଗିଲା, ଏତେ ଆକର୍ଷିତ ହେଇଗଲେ କେବଳ ପ୍ରଭୁଙ୍କୁ ମୁଁ ଦର୍ଶନ କରି ପ୍ରଭୁଙ୍କର ସେବା କରି ରହିଗଲେ। ସେଠି ଯୁବକ 14 ବର୍ଷ ବୟସରୁ ଆସିଛନ୍ତି, ପୁରା ସୁନ୍ଦର ବ୍ରାହ୍ମଣ ଘରର ପିଲା, ବ୍ରାହ୍ମଣ ଘରର ପିଲା ତ ସ୍ୱାଭାବିକ ସୁନ୍ଦର, ରଙ୍ଗନାଥର ସେବା କରନ୍ତି, ତୁଳସୀ ସେବା, ବ୍ରାହ୍ମଣ ସେ ତୁଳସୀ ସେବା କରନ୍ତି ସବୁବେଳେ, ବହୁତ ଦିନ ବ୍ୟତୀତ ହେଲେଣି। ଏଇ ସମୟରେ ସେଇ ପାଖରେ ଜଣେ ବେଶିଆ ରହିଲା, ଭଗବାନ ଏଇ କଥାରେ ଭଗବାନ କେମିତି ଭକ୍ତର ଦୋଷକୁ ଦେଖନ୍ତି, ଏ ଶିଶୁ ସେବାକୁ ଛାଡ଼ିବେ, ଯିଏ ସେବା କରେ ତାକୁ ଛାଡ଼ିବେ। ସେ ବେଶିଆ ତାଙ୍କର ଦକ୍ଷିଣର ଯେଉଁ ଅଲବିନ୍ଦାର ତାଙ୍କ ଶାସ୍ତ୍ର ହିସାବରେ ସିଏ ହେଉଛି ଅପ୍ସରା, ସେ କେବଳ ଏଇ ଲୀଳା ପାଇଁ ଆସ, ତାଙ୍କ ନାଁ ଦେବଦାସ, ସେ ରଙ୍ଗନାଥ ମନ୍ଦିର ପାଖରେ ରୁହନ୍ତି, ଦେବଦାସ ତାଙ୍କ ଭଉଣୀ ବି ଜଣେ ଅଛନ୍ତି, ସେ ଦୁଇ ଜଣ ଯାଉଛନ୍ତି ସାଙ୍ଗରେ ଦେଖିଦେଲେ ଦେବଦାସକୁ, ଯିଏ ଚାହାନ୍ତି ସେ ମୋହିତ ହୋଇଯିବ, ଅପ୍ସରା ଅଭିଶାପ ପାଇଁ ବେଶୀ ହେଇକି ଆସିଛନ୍ତି, ଯିଏ ଦେଖିବେ ମୋହିତ ହୋଇଯିବ। ବିପ୍ର ନାରାୟଣ ଇଏ ତୁଳସୀ ସେବା କରୁଛନ୍ତି, ଇଏ କାହିଁ ଚାହିଁବେ, ତାଙ୍କ ଭଉଣୀ ଥଟ୍ଟା କରି କହିଲା, ଦେବଦାସୀ ଏ ଦେବୀଦାସୀ ଦେଖିଲ ତୁମେ ତୁମ ରୂପ ପାଇଁ ଏତେ ଗର୍ବ କର ଯେ ଭଗବାନଙ୍କର ରଙ୍ଗନାଥଙ୍କର ସଚ୍ଚିଦାନନ୍ଦମୟ ରୂପ ପ୍ରତି ଆକର୍ଷିତ ହୋଇଛି, ସେ ତୁମର ଏଇ ମଳମାଂସ କଫବାତ ପିତର ସ୍ୱରୂପ ନେବ, ଆକୁ କଷ୍ଟ ଲାଗିଲା, ହେଲେ କ'ଣ ମୋ ରୂପ ପ୍ରତି ରାଜା ବି ଆକୃଷ୍ଟ ହେଉଛନ୍ତି, ଇଏ କ'ଣ ହେଇଗଲା କି, ହେଲେ ତୁ ଜାଣିନୁ ସେବକର କେମିତିକା ଗୁଣ, ଦୁଇ ଭଉଣୀଙ୍କ ଭିତରେ ଯାହା କୁହନ୍ତି ଚ୍ୟାଲେଞ୍ଜ ହେଇଗଲା, ବାଜି ରହିଗଲା। ଇଏ କହିଲେ ଦେଖ ମୁଁ ଯଦି, କିଏ କହିଲେ ଦେବୀଦାସ, ମୁଁ ଯଦି ତାଙ୍କୁ ମୋ ପ୍ରତି ଆକର୍ଷିତ ନ କରିଦେବି ତାହେଲେ ତୋର 6 ମାସ ଦାସିଏ, କହିଲେ ତୁମେ ତାକୁ ଆକର୍ଷିତ କରିଦେବ ମୁଁ ବି 6 ମାସ ଦାସିଏ, ହଉ ଦେଖ ମୁଁ କରୁଛି କି ନା। ଇଏ ରଙ୍ଗନାଥ ଗୋଟେ ଅଦ୍ଭୁତ ଲୀଳା, କିଛି ଦିନ ଗଲା ଇଏ ତାଙ୍କ ସେ ତୁଳସୀ ସେବାରେ ଅଛନ୍ତି, ସେ ବେଶୀ ଆସିଲା ଏକାନ୍ତରେ ବେଶ ପରିବର୍ତ୍ତନ କରିକି, ସାଧୁ ସାଧୁ ବେଶରେ ତପସ୍ୱିନୀ ବେଶରେ ଚାଲିଲା, ଆସି କାନ୍ଦିଲା, ଆଜ୍ଞା ମୁଁ ତୁମର ଆଶ୍ରୟ ରହିବି, ଏ କହିଲା ଆଜ୍ଞା ମୋ ଆଶ୍ରୟ କ'ଣ ରହିବି, ମୁଁ ବ୍ରହ୍ମଚାରୀ ଲୋକ, ମୁଁ ତ ରଙ୍ଗନାଥଙ୍କ ସେବା କରୁଛି, ମୁଁ କ'ଣ ତୁମକୁ ରଖିବି, ମୋର ମଠ ମନ୍ଦିର କିଛି ନାହିଁ, ନା ମୁଁ ଆପଣଙ୍କର, ମୁଁ ଏଇଠି ଖାଲି ଦିନମାନେ ସେବା କରିବି, ମୋ ରାତିରେ ଯେଉଁଠି ହେଲେ ରହିବି, ମୋତେ ଖାଲି ସେବାର ସୁଯୋଗ ଦିଅନ୍ତୁ। ଇଏ ତ ସରଳ, ବିପ୍ର ନାରାୟଣ ତାଙ୍କ ନାଁ, ବିପ୍ର ନାରାୟଣ ସରଳ, ଲହ ମାରୁ ସେବା କର, ଏ ସେବା କରିକରି ସୁଯୋଗ ଖୋଜୁଛନ୍ତି। ବହୁତ ଦିନ ଏଭଳି ଅତୀତ ହେଲା, ଗୋଟିଏ ଦିନ ବର୍ଷା ହେଉଛି, ଗୋଟିଏ ଛୋଟ ପର୍ଣ୍ଣକୁଟୀରେ ସେଠି ବିପ୍ର ନାରାୟଣ ରୁହନ୍ତି, ବର୍ଷା ହେଉଛି, ଇଏ ତ ମାୟାବୀ, ଇଏ ତାର ବର୍ଷାରେ ସମଗ୍ର ଶରୀର ଭିଜି ଯାଇଛି, ବସ୍ତ୍ର ସବୁ ଭିଜି ଯାଇଛି, ବର୍ଷା ଶୀତ ଦିନ କମ୍ପୁଛି, କିଏ ଏ ଦେବୀଦାସ, ଆଉ ସିଏ ଭୟ ଲାଗିଲା ବିପ୍ର ନାରାୟଣ, ଲୋକଟା ସେବା କରୁଛି, ମାଆଟା ସେବା କରୁଛି, ତାର କ'ଣ ଅସୁବିଧା ହେଇଯିବ, କହିଲେ ମା ତୁମେ ଟିକେ ଏଠିକି ପଳେଇ ଆସ, ମାତ୍ରା ସ୍ୱସା ଦୁହିତ୍ରା ବା ନା ବିବିକ୍ତାସନ ବସେ ବଲବାନ ଇନ୍ଦ୍ରଗ୍ରାମମ ବିଦ୍ୱାଂସ ବି କର୍ଷ, ଇଏ ଭାଗବତ ଆଜ୍ଞା ଭୁଲ ହେଇଯିବ ନା, ଇଏ ଭାଗବତ ପଢ଼ିକି ଏତିକି ଦୃଷ୍ଟି ହେଇଗଲା, ଆମେ ବି ଆସନରେ ବସୁଛୁ, ଆମେ ବି କାଲି ସେତିକି କରିଦେଲେ ପଡ଼ିଯିବା, କିଏ ବି ବିଶ୍ୱରେ ନାହାନ୍ତି ଯେ ଭାଗବତର ଗୋଟିଏ ବାଣୀକୁ ଅସ୍ୱୀକାର କରିବେ, ଏଇଟା ପୂର୍ଣ୍ଣ ସତ୍ୟ, ମାତ୍ରା ସ୍ୱର୍ଷ ମା ହଉ ଭଉଣୀ ହଉ ବିବିକ୍ତା ଆସନ ସଂକୀର୍ଣ୍ଣ ଆସନ ଅତି ନିକଟତର ବସିବ ନା, ସେଥିପାଇଁ ପ୍ରଭୁପାଦ ଯେତେବେଳେ ଇସ୍କନ୍ଦ ଭକ୍ତମାନଙ୍କୁ ସନ୍ନ୍ୟାସ ଦେଲେ, ପ୍ରଭୁପାଦ ଦେଖିଲେ ବହୁତ ସନ୍ନ୍ୟାସୀମାନଙ୍କର ପତନ ହେଇଯାଉଛି, ପ୍ରଭୁପାଦ ଗୋଟେ ଷ୍ଟ୍ରିକ୍ଟ ନିୟମ କହିଯାଇଛନ୍ତି ଡିସାଇପଲ୍ମାନଙ୍କୁ, ଏମାନଙ୍କ ପାଇଁ ସବୁ ସ୍ପେଶାଲ ଜର୍ଣ୍ଣିଂ ବ୍ୟବସ୍ଥା କରିବେନି, ଏ ପବ୍ଲିକ୍ରେ ଜର୍ଣ୍ଣିଂ କରିବେନି, ନାରୀ ପାଖରେ ବସିବେନି, ମନ୍ଦିରକୁ ଗଲେ ଆମକୁ ସ୍ପେଶାଲ ରୁମ୍ ଦେବ, ସେବକ ଦେବ, ଏଇଟା ସେବା ପାଇଁ ଏମାନେ ଆମକୁ ସୁରକ୍ଷା ଦେବା ପାଇଁ କରାହେଇଛି, ବିବିକ୍ତା ଆସନ ବସେ ବିପ୍ର ନାରାୟଣ ସରଳତାରେ ରଖିଦେଲେ, ତାଙ୍କର ପତନ ହେଇଗଲା, ଆକର୍ଷିତ ହେଇଗଲା, ଆଜ୍ଞା ରଙ୍ଗନାଥଙ୍କ ସେବା ଛାଡ଼ି ଯାଇ ବେଶୀ ବାଡ଼ରେ ପଡ଼ିକି ରହିଲି ଦେବୀଦାସ ଏ ବାପ ଘରକୁ ଗଲି ବାପା ଘରକୁ ପଳେଇଗଲି ବିପ୍ରନାରାୟଣ ତା ନିଜ ଘରକୁ ଯେତେ ଧନ ସମ୍ପତ୍ତି ବ୍ରାହ୍ମଣ ଥିଲା ସବୁ ଅଜାମ୍ବିଳି ଭଳିଆ ସବୁ ଧରି ନେଇ ପଳାଏ ଏ ବେଶିଆ ସବୁ ଧନ ଶୋଷିକି ନେଇଗଲେ ଦେବୀଦାସ ଏଇ ଭଗବାନ ଆମକୁ ତୁମାରେ ଲାଲ୍ୟ ଆପନାକେ ଲାଲକ ଅଭିମାନ ଲାଲକେର ଲାଲ୍ୟ ନୁହେଁ ଦୋଷ ପରିକା ଲାଲକ ଆଉ ଲାଲ୍ୟ ଲାଲ କିଏ ହେଲେ ଭଗବାନ ଲାଲ୍ୟ ହେଲେ ଆମେ ଭଗବାନ ଦୋଷ ଦେଖନ୍ତିନି ଦେଖନ୍ତୁ ସେବା କରିଛନ୍ତି ଶିଶୁ ସେବକ ମେ ଶିଶୁ ସେବକ ଯଦ୍ୟପି ବା ମା ବେଶିଆ ଘର ରହିଲେଣି ସବୁ ଟଙ୍କା ସବୁ ଆଉ ବେଶିଆ ପଚାରୁନି ପଇସା ସରିଗଲା ଆଜ୍ଞା ଦୁଆର ମୁହଁରେ ଯିଏ ଯୌବନକୁ ଜଳାଞ୍ଜଳି ଦେଇକି ତୁଳସୀଙ୍କ ପାଖରେ ପଡ଼ିକି ରହିଥିଲେ ତୁଳସୀ ସେବା କରୁଥିଲେ ରଙ୍ଗନାଥଙ୍କ ଦ୍ୱାରରେ ସେ ଆଜି ବେଶିଆ ଦ୍ୱାରା ପଡ଼ିକି ରହିଲେ ରଙ୍ଗନାଥଙ୍କର ଯେଉଁ କି ବିଗ୍ରହ ଆମର ଯେଉଁ ଅର୍ଚ୍ଚା ବିଗ୍ରହ ବାହାରକୁ ପଦଯାତ୍ରା ଯାଉଛନ୍ତି ଏ ଆମର ଯେଉଁ ପରିକ୍ରମାରେ ଯାଉଛନ୍ତି ବିଜୟ ବିଗ୍ରହ ବିଜୟ ବିଗ୍ରହ ଦେଖିଲେ ଆଉ ଲକ୍ଷ୍ମୀ ଦେଖିଲେ ରଙ୍ଗନାଥ କହୁଛନ୍ତି ପ୍ରଭୁ ଜାଣିପାରୁଛନ୍ତି ନା ସେ କିଏ ତେଣେ ଇଏ କ'ଣ କରୁଛନ୍ତି ବିପ୍ରନାରାୟଣ ଦ୍ୱାର ମୋର ବସିବେ କବାଟକୁ ଠକ୍ 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 କରିବେ ବହୁ ଲୋକ ଆସନ୍ତି ଦେବୀଦାସ ଏ ଠକ୍ ଠକ୍ ଆବାଜରୁ ଦେବୀଦାସ ଜାଣିସାରିଲାନି ଏ ଆବାଜଟା କିଏ କରୁଛି ତେଣୁ ସିଏ ଯେତେ ବାଡ଼େଇଲେ କବାଟ ଖୋଲିବେନି ଇଏ ଚିତ୍କାର କରୁଥିବ କବାଟ ଖୋଲ ଧନ ନାହିଁ ସେ ପଚାରୁ କବାଟ ବନ୍ଦ କରିଦେବ ଇଏ କବାଟ ବାଡ଼େଇବେ ସେ ମୋଟେ କବାଟ ଖୋଲିବେ ଆଜ୍ଞା ଲକ୍ଷ୍ମୀ ଯାଉଛନ୍ତି ପାଲିକିରେ ରଙ୍ଗନାଥକୁ କହୁଛନ୍ତି ସେବକମାନେ ତାଙ୍କ ଭିତରେ କଥା ଦେଖୁଛ ତୁମ ସେବକ କେମିତି ପଡ଼ିଛି ଏଠି ଦେଖୁଛ ନା ରଙ୍ଗନାଥ କହିଲେ ହଁ ରେ ଇଏ ମୁଁ ତ ସେବକ ଏତେ ଦିନ ସେବା କରିଛି ଆଜି ଏଠି ପଡ଼ିଛି ହଁ ଆଜ୍ଞା ରାତିରେ ସେଇଠି ଶୋଇଛନ୍ତି ବେଶ ଦ୍ୱାର ମୋତେ ଆଉ କୁଆଡ଼େ ଯାଉନାହାନ୍ତି ପଡ଼ିକି ରହିଛନ୍ତି ବେଶ ଦ୍ୱାର ମୋର ବେଶ ଘର ଭିତରେ କବାଟ ଖୋଲିଲେ ପଇସା ନାହିଁ ଇଏ ଭଗବାନ ରାତିରେ ଏ ବାଳକ ବେଶରେ ଆଇଲି ରଙ୍ଗନାଥଙ୍କ ସୁନା ପ୍ଲେଟ୍ ରଙ୍ଗନାଥ ନିଜେ ତାଙ୍କ ସ୍ୱର୍ଣ୍ଣ ପାତ୍ରକୁ ଧରିକି ଆସିକି କାହାକୁ ଦେଉଛନ୍ତି ଦେବୀଦାସିକି ବେଶିଆ କହିଲେ ସେ ଆମର ବିପ୍ରନାରାୟଣଙ୍କର ସେବକ ପଠାଇଛନ୍ତି ତୁମେ ବିପ୍ରନାରାୟଣଙ୍କୁ ଏବେ ଛାଡ଼ ଭିତରୁ କାରଣ ଭଗବାନ କଷ୍ଟ ସହିପାରୁନାହାନ୍ତି ଇଏ ବେଶିଆ ଘରକୁ ଯିବେ ବେଶିଆ ପାଇଁ ଯେତିକି ବ୍ୟାକୁଳ ହେଉଛନ୍ତି ଭଗବାନ ସହିପାରୁନାହାନ୍ତି ଗୋଟେ ପ୍ଲେଟ୍ ଆଣିକି ଦେଲେ ସ୍ୱର୍ଣ୍ଣ ପ୍ଲେଟ୍ ଇଏ ଦେଖିକି ଆଶ୍ଚର୍ଯ୍ୟ ହେଇଗଲା ଆରେ କି ସ୍ୱର୍ଣ୍ଣ ପ୍ଲେଟ୍ ଇଏ କ'ଣ ଦେଲେ ନା କିଏ ଦେଲା ନା ବିପ୍ରନାରାୟଣଙ୍କର ସେବକ ଏତିକି କହିଦେଇକି ବିପ୍ରନାରାୟଣକୁ ଉଠାଉଛନ୍ତି ଏଇ ଯା ଯା ଭଗବାନ ଉଠେଇକି ଯାଉଛନ୍ତି ଯା ତୁ ଦେବୀଦାସ କେତିକି ଯା ଏଣେ ସେଣେ ମନ୍ଦିରରେ ହାଲା ହେଇଗଲା ସକାଳେ ତାଲା ଖୋଲିଲା ବେଳକୁ ଆରତୀ ପ୍ଲେଟ୍ ନାହିଁ ସ୍ୱର୍ଣ୍ଣ ପ୍ଲେଟ୍ ଠାକୁରଙ୍କର ନାହିଁ ଖୋଜା ଚାଲିଲା ଖୋଜା ଚାଲୁ ଚାଲୁ ଏ ବେଶିଆ ଘରେ ଅଛି ବେଶିଆକୁ ଧରା ହେଲା ତାକୁ ନେଇକି ଜେଲରେ ପୁରା ହେଲା ତୁ ଏଇଟା କେଉଁଠୁ ଆଣିଲୁ ସେ କହିଲା ଆଜ୍ଞା ମୋତେ କ'ଣ ରାଜାଙ୍କୁ ପଚାରିଲା ରାଜା କହିଲେ ମୋତେ କ'ଣ ଆଜ୍ଞା ଦୋଷ ଦେଉଛନ୍ତି କିନ୍ତୁ ବିପ୍ରନାରାୟଣ ସେବା ବିପ୍ରନାରାୟଣ ବି ଭରି କର ଦୁଇ ଜଣ ଜେଲ ଭିତରେ ଭରି କର ଆଜ୍ଞା ରାତିରେ ରଙ୍ଗନାଥ ସ୍ୱପ୍ନ ଦେଉଛନ୍ତି ନା ନା ମୋ ସେବକ ନା ସେ ମୋ ସେବକ ମୁଁ ତା ପାଇଁ ଚୋରି କରିକି ନେଇକି ଦେଇଥିଲି ଏ ପ୍ଲେଟ୍ଟା ଭଗବାନ ବେଶିଆ ପାଖକୁ ଯିବା ପାଇଁ ନେଇ ପ୍ଲେଟ୍ ଦେଉଛନ୍ତି ଭଗବାନ କ'ଣ କେବେ କାମଟା କରିବେ ଏ ପ୍ଲେଟ୍ଟା ଦେବା ଦ୍ୱାରା ଏ ଲୀଳାଟି ହେବ ବିପ୍ରନାରାୟଣଙ୍କର ଚକ୍ଷୁ ଖୋଲିବ ଏତେ ଦିନ ମୁଁ ସେବା କରିକି ଆଜି ମୋର ଏ ଅବସ୍ଥା ହେଇଗଲା ଫେରିଲେ ବିପ୍ରନାରାୟଣ ସମଗ୍ର ଜୀବ ଆଉ ବେଶିଆର ବି ପରିବର୍ତ୍ତନ ହେଇଗଲା ଆରେ ଭଗବାନ ମୋତେ ଆଣିକି ଏ ପ୍ଲେଟ୍ ଦେଇଛନ୍ତି ତାର ବି ପରିବର୍ତ୍ତନ ହେଇଗଲା ଭଗବାନ ଦୁଇ ଜଣଙ୍କୁ ପରିବର୍ତ୍ତନ କରିଦେଲେ ମୁଁ ଏ କଥାରେ କହୁଥିଲି ଭଗବାନଙ୍କର ସେବକ ଯଦି କେତେବେଳେ ବି ଶିଶୁ ଭାବନାରୁ ଟିକେ ତଳକୁ ପଳାଏ ବିଷୟ ବିଶିଷ୍ଟ ହେଇଯାଏ ଭଗବାନ ତାକୁ କେବେ ଛାଡ଼ିବେନି କ'ଣ ସେ ଶ୍ଳୋକ କହିଲେ ଆମର କୋଚିତ ଅଭଦ୍ରବା ନାରଦମୁନି ଭାଗବତରେ କହୁଛନ୍ତି ନା 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 ଯଦି ଧର୍ମକୁ ଛାଡ଼ି ଦେଇକି ଭକ୍ତ ଯଦି ଧର୍ମକୁ ସୁସ୍ଥ ଭାବରେ ପାଳନ କରିପାରିଲା ତାର କ'ଣ ଅଭଦ୍ର ହେଇଗଲା ଆଉ ଯଦି କର୍ମୀ ଜ୍ଞାନୀ ଯୋଗୁଁ ସୁସ୍ଥ ଭାବରେ ତାଙ୍କର ଧର୍ମକୁ ପାଳନ କରିଦେଲେ ତାଙ୍କର ବି କ'ଣ ଲାଭ ହେଲା କାରଣ ସିଏ କେବେ ହେଲେ ଭଗବାନଙ୍କ ଚରଣ କମଳକୁ ଛାଡ଼ିପାରିବେ ନାହିଁ ଭଗବାନଙ୍କୁ ସେବା କରିକି ଯେଉଁ ତାଙ୍କର ସ୍ୱାଦ ପାଇଛନ୍ତି ପ୍ରକୃତରେ ସେ କେବେ ଛାଡ଼ିପାରିବେ ଯଦି କିଛି ଦିନ ପାଇଁ ବିଷୟବିଷ୍ଟ ହେଇଯାନ୍ତି ବି ଭଗବାନ ତାଙ୍କୁ ଛାଡ଼ିବେନି ଏଇ କଥାଟା ଏଇଠି ପଡ଼ିଛି ମହାପ୍ରଭୁ କହୁଛନ୍ତି ହଁ ନାରଦମୁନି ଯେଉଁ କହୁଛନ୍ତି ଆରମ୍ଭଟା ମୋର ମନରେ ପଡ଼ୁନି ତେକତାମ ସଦାବମ ଚରଣାମ ଯେଉଁ ହରେ ହଁ ଭଜନ ଅପକୁ ସବୁ ଧର୍ମ ଛାଡ଼ିକି ହରିଙ୍କୁ ଭଜନ କରୁ କରୁ ଅଧା ରାସ୍ତାରେ ପଡ଼ିଗଲା ତାର କ'ଣ କ୍ଷତି ହେଇଗଲା କିଛି କ୍ଷତି ନାହିଁ ସିଏ ଯଦି ଶିଶୁ ସେବକ ଥିବ ଏଇ ବିପ୍ର ନାରାୟଣ ଭଳି, ଏଇ ରୂପ ସନାତନଙ୍କ ଭଳି, ଏଇ ହରିଦାସଙ୍କ ଭଳି, ଭଗବାନ ତାଙ୍କ ଏଇଠି କହୁଛନ୍ତି ନା ଆପଣାର ହୟ ମୋର ଅମାନ୍ୟ ସମା, ମୁଁ କେବେ ସମ୍ମାନ ଆଶା କରୁନି, ତ ଭଗବାନ କ'ଣ ଆମ କତିରୁ ବହୁ ବଡ଼ ସମ୍ମାନରେ ପୂଜାରେ ଆମେ ତାଙ୍କୁ ସେବା କରିବା, ଭଗବାନ କ'ଣ ଏହା ଚାହୁଁଛନ୍ତି? ଭଗବାନ ଆମ ପାଖରେ ଶିଶୁ ଭାବ, ଗୋଟେ ଛୁଆ ଦେଖିଛନ୍ତି ନା, ଗୋଟେ ଛୁଆଟେ ତାର ଠାକୁର ଗୋଟେ ଦେଖ, ଗୋଟେ ଛୁଆଟାକୁ ଠାକୁର ଦେଇଦିଅନ୍ତି, ଗୋଟେ ଛୁଆ ଠାକୁର ଦେ, ତାକୁ ତୁ ସେବା କର, ସେ କ'ଣ କରେ ଦେଖିବେ, ଚନ୍ଦନ ଆଖି କତୁରୁ ନାକ ପାଞ୍ଚ ସବୁଆଡ଼େ ଲଗାଇଦେବ, ତାର ସେଇ ସେବା ଭଗବାନ ପାଇଁ ବହୁ ବଡ଼, କାହିଁକି ତା ଅନ୍ତରଟା ଗୋଟେ ନିର୍ବଳ ଅନ୍ତର, ଶିଶୁ ଶିଶୁ ସେବକ ମହାପ୍ରଭୁ ଆପଣଙ୍କ ହୟ ମୋର ଅମାନ୍ୟ, ଏଇ କଥାରେ ଆମେ କହୁଛେ ଭରତ ସେବକ ପ୍ରତି ଭଗବାନଙ୍କର କେଉଁ ଭାବ ଥାଏ, ଆଉ ସେବକର ଭଗବାନ ପ୍ରତି କେଉଁ ଭାବ ଥାଏ, ଭଗବାନଙ୍କର ସବୁବେଳେ ସେବକ ପ୍ରତି ଶିଶୁ ଭାବ, ସେବକର ସବୁବେଳେ ଭଗବାନଙ୍କ ପ୍ରତି କିଏ ଭାବ ରହିବା ଦରକାର, ପିତା ଭାବ, ମୋ ବାପା ମୁଁ ଯାହା ଦୋଷ କରିଛି ମୋତେ ସିଏ ହିଁ ଶୋଧନ କରିବ, ତୁମା ସବା ହୟ ମୋର ବାଳକ ଅଭିମାନ, ମୋର ସବୁବେଳେ ବାଳକ ଅଭିମାନ ହେଉଛି, ଗୋଟେ ସୁନ୍ଦର ଉଦାହରଣ ଦେଲେ, ମାତା ଯେଇଛେ ବାଲକ ମାତାର ଯେଇଛେ ବାଲକେର ଅମେଧ୍ୟ ଲାଗେ ଗାଁ, ମାତାର ଯେଇଛେ ବାଲକେର ଅମେଧ୍ୟ ଲାଗେ ଗାଁ, ଘୃଣା ନାହିଁ ଜନ୍ମେ ଆର ମହାସୁଖ ପାଇ, ଘୃଣା ନାହିଁ ଜନ୍ମେ ଆର ମହାସୁଖ ପାଇ, ଲାଲ୍ୟ ମେଧ ଲାଲ କେର ଚନ୍ଦନ ସମ ଭାଇ, ଲାଲ୍ୟ ମେଧ ଲାଲ କେର ସନାତନେର କ୍ଲେଦ ଆମାର ଘୃଣା ନା ଉପୂଜା, ସନାତନେ କ୍ଲେଦ ଆମାର ଘୃଣା ନା ଉପୂଜା, ଏଇଠି କହୁଛନ୍ତି ମା ମାତାର ଯେଛେ ବାଲକେର ମେଧ୍ୟ ଲାଗେ ଗାଏ, ଦେଖିଛନ୍ତି ନା ଛୁଆ ମାର ଦୋଷଟା ମାଆକୁ ସେତେ ପର୍ଯ୍ୟନ୍ତ ଅପବିତ୍ର ମନା କରାଯାଇପାରେ, କରା ନା କରା ହୁଏ ନା କେତେ ପର୍ଯ୍ୟନ୍ତ, ଦେଖିଛନ୍ତି ନା ମାଆ ମାନଙ୍କୁ ଗାଉନରେ ମାଆ ମାନେ ଟାଉନ ବଜାର କଥା ନା, ଗାଁରେ ଦେଖିବା ମାଆ ମାନେ ରୋଷେଇ କରୁଥିବେ ପୁଅ ଝାଡ଼ା ଚାଲିଗଲା କ'ଣ କରିବେ, ସେଇ ଲୁଗା ନା ଲୁଗା ପାଲିଛନ୍ତି, ସେଇ ଲୁଗାରେ ଯିବେ, ସେ ମାଟି ହାତ ହୁଅନ୍ତି କି, ମୁଁ ବହୁତ ଜାଗାରେ ଦେଖି ଛୋଟ ପିଲାମାନଙ୍କୁ ମାଟି ହାତ ହେବେ, ମାଆ ମାନେ ପାଣି ହାତ ଯଦି ପଡ଼ି ଆସିବେ, କିନ୍ତୁ ସେଇ ପୁଅ ଯେତେବେଳେ ଅର୍ଣ୍ଣ ଖାଇ ଶିଖିବ ମା ତାର ଲୁଗା ଚେଞ୍ଜ କରିବ, ସେ ସେଇ ଲୁଗାରେ ହାଣ୍ଡି ଛୁଇଁବନି, କାହିଁକି ବର୍ତ୍ତମାନ କ୍ଷୀର ଖାଉଛି, ବର୍ତ୍ତମାନ କ୍ଷୀର ଖାଉଛି ନା, ସେ କ୍ଷୀର ଖାଉଛି ତାର ଦୋଷ ନାହିଁ, ଭଗବାନ ଏ ସ୍ନେହରେ ମାର ସ୍ତନ୍ୟରେ ଦୁଗ୍ଧ ଦେଇଛନ୍ତି, ସେ ଅପବିତ୍ର ମନେ କରିବନି, ତାର ଏତେ ଲାଲକ ଜ୍ଞାନ ଆସିବ, ଲାଲ୍ୟ ଜ୍ଞାନ ଆସିବ ମାର, ସେ ଅମେଧ୍ୟକୁ ଏଠିକୁ ଚନ୍ଦନ ମହାପ୍ରଭୁ କହୁଛନ୍ତି ଚନ୍ଦନ ସମଭାଇ, ତାର ଘୃଣା ହୁଏ ନା, ଘୃଣା ନାହିଁ ଜନ୍ମେ ଆର ମହାସୁଖ ପାଏ, ପିଲାକୁ କାହିଁକି ଝାଡ଼ା ହେଲା ନା ଦେଖିଛ ନା, ତାଙ୍କୁ କୋଳରେ ବସେଇ ଦେଇକି ପେଟକୁ ବାଡ଼େଇ ବସି, ଆଉ ସେଗୁଡ଼ିକ ସବୁ ତା ଦେହରେ ଲାଗିଲେ ଚନ୍ଦନ, ମୋ ପିଲା ଝାଡ଼ା ଗଲା, ମାଆକୁ ଉଶ୍ୱାସ ଲାଗିବ ଯେମିତି, ଭଗବାନ ଏଇଆ କହୁଛନ୍ତି ସନାତନ ତୁମ ଦେହରେ କ୍ଲେଦ ହେଇଛି ତୁମେ କ'ଣ ଘୃଣା କହୁଛ, ମୋତେ ଚନ୍ଦନ ଭଳିଆ ଲାଗୁଛି, ଇଏ ଭକ୍ତର ଯେଉଁ କାମ କ୍ରୋଧ ଇଏ ଯେଉଁ ଏଗୁଡ଼ିକ ବିଷ୍ଠାବଳୀ, କିନ୍ତୁ ଭଗବାନ ଯଦି ସେ ଶିଶୁ ସେବକ ଭଗବାନ ତ ଅତି ଆରାମସେ ଧୋଇଦେବେ, କିଛି କଷ୍ଟ ଲାଗିବେନି, କି ଯଦି ପୌଢ଼ ସେବକ ଅଭିମାନୀ ଭଗବାନଙ୍କ ପାଇଁ ତା ପାଇଁ ବି କଷ୍ଟ, ଭଗବାନଙ୍କ ପାଇଁ ବି ବଡ଼ ବୋଝ, ମେ ଶିଶୁ ସେବକ ଯଦ୍ୟପି ବାମ, ଯଦି ଭରତଙ୍କୁ ପଚାରିବେ ଭରତ ତୁମେ କ'ଣ ଯାଉଛ ରାମଙ୍କୁ କହିଲେ ରାମ ପଳେଇ ଆସିବେ ବଣରୁ, ନା ମୋର ବିଶ୍ୱାସ ଅଛି, ଯେହି ଶୁନିବି ନୟ ମହି ଜନୁ ଜାନି
आबहि बाहुरी राम राजधानी।
मोर गोटे संपत्ति अच्छी, ए संपत्ति रे भरत कहते राम बणु पड़े जेहि सुनि विनय मोह जनु जान। मुझे विनय करी, मुझे प्रार्थना करी, प्रभु मु बामा मु कुटिल, मो माँ हूँ कुटिल, आपण नगले मो प्राण रक्षा कर, मो विनय शुणिकी आ बही बहुरी राम राजधानी। प्रश्न आसव ये सेवक प्रति गोटे दाम्भिक भाव आसी भरत महाराज जो ये वचन गुड़िक क्या कहीं लगे पारे भरत महाराज तुम दैन्यता कहीं लगुन तो सी तो अं कह आश्रा ना ना भरत बा दास्य रसर पोषक पोषक सी आचार्य हेले हनुमान ये पोषक दास्य रस पोषण ने
तुम पे पांच मोर भला मानी आय सुआशिष देहु सुबानी।
मु एकुटिया पारि नि राम को फेरि पारि नि एया गोडी भावटा आसे आपण पांच जन मिसिकी मते भलो आशीर्वाद दियो एतिकि जदि आज भरत न कहि थांते तार समस्त आज भरत कोन कहि थांते आज कह आशीर्वाद ना गुरु आशीर्वाद गुरु कहते गुरु कथ का माँ कौशल्या कहे कौशल कथ काटिदे सभावृंद कह समस्त कथ काटिदे भरत कौन एत बड़ काले भरत भक्ति दाम्भिकता बोली कहे भरत कह तुम पांच मोरे भल मानी मत भल भाविक पांच जन मत आशीर्वाद कर आयु सुशिष देह सुजान सुबानी अति सुंदर वाणी मत आशीर्वाद कर यही है भरत बड़ संपत्ति यही भरत विजय कर समस्त आमर केमती आम वैष्णु भाव ये गोड़ वैष्णु भाव
सबे मिली कृपा करो करो करुणा सबे
सेब मु राम को सम्मुख गले मुझे अपराधी राम मत क्षमा कर देवे किंतु ये संभव हवा केवल गोटे संपर्क गोटे गोटे सूत्र रे मोर भरोसा अच्छे कि भरोसा उपरे आपण मान आशीर्वाद मो दरकार गुरु सहित तुम हे पांच मोरे भल मानी वैष्णव आशीर्वाद
ଆଶୀର୍ବାଦ କରିବ, ଆମେ ଜଣକୁ ପ୍ରଣାମ କଲେ ସେ ପ୍ରଣାମ କରୁନି ଆଜ୍ଞା, ପ୍ରଣାମ କଲେ ପ୍ରଣାମ କରୁଛି, କିନ୍ତୁ ସେ ପ୍ରଣାମ କରୁଛି ବା କହୁଛି ହଁ ଭଲ ଅଛ ନା, କିନ୍ତୁ କେଉଁ ହିସାବରେ କହୁଛି, ଗୋଟେ କର୍ତ୍ତବ୍ୟ ହିସାବରେ ଗୋଟେ ନିଜ ହିସାବରେ, ଆପଣ ଯେଉଁ ବୈଷ୍ଣବକୁ ପ୍ରଣାମ କରିଛ କି ଆପ ଆଚ୍ଛା ହେ ଠିକ୍ ଠିକ୍, କିନ୍ତୁ ମାଙ୍କୁ ପ୍ରଣାମ କଲେ ମା କ'ଣ କହିବ, କ'ଣ ସମାନ, ଗୋଟେ ବାହାର ଅଫିସରକୁ ପ୍ରଣାମ କଲେ ଆଉ ଗୋଟେ ମାଆକୁ ପ୍ରଣାମ କଲେ ସମାନ, ମା ନିଜର ବୋଲି ଭାବୁଛି, ବୈଷ୍ଣବ ଯେତେବେଳେ ଆମକୁ ନିଜର ଭାବିକି ଏ କହିଲେ ତୁମହ ପାଞ୍ଚ ମୋରେ ଭଲ ମାନି, ମୋତେ ଭରତ ହେଉଛି ଭଲ ଲୋକ, ଭରତ ଭର ସେବକ, ଏଇ ଜ୍ଞାନରେ ରାମ ସେବକ, ଏଇ ଜ୍ଞାନରେ ମୋତେ ପାଞ୍ଚ ଜଣ ଆୟସୁ ଆଶିଷ ଦେହସୁ ଜାନ, ମୋତେ ସମସ୍ତେ ଆପଣମାନେ ପାଞ୍ଚ ଜଣ ମିଶି ମୋତେ ଆଶୀର୍ବାଦ ଦିଅନ୍ତୁ, ଏଇଟାକୁ ଆମର ଗୋଡ଼ି ଭାବରେ ଲେଖାଗଲା, ସଭାକାର ପଦ ରେଣୁ ଶିରେ ରହୁ ମୋର, ସମସ୍ତଙ୍କର ପଦ ରେଣୁ ମୋ ମସ୍ତକରେ ରହୁ, ଏଠି ଗୌଡ଼ୀୟ ସିଦ୍ଧାନ୍ତରେ କେବେ ହେଲେ କୌଣସି ହିସାବରେ ନିଜର ଭଜନର ବଳକୁ କୋଉ ଆଚାର୍ଯ୍ୟମାନେ ଦେଖିନାହାନ୍ତି, କେହି କହିପାରିବେ, ବୈଷ୍ଣବ ସମାଜରେ ଏହି ଅଧପତନ ଅବସ୍ଥା ହେଇଗଲା, ଯେତେବେଳେ ନିଜର ଭଜନକୁ ସାମର୍ଥ୍ୟ, ନିଜର ଭଜନ ସାମର୍ଥ୍ୟକୁ ବଡ଼ ସାଧନ କରି ଦିଆଗଲା, ଏତେ ମାଳା ଜପ କଲେ ଏହା ହବ, ଏହା କଲେ ତା ହବ ନା, ଗୁରୁଙ୍କର ଆଦେଶ ମାନିଲେ, ମତ୍ ଶ୍ରୀ ଗୁରୁ ଉପଦିଷ୍ଟମ ଶ୍ରବଣ କୀର୍ତ୍ତନମ ପରିଚରଣମ, ଇ ମୋ ଗୁରୁଦେବଙ୍କର ଉପଦିଷ୍ଟ ଶ୍ରବଣ କୀର୍ତ୍ତନ ପରିଚରଣ, ଇଏ ହଉଛି ଜୀବାତୁ, ଇଏ ମୋର ଜୀବନ, ମମ ସାଧ୍ୟ, ମମ ସାଧନ, ଇଏ ମୋର ସାଧ୍ୟ, ଇଏ ମୋର ସାଧନ, ସ୍ୱପ୍ନ ବି ଅଭିଳାଷନୀ, ଇଏ ମୋର ସ୍ୱପ୍ନରେ ଅଲଗା କିଛି ଚିନ୍ତା ବି ନାହିଁ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଲେଖିଲେ ବ୍ୟବସାୟତ୍ମିକା ବୁଦ୍ଧି ଶ୍ଳୋକରେ, ସୁଖମସ୍ତୁ ଦୁଃଖମସ୍ତୁ ସଂସାର ନଶ୍ୟତୁ ବାନ ନଶ୍ୟତୁ, ମୋର ସୁଖ ହଉ ଏଥିରେ ଦୁଃଖ, କେତେବେଳେ ନିଜର ଭଜନ ବେଳକୁ ତାକତ ଦିଆଯାଏ, ନିଜର ଭଜନ ବେଳର ତାକତ ଜ୍ଞାନୀର ଅଛି, ଯୋଗୀର ଅଛି, କର୍ମୀର ଅଛି, ସେ ପୁଣ୍ୟ କରିବ ତା ଫଳକୁ ଭୋଗିବ, ଯୋଗୀ ଅଭ୍ୟାସ କରିବ ଯୋଗ ଫଳ ପାଇବ, ଜ୍ଞାନୀ ସାଧନ କରିବ ତା ଫଳ, ଭକ୍ତିରେ ଏ ଜିନିଷ ନାହିଁ, ଭକ୍ତିରେ କ'ଣ ଅଛି, ସମସ୍ତଙ୍କର ଆଶୀର୍ବାଦ, ସବେ ମିଲି କୃପା କର କରଣ କରହ କରୁଣା, ଭକ୍ତି ଭକ୍ତିମୟ ଠାକୁରଙ୍କ ଗୋଟେ ସୁନ୍ଦର ପଦ ଅଛି, ଇଏ ତ ଇଏ ବି ଭକ୍ତିମୟ ଠାକୁର, ଇଏ ଅଲଗା ଆଚାର୍ଯ୍ୟମାନଙ୍କର, ସଭାକାର ପଦ ରେଣୁ ଶିରେ ରହୁ ମୋର, ଯାହାରେ ପ୍ରସାଦ ତରି କଳି ମହାଘର, ଜୟ ଜୟ ଗୁରୁ ଗୋସାଇଁ ଚରଣ ଦୁହା, ଯାହାରେ ପ୍ରସାଦ ତରି ଏ ଭବ ସଂସାର, ହେ ଗୁରୁଦେବ ମୁଁ ଆପଣଙ୍କ ଚରଣ କମଳକୁ ମୁଁ ପ୍ରଣାମ କରୁଛି, ଯାହାଦ୍ୱାରା ଆପଣଙ୍କ ପ୍ରସାଦରେ ମୁଁ ଭବ ସଂସାରକୁ ତରିବି, ଭକ୍ତିମୟ ଠାକୁର ଗୋଟେ ସୁନ୍ଦର କଥା ଲେଖିଲେ, ସବୁ ଗୁଣ ଥାଇପାରେ ଯାହାର ବୈଷ୍ଣବଙ୍କର କୃପା ଉପରେ, ବୈଷ୍ଣବ ବିମୁଖ, ବୈଷ୍ଣବ ବିମୁଖ ଯାରେ ତାହାର ଜୀବନ, ବୈଷ୍ଣବ ବିମୁଖ ଯାରେ ତାହାର ଜୀବନ, ନିରର୍ଥକ ଜାନ ଭାଇ ପ୍ରସିଦ୍ଧ ବଚନ, ତାର ସବୁ ଯୋଗ୍ୟତା ଥାଇପାରେ ଯଦି ବୈଷ୍ଣବ ବିମୁଖ, ଏ ପ୍ରସିଦ୍ଧ ବଚନ ଭକ୍ତିମୟ ଠାକୁର କହୁଛନ୍ତି, ସବୁ ଯୋଗ୍ୟତା ଥିଲେ ବି ଯେ ବୈଷ୍ଣବ ବିମୁଖ, ତାର ସବୁ ହେଉଛି ନିରର୍ଥକ, ତାର ସବୁ, ସେଥିପାଇଁ ଭରତ ମହାରାଜ ଆଜି ସେବକମାନଙ୍କ ପାଇଁ ଗୋଟେ ବହୁତ ସୁନ୍ଦର କଥା ପ୍ରତିପାଦିତ କଲେ, ତୁମହ ପାଞ୍ଚ ମୋରେ ଭଲ ମାନେ ଆୟସୁ ଆଶିଷ ଦେହସୁ ଜାନ, ଆଜି ଗୁରୁଙ୍କୁ ପ୍ରଣାମ କରିକି ସୁମନ୍ତ୍ରକୁ ଆଦେଶ ଦେବେ, ଯଦ୍ୟପି ଜନନୁ କୁମାତୁ ତେ ମେ ସଠୁ ସଦା ସଦୋଷ ଆପନି ଜାନି ନ ତ୍ୟାଗ ହି ମୋହି ରଘୁବୀର ବରୋଷ, ଗୁରୁ କହିଲେ ଗୁରୁଦେବ ଯଦ୍ୟପି ଜନନୁ କୁମାତୁ, ଯଦ୍ୟପି ଜନମୁ କୁମାତୁ, ମୋର ଜନ୍ମ ଯଦିଓ କୁମାତାରୁ ହେଇଛି, ଗୋଟେ ଖରାପ ମାଆରୁ ହେଇଛି, ସଠୁ ସଦା ସଦୋଷ, ମୁଁ ସବୁବେଳେ ଠକ ବଞ୍ଚକ, ଆଉ ମୋର ସବୁ ଦୋଷ ଅଛି, କିନ୍ତୁ ମୋର ଗୋଟେ ବଡ଼ ଭରସା ଅଛି, ଆପନା ଜାନିନ ତ୍ୟାଗ ହିଁ ମୋହି ରଖୁ ବୀର ଭରସ, ମୋର ଖରାପ ମାଆରୁ ଜନ୍ମ, ମୋର ସବୁ ଦୋଷ ଅଛି, କିନ୍ତୁ ହେ ଗୁରୁଦେବ
ମୋତେ ରାମଜୀ କେବେ ତ୍ୟାଗ କରିବେନି, ମୋତେ ନିଜର ବୋଲି ଭାବିକି ମୁଁ ରାମଜୀଙ୍କ ଆଗରେ ଠିଆ ହେଇଗଲେ ମୋର ସବୁ ଦୋଷକୁ ଛାଡ଼ିଦେଲେ। ଇଏ କାହାର ଭାବ? ଇଏ ରୂପ ସନାତନଙ୍କର ଭାବ। ମହାପ୍ରଭୁ ଭେଟିଲା ବେଳେ ଏ କଥା କହିଛନ୍ତି, ଜଗାଇ ମାଧାଇ ହୋଇତେ କୋଟି ଗୋଟି ଗୁଣ ପତିତ ଅଧମା ଆମି ଦୁଇ ଜଣ, ମ୍ଳେଚ୍ଛ ଜାତି ମ୍ଳେଚ୍ଛ କର୍ମ କରି ମ୍ଳେଚ୍ଛ ସଙ୍ଗ ଗୋ ବ୍ରାହ୍ମଣ ଦ୍ରୋହି ସଙ୍ଗେ ଆମାର ସଙ୍ଗ। ଭଗବାନଙ୍କ ଆଗରେ କହୁଛନ୍ତି, ପ୍ରଭୁ ଆମେ ଆପଣଙ୍କ ଆଗକୁ ଯିବା କଥା ନୁହେଁ, ମ୍ଳେଚ୍ଛ ଧନରେ ଚଳୁଛୁ, ଜାତିରେ ବି ମ୍ଳେଚ୍ଛ ମ୍ଳେଚ୍ଛ ଗୋ ବ୍ରାହ୍ମଣ ଦ୍ରୋହୀ ଯିଏ ଗାଈକୁ ଆମର ଇଷ୍ଟକୁ ଦ୍ରୋହ କରୁଛନ୍ତି ତାଙ୍କ ସାଙ୍ଗରେ ଆମେ ସଙ୍ଗ କରୁଛୁ, ଆମେ ଆପଣଙ୍କ ଆଗକୁ ଯିବା କଥା ନୁହେଁ, ଆମେ ଅଯୋଗ୍ୟ ଲୋକ। ଭରତ କହୁଛନ୍ତି ନା, ଯଦ୍ୟ ପୂଜନ ଏଇଟା ତାଙ୍କ ଅଯୋଗ୍ୟତାକୁ ଦେଖେଇଲେ, ଆଉ ନିଜର ଅଯୋଗ୍ୟତାକୁ ଦେଖାଉଛନ୍ତି, ଭଗବାନଙ୍କର ଯୋଗ୍ୟତାକୁ ଦେଖୁଛନ୍ତି। ନିଜର ଅଯୋଗ୍ୟତା, ଯଦ୍ୟପି ଜନ୍ମ କୁମାତାତି, ମୋର କୁମାତାରୁ ଜନ୍ମ, ଆଉ ଦ୍ୱିତୀୟ ଅଯୋଗ୍ୟତା ମୋର, ମୁଁ ହେଉଛି ଷଠ ଆଉ ସବୁବେଳେ ଦୋଷୀ। ଆଉ ଭଗବାନଙ୍କର ଯୋଗ୍ୟତା ନା, ଆପଣି ଜାଣି ନ ତ୍ୟାଗ ହିଁ, ରାମଜୀ କେବେ ମୋତେ ନିଜ ଜାଣିକି ତ୍ୟାଗ କରିବେନି, ମୋହି ରୋଗ ବୀର ଭରୋସ। ଏଇଟାକୁ ରୂପ ସନାତନ କହିଲେ, ଆମାର ଯୋଗ୍ୟ ଦେଖି ମନେ ପାଇ କ୍ଷୋଭ, ଆମାର ଯୋଗ୍ୟ ଦେଖି ମନେ ପାଇ କ୍ଷୋଭ, ତଥାପି ତୋ ମାର ଗୁଣେ ଉପୁଜାଇ ଲୋଭ, ତଥାପି ତୋ ମାର ଗୁଣେ ଉପୁଜାଇ ଲୋଭ। ଏ ଭାବ, ଏ ଭରତଙ୍କର ଭାବ। ସାଧକର ଏଇଟା ଗୋଟେ ବଡ଼ ଜିନିଷ ନା, ନିଜ ଅଯୋଗ୍ୟତାଟା ଦେଖା ହବ, ଭଗବାନଙ୍କ ଯୋଗ୍ୟତା ଦେଖା ହବ। ଆମ ବର୍ତ୍ତମାନ ଓଲଟା ହେଇଯାଉଛି, ନିଜ ଅଯୋଗ୍ୟତା ଦେଖା ହବ, ଗୁରୁଙ୍କର ଯୋଗ୍ୟତା ବୈଷ୍ଣବଙ୍କର ଯୋଗ୍ୟତା ଭଗବାନଙ୍କର ଯୋଗ୍ୟତା ଏଇଟା ଦେଖା ହବ। ଆଉ ଯେତେବେଳେ ଯାହା କୁହନ୍ତି ଭଜନ କମେ, ସେତେବେଳେ ନିଜ ଯୋଗ୍ୟତାର ଦେଖା ହବ, ମୁଁ ଯେଉଁଠି ଗଲେ ବି ଭଜନ କରିପାରିବି, ମୁଁ ଯେଉଁଠି ଗଲେ ବି। ଆଉ ଗୁରୁ ଭଗବାନଙ୍କର ଯେଉଁ ସ୍ଥିତି ଭୁଲିଯିବା। ରୂପ ସନାତନ ଯେମିତି କହୁଛି, ଯଦ୍ୟପି ଏଇଠି ଯଦ୍ୟପି ଜନ୍ମି କୁ ମାତା ତେ ସଦା ମେ ସଠୁ ସଦା ସଦୋଷ, ରୂପ ସନାତନ ସେମିତି କହୁଛନ୍ତି, ଆମାର ଅଯୋଗ୍ୟ ଦେଖି, ଅଯୋଗ୍ୟ କ'ଣ ପୂର୍ବ ପୟରେ କହିଲେ, ମ୍ଳେଚ୍ଛ ଗାତି ମ୍ଳେଚ୍ଛ ସଙ୍ଗୀ କରି ମ୍ଳେଚ୍ଛ କର୍ମ, ଆମର ଏଇଟା ଅଯୋଗ୍ୟତା, କିନ୍ତୁ ତଥାପି ତୁମାର ଗୁଣେ ଉପୁଜାଇଲ, ଆପଣ ଭଗବାନ ନା, ଆପଣଙ୍କ ଗୁଣ ଦେଖି ମୋର ଲୋଭ ଆସୁଛି। ସେ ଗୁରୁଦେବ ସେ ଶ୍ଳୋକଟି କୁହନ୍ତିନି, ଯମୁନାଚାର୍ଯ୍ୟ କାହାର ଶ୍ଳୋକ ଇଏ, କେଉଁଠି ଗୁରୁଦେବ ପ୍ରବଚନରେ କହିଛନ୍ତି, ହେ ପ୍ରଭୁ ମୁଁ ଯେତେବେଳେ ଶୁଣିଲେ ଆପଣଙ୍କ ନାମ ଦୀନବନ୍ଧୁ, ମୋର ଭାରି ଇଚ୍ଛା ହେଲା ମୁଁ ଯିବି ଆପଣଙ୍କ ପାଖକୁ। ଆପଣ ଦୀନବନ୍ଧୁ ନା, ଦିନ ତ ଲୋକ, ମୁଁ ତ ଦିନ ଲୋକ, ମୁଁ ପାପି ଲୋକ, ଦୀନବନ୍ଧୁ ନାମଟା ଶୁଣିକି ମୋର ବଡ଼ ଭରସା ଚାଲିଗଲା, ଯାହା ହଉ ମୁଁ ଦିନ ଲୋକ, ମୁଁ ଦୀନବନ୍ଧୁଙ୍କ ପାଖକୁ ଗଲେ ମୋତେ ଦୟା କରିବେ, କିନ୍ତୁ ହେ ପ୍ରଭୁ ମୁଁ ଯେତେବେଳେ ଆପଣ ପାଖକୁ ଚାଲିଗଲି ନା ଶୁଣିଲି ଭକ୍ତ ବତ୍ସଳ, ସେତେବେଳେ ମୋତେ ଭୟ ଲାଗିଲା, ମୋ ମନଟା ଭାଙ୍ଗିଗଲା, କାହିଁକି ନା ମୁଁ ଭକ୍ତ ନୁହେଁ। ଦୀନବନ୍ଧୁ ନାଁ ଶୁଣିକି ଆସିଥିଲି, କିନ୍ତୁ ଭକ୍ତ ବତ୍ସଳ ନାଁ ଶୁଣିକି ମୋର ଭରସା ଚାଲିଗଲା। ଇଏ ହେଉଛି ଭକ୍ତର ପ୍ରେମ ବୈଚିତ୍ରତା, ସେବକର ପ୍ରେମର ବୈଚିତ୍ରତା। ଆପନା ଜାନି ନ ତ୍ୟାଗ ହିଁ ମୋହି ରଘୁବୀର ହରସ, ବାଲ୍ମୀକି ରାମାୟଣ କହୁଛନ୍ତି। ବଶିଷ୍ଠ କହିଲେ, ଯଦି ରାମ ନ ଆସିବେ ଭରତ, ତୁମେ କ'ଣ କରିବ? ଯଦି ତ୍ୱାରିୟମ୍ ନ ଶସ୍ୟାମି, ଯଦି ତ୍ୱାରିୟମ୍ ନ ସଖ୍ୟାମି, ନିବର୍ତ୍ତୟ ତୁମ୍ବନାତ୍ ବନ ତତ୍ରୈବ ବତ୍ସ୍ୟାମି ଯଥାୟୋ ଲକ୍ଷ୍ମଣଂସ୍ତ ତଥା। ଯଦି ମୁଁ ଆର୍ଯ୍ୟଙ୍କୁ, ମୋର ଗୁରୁଙ୍କୁ, ରାମଙ୍କୁ, ସୀତାଙ୍କୁ ମୁଁ ଯଦି ଅଯୋଧ୍ୟାକୁ ନ ଆଣିପାରିବି, ଲକ୍ଷ୍ମଣ ଯେଭଳି ବଣରେ ରହିଛନ୍ତି, ତତ୍ରେବ ବତ୍ସ୍ୟାମି, ମୁଁ ସେଇଠି ରହିବି। ତେଣୁ ସୁମନ୍ତ୍ରକୁ ଆଦେଶ ଦେଲେ, ସୁମନ୍ତ୍ରା ବର୍ତ୍ତମାନ ଗଙ୍ଗା କୂଳ ପର୍ଯ୍ୟନ୍ତ ସବୁ ପଥ ପରିଷ୍କାର କର, କୂପ ଖନନ କର, ଛାଉଣି କର, ସୈନ୍ୟମାନଙ୍କୁ ରଖ। ଇଏ ଗୋଟେ ପ୍ରଶ୍ନ ଅବଶ୍ୟ, ଇଏ ରାମାୟଣ ଆଉ ରାମଚରିତ ମାନସରେ ଇଏ ସ୍ପଷ୍ଟ କରାଯାଉନି, ରାମଜୀ ଲକ୍ଷ୍ମଣ ଗଲାବେଳେ ସୈନ୍ୟମାନଙ୍କୁ କାହିଁକି ଧରି, ଏ କ'ଣ ଭରତ ଗଲାବେଳେ ସୈନ୍ୟ ସାମନ୍ତକୁ କାହିଁକି ଧରିଗଲେ, କେତେ ଯାଇଥିଲେ? 100,000 ଘୋଡ଼ା, 100,000 ଅଶ୍ୱା ରହିଯାଇଛନ୍ତି, ଷଷ୍ଠୀ ରଥ ସହସ୍ରାଣୀ ଧନ୍ୟୁନ ବିବିଧାୟୁଧା, 60,000 ରଥ, ଅଯୋଧ୍ୟା ପୁରା ଖାଲି, ଏଇଟା କାହିଁକି ନେଇଯାଇଥିଲି ଆଜ୍ଞା? ନା, ରାମକୁ ସେଇଠୁ ରାଜା, ରାମ ଅବଧର ରାଜା ହେବେନି, ରାମ ଚିତ୍ରକୂଟର ଅବଧର ରାଜା କରିକି ମୁଁ ସେଇଠୁ ପ୍ରସେସନ, ଆମର ପ୍ରସେସନରେ କ'ଣ ହୁଏ, ପ୍ରସେସନରେ ହାତୀ ଗୁଡ଼ା, ଇଏ ଗୋଟେ ମନ୍ତ୍ରୀ ଆଡ଼େ ତ ଆମେ ପ୍ରସେସନ କରିଦିଆ ହେଉଛି ଆଉ। ଏ ମୁଁ ସେଦିନ ବସିକି ଚିନ୍ତା କରିଥିଲି ଏଇ ଯେଉଁ କାମ କଥାରେ, ଆମର ଏତେ ଦୋଷ ଅଛି, ପ୍ରକୃତ ଭଗବାନ କେଉଁଦିନ ଆମକୁ ଉଦ୍ଧାର କରି, ଏଇ କଥାଟା ମୁଁ ମୁଣ୍ଡୁ ସେଦିନ ଢୁକିଥିଲା, ମୁଁ ଭୁଲିଗଲି। ଏ ଆଜି ମନ୍ତ୍ରୀ କଥାକୁ ମୋ ମନେ ପଡ଼ିଲା ଆଜ୍ଞା, ମନ୍ତ୍ରୀ ପ୍ରୋଗ୍ରାମ ହେଲାବେଳକୁ ଦେଖୁଛ ନା କ'ଣ ହେଉଛି, ମନ୍ତ୍ରୀ ପ୍ରୋଗ୍ରାମ ହେଲାବେଳକୁ ମନ୍ତ୍ରୀ ଆସିକି ନିଜେ କ'ଣ କରୁଛି, ତାର ମନ୍ତ୍ରୀର ଲୋକମାନେ ଆସିକି ସବୁ ସଫାସଫି କରିକି ପରିଷ୍କାର କରି ସେ ଜାଗାଟାକୁ ମନ୍ତ୍ରୀର ବସବାସ କରିବା ପାଇଁ ଯୋଗ୍ୟ କରିଦେଉଛନ୍ତି। ପ୍ରକୃତରେ ଏଇଟା ଗୋଟେ ବଡ଼ ଭରସା ଆମର, ତାର ଭଗବାନ ଇଚ୍ଛା କରିବେ ଆମ ହୃଦୟରେ ବସିବା ପାଇଁ, ସିଏ ସବୁ ପରିଷ୍କାର କରିବେ ତାଙ୍କ ଏଜେଣ୍ଟକୁ ପଠେଇକି, ନହେଲେ ଆମ ଦ୍ୱାରା ସଫାସଫି କାମ ହେବନି। ଇଏ ଏଣେ ଗୋଟେ ସଫା ଖେଳକୁ ଆଉ ଗୋଟେ ପଶି ଯାଉଛି, କୁଆଡ଼େ କ'ଣ କରିବେ ଆପଣ, ଏଣେ ଘର ଘର ବୁଡ଼ି ଆଣି ଝାଡ଼ିଦେଲା ବେଳକୁ ସେଣେ ତଳେ ଦୋଳି ହେଇଗଲାଣି, ଘରଟା ଦେଖୁନାହାନ୍ତି, କବାଟ ବନ୍ଦ କରି ରଖିଛନ୍ତି, ଆପଣ ବିଶ୍ୱକୁ ନ ଭୋଗନ୍ତୁ, ଆପଣ ତ୍ୟାଗି ହେଇଯାଆନ୍ତୁ, ଅସୁବିଧା କ'ଣ ଅଛି। ଗୋଟେ ଆଚାର୍ଯ୍ୟ ଜଣେ ଗୋଟେ ସୁନ୍ଦର ବୁଝାଉଛନ୍ତି, ଘର କବାଟକୁ ସବୁ ବନ୍ଦ କରିଦେଲେ, ଦ୍ୱାରକୁ ବନ୍ଦ କରିଦେଲେ, ଧୂଳି ଆସୁଛି ନା ନାହିଁ, ସବୁ ବନ୍ଦ ହେଇଛି, ଧୂଳି କେମିତି ହେଲା ନା, ଧୂଳି ଘରେ ଥିଲା। ସେଭଳି ସାଧକ ଯଦି ବଡ଼ ଭରସା କରେ ମୋର ବିଷୟ ଇନ୍ଦ୍ରିୟ ଗୁଡ଼ିକ ସବୁ ବିଷୟରୁ ନିବୃତ କରିଦେବି, ବିଷୟକୁ ଭୋଗିବି ନା, ତାର ସବୁ ଦ୍ୱାରକୁ ବନ୍ଦ କରିଦେବ, ପୁଣିବି ଅନନ୍ତ ଜନ୍ମର ମହିଳା ଅଛି, କେତେ ସଫା କରିବ। ସେଥିପାଇଁ ଲୋକମାନେ ବେଳେବେଳେ ଅଫିସର ମାନେ କହେ ଘର କବାଟ ବନ୍ଦ କରିକି ପଳେଇଗଲା ପରେ ବେଶୀ ଘର ଅଳିଆ ହେଉଛି, ବରଂ ଭଡ଼ା ଦେଇଦେବି। ଆମେ ବିଷୟକୁ ନ ଭୋଗିଲେ ସୁଦ୍ଧା ଅନ୍ତରୁ କାମ କ୍ରୋଧକୁ ଦୂର କରିପାରିବା ନାହିଁ, ଏ ସାମର୍ଥ୍ୟ ଆମର ନାହିଁ। ଯଦି ରାମଜୀ ଭଗବାନ ଚୈତନ୍ୟ ମହାପ୍ରଭୁ ଶ୍ରୀକୃଷ୍ଣ କେବେ ପ୍ରୋଗ୍ରାମ କରିବେ ଏଇ ଘରେ ରହିବା ପାଇଁ, ତାହେଲେ ସିଏ ଆସିକି ସଫାସଫି କରିଦେବେ, ତାହେଲେ ହେବ, ନହେଲେ ନିଜେ ସଫା କରିବା ସମ୍ଭବ, ଇଏ ମୋତେ ଲାଗୁନି। ଏଇଠି ସେ କେଉଁ କଥାରୁ ଏଠିକି ପଳେଇ ଆସିଲି, ମୁଁ ଏଇଥିପାଇଁ ସୈନ୍ୟମାନଙ୍କୁ ନେଇକି ଯାଇଥିଲି, ମୁଁ ଚକ୍ରବର୍ତ୍ତୀ ସମ୍ରାଟ ହେବେ ନା, ଗୋଟିଏ ରାଜାର କ'ଣ ସେଇଟା କୁହନ୍ତି, ମନ୍ତ୍ରୀମାନେ କ'ଣ ନେଉଛନ୍ତି ଶପଥ ଗ୍ରହଣ ଉତ୍ସବରେ ଦେଖୁଛନ୍ତି, ସୋଲଜର ମାନେ କେମିତି କ'ଣ କରୁଛନ୍ତି, ପ୍ୟାରେଡ୍ କରୁଛନ୍ତି ନା, ସବୁ ତାଙ୍କର ସବୁ କେତେ ବାଜି ଦେଖାଯାଉଛି। ଆରେ ରାମଜୀ ଚକ୍ରବର୍ତ୍ତୀ ସମ୍ରାଟ ହେବେ, ଭଗବାନ ଚକ୍ରବର୍ତ୍ତୀ ସମ୍ରାଟ ହେବେ, ସେଠି ସବୁ ସାଜସଜ୍ଜା ରହିବ ନା, ସେ ସେଇଥିପାଇଁ ନେଇଯାଉଛନ୍ତି, କିନ୍ତୁ ସୈନ୍ୟ ଯାଇଛନ୍ତି ବୋଲି ଭରତଙ୍କର ତିନି ନମ୍ବର ଦୋଷ ଆସିଗଲା, ଏକରେ କୁମାତା, ଦ୍ୱିତୀୟ ରାଜପଦବୀ, ତୃତୀୟ ଦୋଷ ସମସ୍ତେ ଦେଲେ ଭରଦ୍ୱାଜ ମୁନି ନିଷାଦ ରାଜ କହିଲେ, ଏ ସୈନ୍ୟମାନଙ୍କୁ ଧରିକି ଯାଇଛି ରାମଙ୍କୁ ମାରିବା, ଭକ୍ତ ହୃଦୟକୁ କେହି ବୁଝିପାରିବେନି ଭଗବାନଙ୍କ ଛଡ଼ା। ବର୍ତ୍ତମାନ ଘରେ ଘରେ କହିଲେ ସୁମନ୍ତ୍ର ମୋ ଶାସନକୁ ପାଳନ କର, ସମସ୍ତଙ୍କୁ କହିଦିଅ ମୁଁ କାଲି ଆମେ ସମସ୍ତେ ବଣକୁ ଯିବା। ଏଠି ସୁନ୍ଦର କଥା ଲାଗୁଛି, ସମସ୍ତଙ୍କୁ ଲାଗିଲା ଯେମିତି ମତ୍ସ୍ୟମାନେ କଚ୍ଛପମାନେ ଜଳ ଶୁଖିଯାଇଛି କର୍ଦ୍ଦମ ତଳେ ଥିବେ, ବର୍ଷା ହେଇଗଲେ ଯେମିତି ମତ୍ସ୍ୟମାନଙ୍କର ଆନନ୍ଦ, ଭରତଙ୍କର ଏ ବାଣିଜ୍ୟ ସମସ୍ତଙ୍କର, ଭରତ ରାଜା ହେବେ ଏଥିରେ ଯେତିକି ଶୁଣିକି ପ୍ରଜାମାନେ ଆନନ୍ଦ ହେଇନଥିଲେ, ତ ଶୁଣିଲା ଭରତ ଆମମାନଙ୍କୁ ନେଇ ରାମଙ୍କ ପାଖକୁ ଯିବେ, ରାମଙ୍କ ରାଜା କରିବେ, ସମସ୍ତଙ୍କ ପ୍ରାଣ ଫେରି ପାଇଲା, ଅଯୋଧ୍ୟା ପୁଣି ସେ ଖାଇଲା।
ଘର ଘର ସାଜହି ବାହନ ନାନା ହର ସୁହୃଦୟ ପର ଭାତ ପୟାନା,
ଘର ଘର ସବୁ ବାଜା ବାଜିଲା, ବିଭିନ୍ନ ସମସ୍ତେ ନିଜ ନିଜର ବାହନ ଧରିକି ବାହାରିଲେ, ହରସ ହୃଦୟ ପ୍ରଭାତ, କାଲି ଆମେ ପ୍ରାତରୁ ଭରତ କହିଦେଲେ କାଲି ପ୍ରାତରୁ ଯିବା ଆମେ ରାମଙ୍କୁ ଫେରିକି ଆଣିବା, ଏଣେ ସୈନ୍ୟମାନଙ୍କୁ ପଠେଇ ଦେଇଛନ୍ତି, ମଝିରେ ମଝିରେ ସବୁ ଛାଉଣି କରାଗଲାଣି, କୂପ ଖୋଳାଗଲାଣି, 60,000 ରଥ ଯିବେ, 1,00,000 ଅଶ୍ୱ ଯିବେ, ଅଶ୍ୱାରୋହୀ ଯିବେ, ତା ସାଙ୍ଗରେ କୁଶଲୀଳା ମାତା ଯିବେ, ରାଜମାତା ଯିବେ, କହିକି କହିକି କାହିଁକି ନେଇଯାଇଥିଲେ ଭରତ, ମନ୍ଥର କାହିଁକି ମନ୍ଥର ବି ଯାଇଛନ୍ତି କାହିଁକି ନେଇଯାଇଥିଲେ, ନା ରାମ ବଡ଼ ଦୟାଳୁ ତ, ମନ୍ଥରା ଆଉ କହିକି ଯଦି ରାମଙ୍କୁ ଦର୍ଶନ କରି ନିଜ ଭୁଲଟା ବୁଝିପାରିବେ, ଯଦି କହିକି ଥରେ କହିଦେବେ ରାମ ତୁମେ ଚାଲ, ତାହେଲେ ରାମ ପଳେଇ ଆସିବେ, କିନ୍ତୁ ରାମ ସେୟା ନୁହନ୍ତି, ରାମ ଆସିବେ, ଭରତ ଭରତ କହିନାହାନ୍ତି କହିକି ମନ୍ଥରାକୁ ଯିବା ପାଇଁ, କିନ୍ତୁ ଏମାନେ କହିଲେ ସବୁ ଗଲେଣି ଆମେ ଯଦି ରହିବୁ ସହଜରେ ତ ଦୋଷୀ ହେଇଛୁ, ଆମେ କୁ ରାମ ପ୍ରେମରେ ଯାଇନାହାନ୍ତି, କର୍ତ୍ତବ୍ୟ ଦୃଷ୍ଟିରେ ଯାଇଛନ୍ତି, ଆଉ ସମସ୍ତେ ଆଶା କରୁଛନ୍ତି ଯାହା ହଉ କୈକେୟୀ ଯାଇଛନ୍ତି ମନ୍ଥରା ଯାଇଛନ୍ତି ମାନେ ରାମ ବଦଳିଯିବେ, ଦୋଷୀକି ଦେଖିଲା ପରେ ଯାହାର ଦୋଷ ଆସେ ସିଏ ଗୁଣୀ ପୁରୁଷ ନୁହେଁ, ଦୋଷୀକି ଦେଖିଲା ପରେ ଯାହାର ଦୟା ଆସେ ସିଏ ହେଉଛି ଗୁଣୀ ପୁରୁଷ। ଦୋଷୀଟା ଠିଆ ହେଇଯିବ ଆଗରେ, ଆଉ ଆରେ ଏ ଲୋକଟା ଦୋଷ କରୁଛି, ମୁଁ ଆଗରେ ଲୁଚୁଛି, ଆଉ ତାକୁ ଦୟା ଲାଗିବ ନା। ସେଥିପାଇଁ ସମସ୍ତେ ଖୁସି, କୋଇକି ଯାଉଛନ୍ତି, ମନ୍ଥରା ଯାଉଛନ୍ତି, ରାମ ନିଶ୍ଚିତ ପଳେଇ ଆସିବ। ଘର ଘର ସାହାଜ ହେଇ ବାହନ ନାନା ହରସ ହୃଦୟ ପ୍ରଭାତ ପ୍ରୟାନ। କିନ୍ତୁ ଭରତଙ୍କ ମନରେ ଶାନ୍ତି ନାହିଁ, କାହିଁକି ବା ତୁଳସୀଦାସ, ମୁଁ ତୁଳସୀଦାସକୁ ମାନିନେଲି କେବଳ ଭରତଙ୍କର, ଆଗରୁ ତ ପଢ଼ିନି, ପଢ଼ିଛି ପଢ଼ିଛି ଯଦି ଉପର ଉପରିଆ ପଢ଼ିଛି, ଭିତରେ କି ବୈଷ୍ଣବ ଭାବ, ପୁରା ଗୁଡ଼ିଏ ବୈଷ୍ଣବ ଭାବକୁ ଥୋଇ ଦେଇଛନ୍ତି ଏଥିରେ ସମସ୍ତେ ଆନନ୍ଦ। କିନ୍ତୁ ଭରତଙ୍କର ଚିନ୍ତା ଯେ ଆମେ ସମସ୍ତେ ଅଯୋଧ୍ୟା ଛାଡ଼ିକି ଚାଲିଯିବା, ଅଯୋଧ୍ୟାର ଯେଉଁ ସମ୍ପତ୍ତି ଅଛି, କୋଷାଗାର ଅଛି, ତାକୁ ଯଦି କିଏ ନଷ୍ଟ କରିଦେବେ ଏତେ ରାମ ଖୁସି ହେବେ? ଏଟା ରାମଙ୍କ ସମ୍ପତ୍ତି, ଏଟା ରାମଙ୍କ ସମ୍ପତ୍ତି।
ସମ୍ପତ୍ତି ସବା ରଘୁପତି କେ ଆହି ୟୋ ବିନୁ ଯତନା ଚାଲ ତଜିତାହି ତୋ ପରି ନାମ ନ ମୋରି ଭଲାଇ ପାପ ଶିରମଣି ସାଇ ଦୁହାଇ।
ପାପ ଶିରମଣି ଏ ସମ୍ପତ୍ତି, ସମ୍ପତ୍ତି ସବୁ ରଘୁନାଥ କିଆ, ଏ ସମ୍ପତ୍ତି ସବୁ ରଘୁନାଥଙ୍କର।
ଯୋ ବିନୁ ଯତ୍ନ ଚଲତ ହିଁ ଯାଇ, ମୁଁ ଆକୁ ଯତ୍ନ ନ କରି ତାକୁ ତ୍ୟାଗ କରିକି ପଳେଇଗଲି।
ଇଏ ଇଏ ଆଜ୍ଞା ଭରତ ଆଖି ଖୋଲିଦେଲେ ସେବକମାନଙ୍କର, ଆଉ
ଏ ସମ୍ପତ୍ତି ଗୋଟିଏ ଟଙ୍କା ଏବା ଅଛନ୍ତି ସାକ୍ଷୀ ମହାପ୍ରଭୁ ଦାସ ମୋତେ ଦିନେ କହିଲେ, ମୋତେ ଏତେ ପ୍ରେରଣା ମିଳିଲା, ଏମାନେ ଆମ ଗୁରୁଙ୍କର ବହୁତ ସେବା କରିଛନ୍ତି, ମୋତେ ଏତେ ପ୍ରେରଣା ମିଳିଲା, ସବୁ ଏ କଥାଟା ସବୁବେଳେ କୁହନ୍ତି ସମ୍ପତ୍ତି କଥା ଆସି, ସେ ଟଙ୍କାଟେ ଗୁରୁଙ୍କର ହିସାବ ମିଳୁନି, ସବୁ ଖାଲି ଦଶ ଥର ଗଣିଲେ। ମହାପ୍ରଭୁ ଦାସ କହିଲେ, ଗୁରୁଦେବ ଗୋଟିଏ ଟଙ୍କା ଏପଟ ସେପଟ ହେଇଛି, ଆପଣ କ'ଣ ଏଥର ଗଣିଛନ୍ତି? କହିଲେ କ'ଣ କହିଲ, ଗୋଟିଏ ଟଙ୍କା ଏ ଭଗବାନଙ୍କର ଟଙ୍କା, ଭଗବାନଙ୍କର ଅର୍ଥ ଗୋଟିଏ ପଇସା ଏପଟ ସେପଟ ହେଇଯିବ, ସେ ସେବକର ସେବାଟା ଭଗବାନଙ୍କ କାମରେ ଲାଗିପାରିବନି, ଗୋଟିଏ ଟଙ୍କା କହୁଛ, ଆମ ଗୋଟିଏ ଟଙ୍କା କ'ଣ, ଏ ଶହେ ଟଙ୍କା ଲକ୍ଷେ ଟଙ୍କା ବି ଆମକୁ ଟଙ୍କା ଭଳିଆ ଲାଗୁନି, କାହିଁକି ଏ ସମ୍ପତ୍ତି ସବୁ ରଘୁନାଥ, ଏ ସମ୍ପତ୍ତି ସବୁ ରଘୁନାଥଙ୍କର। ଯୋ ବିନୁ ଯତ୍ନ ତଲତେଜି ତାହିଁ, ମାକୁ ଯତ୍ନ ନ କରିକି ପଳେଇଯିବି,
ଯତ୍ନ କରିକି ପଳେଇଗଲେ ତୋ ପରି ନାମ ନା ମୋରି ଭଲାଇ
ପାପ ଶିରମଣି ସାଇ ଦୁହାଇ।
ସାଇଙ୍କର ଦ୍ରୋହ, ସ୍ୱାମୀଙ୍କର ଦ୍ରୋହ ହେଉଛି ସବୁଠୁ ପାପ, ଏଇଟା ଚଢ଼ିଯାଉଛି ବୈଷ୍ଣବ ସମାଜରେ, ବୈଷ୍ଣବ ସମାଜରେ ଏଇ ଏଇ ଚଢ଼ି, ଗୁରୁଙ୍କର ସମ୍ପତ୍ତି, ପ୍ରଭୁଙ୍କର ସମ୍ପତ୍ତି ଦ୍ରୋହ ଦୋଷଟା ଆମକୁ, ପାପ ଶିରୋମଣି ଆଉ ଏଇଟା ଭଜନ କ'ଣ ହବ, ଭଜନ ହବନି, ଭଗବାନଙ୍କ ସମ୍ପତ୍ତିକୁ ନଷ୍ଟ କରିଦେଉଛନ୍ତି, ଆମେ ଦେଖୁଛେ ଜାଣୁଛେ ତାର ଯତ୍ନ ନେଉନି, ତୁମର ସବୁ ଦ୍ରୋହ ଲାଗିବ ଆଉ, ପାପ ଶିରୋମଣି ସାଇ ଦୁଆ। ଗୋଟେ ଏ କଥାରେ ମନ ପଡ଼ିଲା, ଗୋଟେ ମହାଜନ ଗୋଟେ ସୁନ୍ଦର ମନ୍ଦିର କରିଛି, ମହାଜନ ଚିନ୍ତା କରିଛି ମନ୍ଦିର ସିନା କରିଦେଲି, ଭଲ କ'ଣ କୁହାଯାଏ ମ୍ୟାନେଜର ଦରକାର, ସେବକ ଦରକାର, ଯିଏକି ଆକୁ ଯତ୍ନ ନେବ। ସେ କହିଲେ ଯିଏ ମୋର ଯତ୍ନ ନେବ ତାକୁ ମୁଁ ବହୁ ଟଙ୍କା ଦେବି, କିନ୍ତୁ ଗୋଟେ ଭଲ ମଣିଷ ମୋର ଦରକାର, ଭଲ ସେବକଟେ ଦରକାର। ଭଲ ସେବକ କିଏ? ଯାହାର ଏଇ ଭରତ ଭଳି ସମ୍ପତ୍ତି ସବୁ ରଘୁନାଥ, ରଘୁନାଥ କିଏ, ଏ ସମ୍ପତ୍ତି ସବୁ ରଘୁନାଥ। ସବୁ ଲୋକ ଶୁଣିଲେ, ଇଏ ଧନୀ ଲୋକ ତ ବଡ଼ ମନ୍ଦିର କରିଛି, ୟା ପାଖରେ ରହିଲେ ଆମକୁ ବହୁତ ଟଙ୍କା ପଇସା ମିଳିବ, ବହୁତ ଲୋକ ଆସନ୍ତି, ଇଏ କହିଲା ତୁମେ ଭଲ ମଣିଷ ନୁହଁ, ସବୁ ଲୋକ ତାକୁ ଓଲଟା ବୁଝିଲେ, ଏଇଟା ଅହଙ୍କାର ଏଇଟା ମନ୍ଦିର କରିଛି ବୋଲି ଇଏ କାହାକୁ ଭଲ ମଣିଷ ବୋଲି କହୁଛି, ଇଏ କ'ଣ କରିବ ନା ଡେଲି ମନ୍ଦିର ପରଦା ଖୋଲିଦେବ ଛାତ ଉପରେ, ଏମିତି ମନ୍ଦିର ତା ଘର ହେଉଛି ଆଗରେ, ସେ ଛାତ ସେଠି ସେ ଛାତ ଉପରେ ବସିବ, ବସିକି ଅନେଇବ, ଭଲ ମଣିଷ କିଏ? ସବୁଦିନ ଲୋକ ଆସନ୍ତି ଯାଆନ୍ତି, ଲୋକ ଆସନ୍ତି ଯାଆନ୍ତି, ମନ୍ଦିର ଖୋଲା ହେବ, ଗୋଟିଏ ଛିଡ଼ା ଲୁଗା ପିନ୍ଧିଛି ଗୋଟେ ବୁଢ଼ା ଲୋକଟେ ଆସୁଛି, ସେ ଆସୁ ଆସୁ ଇଟାଟେ ଅଧା ଉଠିକି ରହିଛି ଝୁଣ୍ଟି ପଡ଼େ, ସେ ଇଟାଟାକୁ ଏ ଝୁଣ୍ଟି ନେଇ ସେ ଦେଖିଦେଲା, ତାକୁ ଉଠେଇଲା, ଉଠେଇକି ନେଇକି ଫୋପାଡ଼ିକି ଆଇଲା, ଏ ଗଲା ରାମଜୀଙ୍କୁ ଦର୍ଶନ କରିଦେଲେ ଫେରୁଛି, ସାହେବ ଡାକିଲେ, ଶୁଣ ତୁମେ ମୋ ମଠର ମ୍ୟାନେଜର ହଉ। କହିଲେ ଆଜ୍ଞା ମୁଁ ତ ବହୁତ ଦିନ ହେଲା ଶୁଣୁଛି ଆପଣ ମ୍ୟାନେଜର ଖୋଜୁଛନ୍ତି, ଇଏ ଆପଣଙ୍କୁ ମଠ ଚଳାଇବା ପାଇଁ ମୁଁ ଆଜ୍ଞା କିଛି ଶ୍ଳୋକ ଜାଣିନି, ମୁଁ ଚାଷୀ ଲୋକ, ମୁଁ ମୂର୍ଖଟା ଦେଖୁଛନ୍ତି ମୋ ଛିଡ଼ା ପିଡ଼ା ପିନ୍ଧିଛି। ନା ନା ତୁମେ ସେବକ ନା କାହିଁକି? କହିଲେ ମୁଁ ସବୁଦିନ ଉପରେ ବସିକି ଦେଖୁଛି କେତେ ଲୋକ ଆସିଲେଣି ଏଇ ଇଟାଟାକୁ ଝୁଣ୍ଟିଲେଣି,
ତୁ ସମସ୍ତେ ଝୁଟି ପଡ଼ୁଛନ୍ତି ଉଠି ପଡ଼ୁଛନ୍ତି ପଳାଉଛନ୍ତି, କିନ୍ତୁ କେହି ସେ ଇଟାଟାକୁ କାଢ଼ୁନି। ଆପଣ ପରୀକ୍ଷା କରିବେ, ଏଇଠି ମୁଁ ପରୀକ୍ଷା କରିବି, ମୁଁ ଧରିଦେବି। ଆପଣ ଗୋଟେ ଓଲଟା ଜାଗାରେ ଖରାପ ଜିନିଷକୁ ପକେଇଦିଅ, ଦେଖିବେ ସେଇଠି କେତେ ଜଣ ଯିବେ, ସେଇଠି ଡେଇଁ ପଡ଼ି ପଳାଇବେ, କେହି ତାକୁ ଉଠେଇନି ଜାଗାରେ ରଖିବେ। ପ୍ରସାଦ ସେଇଠି ପାଇକି ପଳାଇଥିବେ ସମସ୍ତେ, ସେଇଠି ପ୍ରସାଦ କ'ଣ କୁହାଯିବ, ଉଚ୍ଚିଷ୍ଟ ପଡ଼ିଥିବ, ସମସ୍ତେ ଯାଉଥିବେ ମାଡ଼ିକି ଆସିଥିବେ, କିଏ ଦେଖୁନଥିବେ, କିନ୍ତୁ ସେବକ ସେ ଆରି ପ୍ରଚେଷ୍ଟା ମାଡ଼ିକି ପଳାଉଛନ୍ତି, ଅପରିଷ୍କାର ହେଇଛି। ମୁଁ ଏଇଟା ପରୀକ୍ଷା କରିସାରିଛି, ଗୋଟେ ଜିନିଷ ପାଞ୍ଚ ଦିନ ପରୀକ୍ଷା କରିକି ମୁଁ ଆମ ମ୍ୟାନେଜର୍ ଡାକି ଦେଖେଇଲି ଭୋର ଥରଥରେ, ମାନେ ପ୍ରଭୁ ଦେଖନ୍ତୁ ଏଇ ପରିବା ଚୋପାଟା ଅଟଳା ଯାଇନି, ଏଇଟା ଏଇ ବ୍ୟାଗ୍ଟା ଏଠି ପଡ଼ିଛି, ମୁଁ ଚାରି ଦିନ ହେଲା ତାକୁ ଟିକେ ଟାଣି ଆଣି ବାଟରେ ପକେଇଛି, ଦେଖିବା ଏଇଟା କେତେ ଜଣ ଯାଉଛନ୍ତି, କିଏ ଉଠାଉଛନ୍ତି। ଚାରିଦିନ ପରେ ତାଙ୍କୁ କହିଲେ, ଦେଖିଲେନି ତିନି ଦିନ ହେଇଗଲା ଏଠି ପଡ଼ିଛି। ଏଇ ସମ୍ପତ୍ତି ରଘୁନାଥଙ୍କର, ଏ ଦୃଷ୍ଟି ସମସ୍ତଙ୍କର ଆସିବ, ଯାହାକୁ ଭରତ କୃପା କରିଛନ୍ତି ତାର ଦୃଷ୍ଟି ଆସିବ। ଏ ସମ୍ପତ୍ତିଟା ଭଗବାନ ସମ୍ପତ୍ତି ନଷ୍ଟ ହେଇଯାଉଛି, ଆଉ ଶୋଇପାରିବନି, ସିଏ ଆଉ ପାଗଳ ହେଇଯିବ, ସେ ବାୟା ହେଇଯିବ। ଦେଖି ଭରତ କହିଲେ, ମୁଁ ଯଦି ଚାଲିଯିବି ଆଜି ରାମଙ୍କର ସମ୍ପତ୍ତିକୁ କିଏ ହଡ଼ପ କରିକି ନେଇଯିବ, କିଏ ଆକ୍ରମଣ କରିକି ନେଇଯିବ? ତେଣୁ ଗୁପ୍ତଚରମାନଙ୍କୁ, ଭଲ ଗୁପ୍ତଚରମାନଙ୍କୁ ନିଯୁକ୍ତି କଲେ, ଅତି ପ୍ରିୟ ଲୋକମାନଙ୍କୁ ତାଙ୍କୁ ଡକେଇଲେ, ତୁମେ ଅଯୋଧ୍ୟାକୁ ଜଗ। ସେ ଇଟା ଉଠିବା କଥାରେ କହିଲିନି, ସେ ତାକୁ କହିଲେ, ତୁ ଆଜିଠୁ ମ୍ୟାନେଜର ନା କାହିଁକି, ତୁ ଏଇଟା ଭଗବାନଙ୍କର ସ୍ଥାନ, ଏଇଟା ତୋର ଦୃଷ୍ଟି ରହିଲା, ଏଠି ଇଟା ସମସ୍ତେ ଝୁଣ୍ଟୁଛନ୍ତି, ଇଟା ଟିକେ ଦେଖୁଦେଉଛନ୍ତି, ଅନେଇକି ପଳାଉଛନ୍ତି, ଇଟାଟା କାଢ଼ିବ କିଏ ନା, ତୁମେ ମ୍ୟାନେଜର ହବ, ତୁମେ ଛିଡ଼ା ପାଠ ନ ପଢ଼ିଲ କ'ଣ, ତୁମେ ମ୍ୟାନେଜର। ଯାହାର ରାମଙ୍କର ସମ୍ପତ୍ତି ପ୍ରତି, ଇଏ ରାମଙ୍କର ସମ୍ପତ୍ତି, ସମ୍ପତ୍ତି ରଘୁନାଥ କିଆ, ସେ ହେଉଛି ସେବକ। ନହେଲେ କ'ଣ ହବ, ଏଠି କହିଲେ ନା, ପାପ ଶିରୋମଣି ସାଇ ଦୁହା, ସାଇକୁ ଦ୍ରୋହ ହେ, ଭଗବାନ ସମ୍ପତ୍ତି ଦେଖିଲେନି ଆଉ। ଏଇଠି ଗୋଟେ ସୁନ୍ଦର କଥା କହିଲେ, ବା
କରଇ ହିତ ସ୍ୱାମୀ ହିତ ସବୁ, କରହି ସ୍ୱାମୀ ହିତ ସେବକୁ ସୋଇ, ଦୂଷଣ କୋଟି ଦେଇକି ନ କୋଇ।
ସେବକ କିଏ, ସେବକ କାହାକୁ କୁହାଯାଏ, ଭରତ କହୁଛନ୍ତି,
କରଇ ସ୍ୱାମୀ ହିତ ସେବକ ସୁ,
ଯିଏ ଗୁରୁର ହିତ କରୁଛି ଭଗବାନ। ଆଜ୍ଞା ଗୁରୁଙ୍କର କ'ଣ ହିତ ହବାର ଅଛି କି, ନା ଭଗବାନଙ୍କର ହିତ ହବାର ଅଛି? ଭଗବାନଙ୍କର ମଙ୍ଗଳ ହବାର ଅଛି ନା ଆମର ମଙ୍ଗଳ ହବାର ଅଛି? ମଙ୍ଗଳ ଆମର ହବାର ଅଛି। ଆମେ ରାମଙ୍କର ସେବା କଲେ ରାମଙ୍କର ମଙ୍ଗଳ ହବନି, ଆମେ ରାମଙ୍କୁ ଖାଇବାକୁ ନଦେଲେ ରାମ ଉପବାସ ରହିବନି, ଉପବାସ ଆମେ ରହିବା। ଯଥା ମୁଖସ୍ୟ ମୁଖଶ୍ରୀ, ପ୍ରହ୍ଲାଦ କହିଲେ, ପ୍ରତି ମୁଖଶ୍ରୀ, ନିଜ ମୁହଁଟାକୁ ଆମେ ଯଦି ଭଲ ପାଉଡର ସ୍ନୋ ଲଗେଇକି ମୁହଁଟାକୁ ଚନ୍ଦନରେ ସଜେଇ ଦେବା, ଦର୍ପଣଟା ଶୋଭା ପାଇବ। ଯଦି କିଏ ଦର୍ପଣକୁ ସଜଉଛି, ମୁହଁଟା ଶୋଭା ପାଇବ? ଆଜିକାଲି ଆପଣ ଦେଖନ୍ତୁ ସମାଜ କେତେ ଅନ୍ଧ, ଦର୍ପଣର ଡେକୋରେସନ୍ ମିରର ଗୁଡ଼ା ଦେଖୁଛନ୍ତି କେତେ ଆଡ୍ ହେଇଛି, ମୁହଁଟା କଳା, ଆରେ ତ ମୁହଁଟା କଳା, ମିରରଟା ଡେକୋରେସନ୍ ଥିଲେ ତ ମୁହଁଟା କ'ଣ କରାଯିବ? ଯେଉଁ ମିରର ମୁଁ ଦେଖୁଛି ମନ ଲୋପଡ଼ି ପ୍ରହ୍ଲାଦ କଥା, ସତ କଥା, ଇଏ ମିରର ଗୁଡ଼ା କାହିଁ ସଜଉଛ, ତୁମ ମୁହଁଟାକୁ ଦେଖ ଆଗେ। ଯଥା ମୁଖସ୍ୟ ପ୍ରତିମୁଖ ଶ୍ରୀ, ମୁଖ କିଏ, ଶ୍ରୀରାମ, ଆମେ ହେଲେ ପ୍ରତିମୁଖ ଦର୍ପଣ, ଆମେ ଯେତେ ସଜେଇଲେ କ'ଣ, କିଛି ଟଙ୍କା ପଇସା ବ୍ୟାଙ୍କର ଥାଉ, ଦେହ ଥାଉ, ଭଲ ଥାଉ, ଇଏ କିଛି କାମରେ ଲାଗିବନି, ତାଙ୍କ କାମରେ ଲାଗିଲେ ଦେହ ଡେକୋରେସନ ହେଲା, ମୁଖସ୍ୟ ମୁଖଶ୍ରୀ। ଆଉ ଏ କରାଇ ସ୍ୱାମୀ ହିତ ସେବକ ଶୋଇ, ଯେ ସ୍ୱାମୀର ହିତ କରେ ସେ ସେବକ, ହିତ ଚିନ୍ତା ଯାହା ଭାବନାରେ ଅଛି, ମୁଁ ଏଇ କାମଟା କଲେ ପ୍ରଭୁ ଖୁସି ହେବେ, ସେ ସେବକ ଏଇ କାମଟା କଲେ ମୋ ଗୁରୁ ଖୁସି, ଆରେ ଗୁରୁ ଖୁସି ହେବେନି, ଭଗବାନ ଖୁସି ହେବେନି, ତୁମେ ଖୁସି ହେଇଯିବ, ତୁମକୁ ଏ ସେବାର ଫଳଟା ମିଳିଯିବ। ଭଗବାନ କାହିଁକି ମିଳିଯିବ ନା, ଭଗବାନ ପୂର୍ଣ୍ଣ, ପୂର୍ଣ୍ଣଙ୍କ ପାଖରେ ଆଉ କ'ଣ ଆଖି ତାଙ୍କର କିଛି ଆବଶ୍ୟକତା ଅଛି କି, ପୂର୍ଣ୍ଣଙ୍କ ପାଖରେ କିଛି ଆବଶ୍ୟକତା, ପୂର୍ଣ୍ଣଙ୍କୁ ଯାହା ଦେବ ସେଟା ଫେରି ଆସିବ ତୁମ ପାଖକୁ, ଆଉ ଜୀବକୁ ଯାହା ଦେବ ତା ଭିତରେ ସବୁ ଢୁକିଯିବ, ଯିବାର ଆବଶ୍ୟକତା ଅଛି? ଆମେ ଲକ୍ଷେ ଟଙ୍କା ଘରକୁ ଦେବା, ଘରକୁ ଦେଲେ ଘରେ ଲକ୍ଷେ ଟଙ୍କା କ'ଣ, ଘରେ ପଚାଶ ଲକ୍ଷ ହେଲେ ବି ଢୁକିଯିବ, କାରଣ ଉପର ଉପରକୁ ଉଠିବ ଟାୱାର। ଭଗବାନଙ୍କୁ ଲକ୍ଷେ ଦେଲେ ଭଗବାନଙ୍କର ତ ପୂର୍ଣ୍ଣ, ଲକ୍ଷ୍ମୀପତି ସିଏ, ସେ ଲକ୍ଷ ପୁଣି କେତେ ଲକ୍ଷ ହେଇପାରିବ ତା ହିସାବ ବି କରିପାରିବେ ଆପଣ, ସେବା ସେଭଳି ସବୁ ଫେରିବ ନା, ଭଗବାନ ପୂର୍ଣ୍ଣ ନା, ପୂର୍ଣ୍ଣଙ୍କୁ ସେବା କଲେ ତୁମେ ଯେତିକି ସେବା କଲେ ସେତିକି ଫେରି ଆସ ତୁମ ପ୍ରତି। ଆଜି ସାଧୁ ସାଧୁଙ୍କୁ କାହିଁ ସମ୍ମାନ ମିଳୁଛି, ଯିଏ ଯେତିକି ସମ୍ମାନ ପାଉଛି ତାକୁ ପଚାରିଲେ ତାର ଯୋଗ୍ୟତା କ'ଣ, ଦେଖନ୍ତୁ ଆପଣ ଜଣେ ବେଶିକି ବିଚାର କରୁ ତାକୁ ଏତିକି ସମ୍ମାନ କାହିଁକି ମିଳୁଛି, ନା ସିଏ ପ୍ରଭୁକୁ ସେତିକି ସମ୍ମାନ ଦେଇଛି, ତାର ଗୁରୁକୁ ସେତିକି ସମ୍ମାନ ଦେଇଛି, ସେ ବୈଷ୍ଣବକୁ ସେତିକି ସମ୍ମାନ ଦେଇଛି, ସେ ଭଗବାନଙ୍କୁ ସେତିକି ସମ୍ମାନ ଦେଇଛି, ସେଥିପାଇଁ ସେ ଏତିକି ବଡ଼ ସମ୍ମାନର ଅଧିକାରୀ। ପ୍ରଭୁପାଦ ଯେତିକି ବଡ଼ ସମ୍ମାନ ଅଧିକାରୀ କାହିଁକି ହେଇଛନ୍ତି, ସେତିକି ସମ୍ମାନ ଦେଇଛନ୍ତି ନିଜ ଗୁରୁଙ୍କୁ ଭଗବାନଙ୍କୁ। ସେବକ ବା ଇଏ ସେବକ କରାଇ ସ୍ୱାମୀ ହିତ ସେବକ ଶୁଣି, ସ୍ୱାମୀର ହିତ ଗୁରୁଙ୍କର ହିତ ଶିଷ୍ୟ ଏଇଟା ଚାହିଁବ ନା ଭଗବାନଙ୍କର ହିତ, ଏ ନାଇଁ ମହାଭାରତ ଆୟୋଧ୍ୟମଙ୍କର ଶିଷ୍ୟ ଉପମନ୍ୟୁ ସାଙ୍ଗରେ ଆଉ କିଏ ଥିଲେ, ତିନି ଶିଷ୍ୟ ଆରୁଣି ଉପମନ୍ୟୁ ବେଦ, ବା କି ଶିଷ୍ୟ ସିଏ ଉପମନ୍ୟୁଙ୍କର ଉପାଖ୍ୟାନ ତ ଶୁଣିଛନ୍ତି, ବେଦ ବି ସେଇଭଳିଆ, ଆରୁଣି ବି ସେଇଭଳିଆ, ଆରୁଣିକୁ ପଠେଇଲେ ଆରୁଣି ବର୍ଷା ଦିନ କ'ଣ କୁହାଯାଏ ପର୍ବତ କରର ସବୁ ଜମି, ଆପଣ ଯେତେବେଳେ ଦେଖିବେ କୋରାପୁଟ ଆଡ଼େ ଯିବେ ସେ ଜମିର ପାଣି ଯେତେବେଳେ ବର୍ଷା ହେଇକି ଆସିବ ସେ ସବୁ ଭାଙ୍ଗି ପକାଇବ, କ'ଣ ହିଡ଼କୁ ସବୁ ଭାଙ୍ଗି ପକାଇବ, ଆରୁଣି ଯାଅ ବନ୍ଧ ବାନ୍ଧିକି ଆସି ଜମିରେ ଶସ୍ୟ ବୁଣା ହେଇଛି ବନ୍ଧ ଭାଙ୍ଗିଯାଉଛି ଯା, ବର୍ଷା ଦିନ ଭୀଷଣ ବର୍ଷା ଅଦିନ ରହୁଛି, ଆରୁଣି ଗଲେ ବନ୍ଧ ଯେତେ ପକାଉଛନ୍ତି ବନ୍ଧ ଆଉ ରହୁନି, ଯେତେ ମାଟି ପକାଇ ପକାଇ ସନ୍ଧ୍ୟା ହେଇଗଲା ପାରିଲେନି, ସେସବୁ ଶୋଇଗଲେ ରାତି ମାନ ଶୋଇକି ରହିଛନ୍ତି, ସକାଳୁ ଯେତେବେଳେ ଆୟୁଧମକୁ ପ୍ରଣାମ କରିବାକୁ ଆସୁଛନ୍ତି ସମସ୍ତେ ପ୍ରଣାମ କଲେ ଏଠି ଆରୁଣି ନାହାନ୍ତି, ଖୋଜୁଛନ୍ତି ଆଉ କହିଲେ ଆରୁଣି କାହିଁ, ଆରୁଣି କାହିଁ କହିଲେ ଆଜ୍ଞା ଆରୁଣି ତ କାଲି ରାତିରୁ ଦେଖା ନାହିଁ, ଗୁରୁଙ୍କୁ ମନେ ପଡ଼ିଲା ଦି ଆରୁଣିକୁ ପଠେଇଦେଲି ବନ୍ଧ ବାନ୍ଧିବା ପାଇଁ ଆରୁଣି ଆସିନି, ଗଲାବେଳକୁ ଆରୁଣି କ'ଣ କରିଛନ୍ତି, ଆରୁଣି ଆରୁଣି ଡାକି ଡାକି ଆସିଛନ୍ତି, ଆରୁଣି ଆରୁଣି କେଉଁଠି ଅଛ, ଆଜ୍ଞା ଦେହ ସବୁ କ'ଣ କୁହନ୍ତି ପାଣି ରହିଲା ଆପଣଙ୍କ ଦେହଟା ଶ୍ୱେତ ପଡ଼ିଛୁ ପୁରା ଶ୍ୱେତ ପଡ଼ିଆ ଶୋଇକି ରହିଛନ୍ତି, ଶୋଇଯାଇଛନ୍ତି, ଆଜ୍ଞା ଗୁରୁଦେବ ମୁଁ ଏଇଠି ରହିଛି, ଉପମନ୍ୟୁ ଯେଉଁ ଡାକୁଥିଲେ ଆଜ୍ଞା ଗୁରୁଦେବ ମୁଁ ଏଇଠି ଅଛି, ଆରେ ଉଠୁ ନା ପାଣି ଅଟକି ରଖିବି ଗୁରୁଦେବ କହିଛନ୍ତି, ଆଉ ଗୁରୁଦେବ ଉଠେଇଲେ କହିଲେ ଆରୁଣି ତୋ ନାଁ ଆଜିଠୁ ମୁଁ ଚେଞ୍ଜ କରିଦେବି, ଏଇଠି ଦେଖିବା ହେଲା ତୋ ନାଁ ହେଲା ଉଦାଳକ ଗୁରୁସେ, ସରିଗଲା ଆଉ ଜୀବନରେ କିଛି କରିବାର ନାହିଁ, ଆଉ ବେଦ ପଡ଼ିବାକୁ ଆସି ଉପମନ୍ୟୁ କେବଳ ଗାଈ ଚରେଇକି ବେଦ ଜ୍ଞାନ ଆସିଗଲା, ଆରୁଣିଙ୍କର ଗୋଟେ ରାତିର ବେଦ ଜ୍ଞାନ, ଆମର ଝୁଲାମଳା ସବୁ ଚେଞ୍ଜ ହେଇଗଲାଣି, କିଛି ଜ୍ଞାନ ଶ୍ରୀଗୁରୁ ଚରଣ ରତି ଏ ଗୋଟିଏ ଜ୍ଞାନ ଆସିନି, ଆଉ କ'ଣ ଜ୍ଞାନ ଆସିବ, ଆଉ କ'ଣ ବେଦ ଜ୍ଞାନ ଆସିବ, ଏ ଗୋଟିଏ ଜ୍ଞାନ ତ ଆସିନି, ଏତେ ଝୁଲାମଳା ଚେଞ୍ଜ ହେଇକି ବ୍ରାହ୍ମଣ ଦୀକ୍ଷା ସରିଲା ହରନାମ ଦୀକ୍ଷା ସରିଲା ଆଉ କିଛି ଦୀକ୍ଷା ହେବାକୁ ବସିଲାଣି, ଶ୍ରୀଗୁରୁ ଚରଣ ରତି ଏଇ ସେ ଉତ୍ତମ, ଏଇ ଜ୍ଞାନ ତ ଆସିନି, ଆଉ ଏଇ ଜ୍ଞାନ ନ ଆସିଲେ ସବୁ ସବୁ ବୃଥା ହେଲା, ଶ୍ରୀଗୁରୁ ଚରଣ ରତି ଏଇ ତ ଉତ୍ତମ ଗତି ଯେ ପ୍ରସାଦେ ପୁରେଶ, ଗୁରୁଙ୍କ ଚରଣରେ ମୋତେ ଆସିଲାନି ଏଇ ଉତ୍ତମ ଗତି ଏଇଟା ଯିବାର, ଏତିକି ତ ଆସିନି ଆଉ କ'ଣ ବେଦ କ'ଣ କେତେ ଯାହା କରୁଛୁ କର, କହିଲେ ଆରୁଣି ତୁମର ମୁଁ ଗୁରୁ ସେବାରେ ଏତେ ସନ୍ତୁଷ୍ଟ, ତୁମର ନାମ ଆଜି ଉଦାଳ ଗୁରୁ ସେ ବି ଉଦାଳକ, ବେଦଙ୍କର ସେଭଳିଆ ଅଛି, ତିନି ଶିଷ୍ୟ ପାଇଥିଲେ ସେଇ ସମୟରେ ଯିଏ ଆସିବ ଗୁରୁକୁଳକୁ ସିଏ କହିବେ ଆମେ ବେଦଙ୍କ ଭଳି ହବୁ ଉପମନ୍ୟୁଙ୍କ ଭଳି ହବୁ ନହେଲେ ଆରୁଣି ଭଳି ହବୁ, ଏଇ କଥାରେ ପଡ଼ିଛି କରଇ ସ୍ୱାମୀ ହିତ ସେବକ ଶୁଣି ଦୂଷଣ କୋଟି ଦେଇକି ନା କୋଇ, କୋଟି ଲୋକ ତାକୁ ନିନ୍ଦା କରନ୍ତୁ ଲକ୍ଷ ଲୋକ ନିନ୍ଦା କଲେ କ'ଣ ମୋର ମୋର କିଛି କହିବାର ନାହିଁ, ମୋ ମାଲିକ ଖୁସି ଅଛନ୍ତି କି ନାହିଁ, ମୋ ଗୁରୁ ଖୁସି ଅଛନ୍ତି କି ନାହିଁ, ମୋ ପ୍ରଭୁ ଖୁସି ଅଛନ୍ତି କି ନାହିଁ, ଲୋକ ସବୁବେଳେ କହିବେ କୋଟି ଦୋଷଣ ଦେଲେ ବି ଭରତ କହୁଛନ୍ତି ମୁଁ ଏ ସୈନ୍ୟମାନଙ୍କୁ ଧରିକି ଯିବି ମୋତେ ସମସ୍ତେ ଦୂଷଣ ଦିଅନ୍ତୁ ମୁଁ ଫେରିକି ଆଣିବି, ବର୍ତ୍ତମାନ ଚାଲିଲା ପ୍ରଥମେ ଯାଇ ଯିବାର ଦୃଶ୍ୟ ବହୁତ ସୁନ୍ଦର ଦୃଶ୍ୟ, ସମସ୍ତେ ରଥ ଚଢ଼ି ସାରିଲେଣି କିନ୍ତୁ ଭରତ କ'ଣ କରୁଛନ୍ତି, ଭରତ ପାଇଁ ରଥ ଶତ୍ରୁଘ୍ନ ରଥ ଆସି ରହିଲା ଭରତ ଗଲେନି, ବନଶିଉ ରାମ ସବୁଜି ମନ ମାଇ ସାନୁଜ ଭରତ ପୟା ଦେହିନା, ରାମ ବଣକୁ ଯାଇଛନ୍ତି ନା ରାମ ବନ ଧର୍ମରେ ଅଛନ୍ତି ମୁଁ କେମିତି ରଥରେ ଚଢ଼ିକି ଯିବି, ପାଦରେ ଯାଉଛୁ ଦୁଇ ଭାଇ ପାଦରେ ଯାଉଛନ୍ତି, ଆଜ୍ଞା ସିଏ ପାଦରେ ଯିବା ଦେଖିକି ଅଯୋଧ୍ୟା ବାସ ସବୁ ଓହ୍ଲେଇ ପାରିଲେ ରଥରୁ, କୌଶଲ୍ୟା ମାତାଙ୍କର ଏଣେ ଯଦି ପାଦରେ ଭରତ ଯିବେ ଭରତଙ୍କର ପ୍ରେମ ଯେ ବୋଲି ସେ ରାମଙ୍କୁ ଅତି ଶୀଘ୍ର ମିଳିଯିବେ କିନ୍ତୁ ପଥ ଭିତରେ ଅଯୋଧ୍ୟାବାସୀମାନେ ଭରତଙ୍କୁ ଅନୁସରଣ କେବେ କରିପାରିବେ, ଭୋଜନ ପଥ ଭିତରେ ଭୋଜନ ବି କରୁନାହାନ୍ତି ନା, ମନଧର୍ମ କେହି ଭୋଜନ କରୁନାହାନ୍ତି, ଜଳପାନ କରି ସବୁ ଶୋଇଛନ୍ତି, କେତେବେଳେ ଫଳ ପାଆନ୍ତି, ନିଶାଦ୍ରାଜ ଫଳ ଆଣିକି ଦେବେ। କୌଶଲ୍ୟ ମାତା ଦେଖିଲେ ବଡ଼ ଅସୁବିଧା ହେଇଯିବ, ହେଲେ ତା ତ କୌଶଲ୍ୟ ମାତାଙ୍କୁ ଯେଉଁ କ'ଣ କୁହାଯାଏ ପାଲଙ୍କିରେ ନେଉଛନ୍ତି, ସେ କହିଲେ ଶୀଘ୍ର ନେଇଚାର ମୋତେ ଭରତଙ୍କ ପାଖକୁ। କହିଲେ ଭରତ ତୁମରେ ଚଲି ଚଲ ହି ସବୁ ଲୋଗା ସଗଲ ସୋ କକୁଶ ନହି ମଗ ଯୋଗା। ଏ ଲୋକ ତ ସହଜରେ ରାମଙ୍କ ବିରହରେ ଏ 14 ଦିନରେ 14 ଦିନ ଭିତରେ ସବୁ କୁଶକାୟ ହେଇଯାଇଛନ୍ତି। ଦଶରଥ ମହାରାଜଙ୍କର 14 ଦିନରେ ଏ 14 ଦିନରେ ଭରତ ଆସିଛନ୍ତି, ବଶିଷ୍ଠତାଙ୍କୁ କହିଛନ୍ତି, 15 ଦିନରେ ବାହାରିଛନ୍ତି, ପରଦିନ 15 ଦିନ 15 ଦିନ ଭିତରେ ଏ ସବୁ କୁଶକାୟ ହେଇଗଲେ, ଅଯୋଧ୍ୟାବାସୀ ସବୁ ସୁଖୀଗଲେ। କହିଲେ ଏ କୁଶକାୟ ସ୍ୱରରେ ତୁମେ ଚାଲିକି ଗଲେ ସେ ଚିତ୍ରକୁଟରେ ପହଞ୍ଚିଲା ପରେ ତାଙ୍କ ପ୍ରାଣ ଥିବ, ସେ ରାମଙ୍କୁ ଭେଟିପାରିବେ, ତୁମର ରାମ ପ୍ରେମ ଅଛି, ତୁମେ ଯାଇପାରିବେ, କିନ୍ତୁ ଇଏ ଯାଇପାରିବେନି, ତାଙ୍କୁ କଷ୍ଟ ହବ, ଭରତ ତୁମେ ବସ। ଭରତ ଏତେ ବିନୟ କୌଶଲ୍ୟା ମା କହିଲା ପରେ ରଥରେ ବସିଲେ। ବର୍ତ୍ତମାନ ନିଶାଦ୍ରାଜ ଗୋଟିଏ ରାତିରେ ଯାଇକି ପହଞ୍ଚନ୍ତି, ନିଶାଦ୍ରାଜ ଖବର ପାଇଗଲେ, ଧ୍ୱଜାକୁ ଦେଖିକି ଅବଧର ଧ୍ୱଜା ଆସୁଛି ରଥରେ, ଅବଧର ଯୋଦ୍ଧା ନିଶାଦ୍ରାଜଙ୍କର ଲୋକମାନେ ଉପରକୁ ଚଢ଼ିକି ଦେଖିଲେ, ସବୁ ସୈନ୍ୟମାନେ ତାଙ୍କ ସୀମାରେ ସବୁ ସୈନ୍ୟମାନେ ଅଛନ୍ତି, ସେ ଖବର ଦେଇଦେଲେ ଭରତ ଆସୁଛି। ଭରତଙ୍କର ତୃତୀୟ ଦୋଷ ବର୍ତ୍ତମାନ ଆସିଗଲା, ପ୍ରଥମେ ରାମ ସଖା ନିଶା ଗୁହକ ବର୍ତ୍ତମାନ କହିଲେ, ଆରେ ଆରେ ୟା ମନରେ ନିଶ୍ଚିତ କିଛି କପଟ ଅଛି।
କାନନ କବହି ଭରତୁ ବନ ଯାହି ହେ କୁଛୁ କପଟ ଭାଉ ମନ ମାହି।
ନିଶ୍ଚିତ ଭରତ ବଣକୁ ଯାଉଛି ମାନେ ତା ମନରେ କିଛି କପଟ ଅଛି। ବା ସଂସାର କେବେ ହେଲେ ଆପଣଙ୍କ ହୃଦୟକୁ ବୁଝିପାରିବ ନାହିଁ, ଭରତକୁ ଆଜି ଭୁଲ ବୁଝୁଛନ୍ତି, ଆମକୁ ଭୁଲ ବୁଝି ଆପଣ କଥା କହିଲେ, ନା ନା ୟା ମନରେ କିଛି କପଟ ଅଛି।
ଯୋ ପେ ଜିଆନ ହୋଇ କୁଟିଲାଇ ତୋ କତଲିନ ସଙ୍ଗ କଟକାଇ।
ଭରତ ମନରେ ଯଦି କୁଟିଳ ଥାନ୍ତା, ସଙ୍ଗ କଟକାଇ ଏତେ ସୈନିକମାନଙ୍କୁ କାହିଁକି ନେଇକି ଭରତ ଯାଉଛି, ଭରତ ଏତେ ସୈନିକମାନଙ୍କୁ ନେଇ, ତା ମନରେ ନିଶ୍ଚିତ କୁଟିଳତା ଅଛି।
ବଧାଇଷ୍ୟତି ବାପା ସେହି ରଥ ଦାସମାନ ରଥ ଆସମାନ ବଧିଷ୍ୟତି ଅନୁଦାସ ରଥିଂଗ୍ରାମ ପିତ୍ରା ରାଜ୍ୟାତ୍ ବିଭାସିତମ।
ଇଏ କଟୁକା ଇଏ ସୈନିକମାନଙ୍କୁ ଯାଉଛି ନେଇକି ଯାଉଛି କାହିଁକି, ବୋଧହୁଏ ରାମକୁ ବଣରେ ବାନ୍ଧିଦେବ, ପାଶ୍ୱରେ ରାମଙ୍କୁ ବାନ୍ଧିବ କିମ୍ବା ରାମଙ୍କୁ ବଦ୍ଧ କରିବ। ଇଏ ଭରତ କୈକେୟୀ ପୁତ୍ରମ ହନ୍ତୁ ସମାଧି ଗଚ୍ଛତି ସମ୍ପର୍ଣ୍ଣା ଶ୍ରିୟ ନିଚ୍ଛତ ତସ୍ୟ ରାଜ୍ଞା ସୁଦୁର୍ଲଭ। ଏ ଅବଧପୁରର ରାଜ୍ୟ ଯେଉଁ ସୁଦୁର୍ଲଭ ରାଜ୍ୟକୁ ପାଇକି ଭରତ ସେ ଚାହୁଁଛନ୍ତି ଏକ ଚକ୍ରବର୍ତ୍ତୀ ଏକ ଛତ୍ର ସମ୍ରାଟ ହେବେ। ଏ ପଦବୀର ଦୋଷ ତେଣୁ ଆଜି ଭରତ କୈକେୟୀ ପୁତ୍ର ହନ୍ତୁ ସମାଧି ଗଚ୍ଛତି। ଆଉ ଗୋଟେ ସୁନ୍ଦର କଥା କହିଦେଲେ, ହଁ ଭରତ ସେ ହେଇପାରନ୍ତି, କାହିଁକି ଭରତ ରାମଙ୍କୁ ମାରିବା ପାଇଁ ଯାଇପାରନ୍ତି କାହିଁକି,
କୋଆଚରଜୁ ଭରତ ସକର ହି ନହି ବିଷ ବେଲି ଅମୟ ଫଲ ଫଲ ହି।
ବିଷ ଗଛରୁ କଣ ଅମୃତ ଫଳ ପଡ଼ିବ, ବିଷ ଗଛରୁ କେବେ ଅମୃତ ଫଳ ପଡ଼ିବ, କୈକେୟୀର ପୁଅ ନା, କୈକେୟୀର ପୁଅ କେବେ କଣ ଭଲ ହବ। ଆଜ୍ଞା ନିଶାଦ୍ରାଜ 507 ନୌକା ଗୋଟିଆ କରିଦେଲେ, ହେଲେ ଏ ରାମ ସେବକ ନିଶାଦ ବଞ୍ଚିଥିଲା ପର୍ଯ୍ୟନ୍ତ ଭରତଙ୍କୁ କେବେ ଗଙ୍ଗା ପାର କରିବାକୁ ଦିଆହବ। 507 ନୌକାରେ ସୈନିକମାନଙ୍କୁ ଭରି କରିଦେଲେ, ସମସ୍ତଙ୍କୁ ଗଙ୍ଗାରେ ଭରି କରିଦେଲେ, କହିଲେ ମୁଁ ଆଦେଶ ଏଥିରେ ଯୁଦ୍ଧରେ ନିଶ୍ଚିତ ଭରତର ମରଣ ହବ ନହେଲେ ମୋର ମରଣ। କିନ୍ତୁ ମୋର ଗୋଟେ ସୁଯୋଗ ଆସିଛି କାଲି, ଏଇଟା ଶୁଣିବା, ଏତେ ସୁନ୍ଦର ସୁଯୋଗ, ମରିବାର ସୁଯୋଗ ଆଉ କେଉଁଠି ନାହିଁ, ଏଇଠି ଆଜି ମରିବି ଆଉ, ମୋ ଜୀବନ କୃତାର୍ଥ ହବ ଆଉ। ସମର ମରଣ ପୁନି ସରସୀ ଜତିରା, ଆଜି ଯୁଦ୍ଧରେ ମରିବି, ଗଙ୍ଗା କୂଳରେ ମରିବି, ରାମଙ୍କ ଭାଇ ହାତରେ ମରିବି, ଅଯୋଧ୍ୟାର ରାଜା ହାତରେ ମରିବି, ଆଉ ୟାଠୁ ଆଉ ସୁଯୋଗ ଅଛି, ରାମ କାର୍ଯ୍ୟରେ ମରିବେ ଆଉ ଛାଡ଼ିବି ନା, କାଲି ପରୀକ୍ଷା କରିବେ ଭରତଙ୍କୁ। ଭରତକୁ କେମିତି ପରୀକ୍ଷା କରିବେ, ତିନିଟା ଜିନିଷ ପଠାଇବେ ବାଲ୍ମୀକି ରାମାୟଣରେ ଅଛନ୍ତି, ଭରତ କେଉଁ ଗୁଣରେ ଆସିଛନ୍ତି, ସତ୍ୱଗୁଣ ରଜଗୁଣ ତମଗୁଣ, ମାଛ ବି ଭାର ମାଛ ଭାର ପଠାଇବେ, ଫଳ ଭାର ପଠାଇବେ, ରାଜଭାର ପଠାଇବେ। ଭରତ କାହାକୁ ସ୍ୱୀକାର କରୁଛନ୍ତି ଏଇଥିରୁ ମୁଁ ଜାଣିପାରିବି ଭରତ କେଉଁ ଗୁଣରେ ଅଛନ୍ତି, ସେଇ ହିସାବରେ ମୁଁ ତାଙ୍କୁ ପୁରସ୍କାର ଦେବି। ମାଛ ବଡ଼ ବଡ଼ ମାଛ ଭାରି ପଠାଉଛନ୍ତି, କାହାକୁ ଆଦର କରୁଛନ୍ତି ଆଜ୍ଞା। ଭରତ ଶୁଣିଦେଲେ, ଭରତ ନିଶା ଇଏ ରାମ ସଖା ଆଜ୍ଞା, ଭରତ ରଥରୁ ଓହ୍ଲେଇକି ଧାଇଁ ଧାଇଁ ଆସିକି ଆଲିଙ୍ଗନକର ସେଠି ତୁଳସୀଦାସ କାଲି ଲେଖିବି, ଆରେ ଭାଇ ଯାହାକୁ ଯାହାର ଛାଇ ମାଡ଼ିଲେ ସ୍ନାନ କରିବାକୁ ପଡ଼େ, ସେ ନିଶାଦରାଜକୁ ଆଜି ହୃଦୟରେ ଭରତ ନେଇଯାଉଛନ୍ତି, କାହିଁକି ନା ରାମ ତାଙ୍କୁ ହୃଦୟରେ ଧରିଛନ୍ତି, ଇଏ ମୁଁ ଯଦି ତାଙ୍କୁ ଘୃଣା କରିବି ତାହେଲେ ମୋର ରାମ ଅପରାଧ ହୋଇଯିବ। ବଡ଼ ସୁନ୍ଦର ଭାବ କାଲି ନିଶାଦରାଜଙ୍କର ଶୁଣିବା, ଭରତଙ୍କର ଏ ଭରତ ଭରଦ୍ୱାଜଙ୍କୁ ଭେଟିବେ, ଭରଦ୍ୱାଜଙ୍କ ରାମ ଖାଲି ଭେଟିବାଟା ହବ କାଲି, ଶେଷ ହବ ରାମ ଖାଲି ସାକ୍ଷାତ କରିବେ, ପୁଣି ରାମଙ୍କ ସହିତ ବାର୍ତ୍ତାଳାପ ତ ବହୁ ବଡ଼ ଅଧ୍ୟାୟ, ରାମ କେତେ ସୁନ୍ଦର କଥା ସବୁ କହିବେ, ବହୁତ ବଡ଼ ନୀତି ଚାଲିବ, ତାପରେ ଭରତ କଠୋ ଧରିକି ଫେରିବେ। ଜୟ ଶ୍ୟାମର ରାମଚନ୍ଦ୍ର କି ଜୟ, ଶ୍ରୀ ଭରତ ମହାରାଜ କି ଜୟ, ଲକ୍ଷ୍ମଣ ମହାରାଜ କି ଜୟ, ସୀତା ମାୟା କି ଜୟ, ଭକ୍ତ ପ୍ରଭୁର ହନୁମାନଜୀ ମହାରାଜ କି ଜୟ, ଜଗଦ୍ଗୁରୁ ଶିଲ ପ୍ରଭୁ ପାଜୀ ମହାରାଜ କି ଜୟ, ଶିଲ ଗୌରୀ ଗୋବିନ୍ଦ ଗୋସ୍ୱାମୀ ଶିଲ ଗୁରୁଦେବ କି ଜୟ, ଶିଲ ଭକ୍ତି ସ୍ୱରୂପ ଦାମୋଦର ଗୋସ୍ୱାମୀ ମହାରାଜ କି ଜୟ, ସମବେତ ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ, ଗୀତାଇ ଗୌର ପ୍ରେମାନନ୍ଦୀ ହରି।